भव कुंज बिहारी जय जय राधा माधव कुंज बिहारी जय जय राधा माधव कुंज Thank you.
శిశు గోవిందాయ శిశ్రీ రాధా గోపినాథ శిశు జగన్నాథ బలదేవ సుభద్ర మహారాణికి జయ శ్రీ ప్రభుపాద మహారాజ్ కి జయ శ్రీ గురుదేవ్ కి అనంత కోటి వైష్ణవులకి జయ కార్తీక పూర్ణమి తిథి మహామహోత్సవ కి జయ సంవేద్ గౌర భక్తుంద కి జయ గౌర ప్రేమానంద ఆల్ గుడీస్ కృష్ణ గుడీస్ శ్రీచైతన్యమనభీష్టం తాపితం జైన భూతలే స్వయం రూప ప్రదామహం దరాతి సోపదాంతికం వందేహం శ్రీగురు శ్రీకృతపదకమలం శ్రీగురుం వైష్ణవాశ శ్రీరూపం సాగ్రజాతం సగుణ రఘునాథమితం తం సజీవం సాద్వైతం సావద్భూతం పరిచయ సహితం కృష్ణా చైతన్యదేవం శ్రీరాధాకృష్ణపాదాం శరణం లలిత శ్రీ విశాఖాంతం హే కృష్ణ కరుణా సింధు దీనబంధు జగత్పతి గోపీ సూర్యకాంత రాధకాంత నమోస్తుతే తప్త కాంచన గౌరాంగీ రాధే వృందావనేశ్వరీ విశ్వభానుసుతదేవీ ప్రణమామి హరి ప్రియ గంచాకల్పతృభ్యః కృపా సింధుభ్యో చ పతితానాం పావనేభ్యో వైష్ణవేభ్యో నమో నమః నమో మహాపదన్నాయ కృష్ణ ప్రేమ ప్రదాతే కృష్ణాయ కృష్ణ చైతన్యమే గోవర్తి శేన శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివసాది శ్రీ గౌరవ భక్త వృంద శ్రీ కృష్ణ చైతన్య ప్రభు నిత్యానంద శ్రీ అద్వైత గదాధర Yes, sir.
ଆସିକରି ଏଠି ବୋଧେ ସେ ପ୍ରସାଦ ଦିଆ ଚାଲିଛି, ଆଉ ଆପଣ ଆସିବେ କି କାର୍ତ୍ତିକ ପୂର୍ଣ୍ଣିମା ଯଦି ଆମେ ଚେଷ୍ଟା କରିବି ଆସିବେ, ନା ଯଦି ଆସିବେ ତାହେଲେ ଆମେ ଆନନ୍ଦ କରିବା। ସେ ଆସନ୍ତାକାଲି ପାଇଁ ସେ କରିଥିଲେ ଶୁକ୍ରବାର, କିନ୍ତୁ କ'ଣ ସେ କ୍ୟାଲେଣ୍ଡରରେ ଠିକ୍ ହେଉଥିଲା, କିନ୍ତୁ ଆକ୍ଚୁଆଲି ଆଜି ସେ ଦେଇଥିଲି କାର୍ତ୍ତିକ ପୂର୍ଣ୍ଣିମା ଦେଇଥିଲି। ଯେହେତୁ ଆଜି ସର୍ବପ୍ରଥମେ ମୁଁ ଆମର ଏଠିକାର ଅଛି ଅଧ୍ୟକ୍ଷ ସେଟା ଚୈତନ୍ୟ ପ୍ରଭୁଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି, ଜ୍ଞାପନ କରୁଛି। ତାଙ୍କର କୃପାରୁ ଆମେ ଆଜି ଦେଖିଛି ଭଗବାନ କଥା ପାଇଥିବା କହିବା ପାଇଁ ଆମକୁ ସେ ସୁଯୋଗ ଦେଇଥିବାରୁ ମୁଁ ପ୍ରଥମେ ତାଙ୍କ ପାଖରେ ମୋର କୃତଜ୍ଞତା ଜ୍ଞାପନ କରୁଛି। ତେଣୁ ଆପଣମାନେ ମଧ୍ୟ ଆମର ମନ୍ଦିର ପ୍ରଭୁ ମଧ୍ୟ ଏଠାରେ ସ୍ୱସ୍ଥ ଅଛନ୍ତି, ଆଉ ଆପଣମାନେ ମଧ୍ୟ ଏଠାରେ ଭଗବାନ କଥା ଶ୍ରବଣ କରିବା ପାଇଁ ଆସିଛନ୍ତି। ତେଣୁ ଆମେ ସେଇ ଦାମୋଦର ବ୍ରତ ବିଷୟରେ କହିବା। ଏକ ମାସ ଧରି ଆପଣମାନେ ଦାମୋଦର ବ୍ରତ ପାଳନ କଲେ, ସେ ଏଇ ତିଥିରେ ଯେଉଁ ଆମର ଦୀପାବଳି ତିଥି ହୋଇଥିଲା, ସେ ଦୀପାବଳି ତିଥିରେ ଭଗବାନଙ୍କର ଗୋଟେ ଲୀଳା ହେଇଥିଲା, ଯେଉଁ ଲୀଳାକି ଦାମୋଦର ଲୀଳା ବୋଲି କୁହାଯାଏ। ଭଗବାନଙ୍କୁ ବାନ୍ଧି ଦେଇଥିଲେ ଯଶୋନାମାତା, ଭଗବାନ ପ୍ରକୃତ କେହି ବାନ୍ଧି ପାରିବେନି, କିନ୍ତୁ ଭଗବାନ କୃପା କରି ନିଜେ ବନ୍ଧା ହେଉଛନ୍ତି। ଆମେ ଭାଗବତ ଦଶମ ସ୍କନ୍ଧ ନବମ ଅଧ୍ୟାୟ ଏବଂ ଦଶମ ଅଧ୍ୟାୟ ଏଇ ଦୁଇଟି ଅଧ୍ୟାୟରେ ଏଇ ଲୀଳା ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଏଇ ଦାମୋଦର ଲୀଳା। ଏବଂ ସେଥିରେ ବର୍ଣ୍ଣନା କରାଯାଇଛି ପ୍ରକୃତରେ ଭଗବାନ ଯୋଉ ବନ୍ଧା ହେଇଛନ୍ତି ସେ କୃପା କରି ବନ୍ଧା ହେଇଛନ୍ତି। କାହିଁକି ଆମେ ଦେଖିବା ଶୁଣିବା, ଯେତେ ଦୌଡ଼ି ବାନ୍ଧିଲେ ମଧ୍ୟ ଯେତେ ଦୌଡ଼ି ଆଣିଲେ ମଧ୍ୟ ବାନ୍ଧିକରି ତାଙ୍କୁ ତାଙ୍କର ଉଦରରେ ତାଙ୍କ ପେଟରେ ବାନ୍ଧିବା ପାଇଁ ଯେତେବେଳେ ବସୁଛନ୍ତି ସେତେବେଳେ ସେ ଦୁଇ ଆଙ୍ଗୁଳ କମିଯାଉଛି। କାହିଁକି ଦୁଇ ଆଙ୍ଗୁଳ କମିଯାଉଛି ଆମର ବିଭିନ୍ନ ଆଚାର୍ଯ୍ୟମାନେ ତାର ଅର୍ଥ କରିଛନ୍ତି, କାହିଁକି ଦୁଇ ଆଙ୍ଗୁଳ କମିଯାଉଛି। ପ୍ରକୃତରେ ଭଗବାନଙ୍କର ସ୍ୱରୂପ ଶକ୍ତି ଯେଉଁ ରହିଛି, ସତ୍ୟ ସଂକଳ୍ପ ଶକ୍ତି, ଭଗବାନଙ୍କର ଅନେକ ଶକ୍ତି ରହିଛନ୍ତି। ତେଣୁ ସତ୍ୟ ସଂକଳ୍ପ ଶକ୍ତି ଯେତେବେଳେ ଭଗବାନଙ୍କର ଆସୁଛନ୍ତି ଆସୁଛି ଆବିର୍ଭାବ ହେଉଛନ୍ତି, ସେତେବେଳେ ଭଗବାନ ଚାହୁଁନାହାନ୍ତି ବନ୍ଧା ହେବା ପାଇଁ, ଭଗବାନ ନ ଚାହିଁଲେ ପର୍ଯ୍ୟନ୍ତ କେହି ତାକୁ ବାନ୍ଧି ପାରିବେ ନାହିଁ। ତେଣୁ ଭଗବାନଙ୍କର ଯେତେବେଳେ ଚାହୁଁଛନ୍ତି ନା ମୁଁ ବନ୍ଧା ହେବି, ସେତେବେଳେ ତାଙ୍କର ସତ୍ୟ ସଂକଳ୍ପ ଶକ୍ତି ଆବିର୍ଭୂତ ହେଉଛି, ଯେଉଁଥିରେ କି ସେ ବନ୍ଧା ହେଇପାରୁନାହାନ୍ତି। ପ୍ରକୃତରେ ଭଗବାନଙ୍କର ତାଙ୍କର ଆମର ପାଠ କରିବା, ତାଙ୍କର ସୀମା ନାହିଁ, ଏତିକି ଭଗବାନଙ୍କ ସୀମା, ଏତିକିରେ ଆମେ ତାକୁ ସୀମିତ କରିଦେଇପାରିବା, ସେଥିପାଇଁ ସେ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଭଗବାନ ଯେତେବେଳେ ଦେଖିଲେ ତାଙ୍କ ମାଙ୍କର ଯେଉଁ ପରିଶ୍ରମ, ତାଙ୍କ ମାଙ୍କର ଯେଉଁ ଜିଦ୍, ଏଥିରେ ତାଙ୍କର କୃପାଶକ୍ତି ଯେଉଁ ଆବିର୍ଭାବ ହେଉଛନ୍ତି, ସେଥିରେ କୃପାଶକ୍ତି ଆବିର୍ଭାବ ହେଉଛନ୍ତି, ସେତେବେଳେ ଅନ୍ୟ ସବୁ ଶକ୍ତି ସବୁ ମାନେ ସେଇଟା ଆଉ କାମ କରୁଛି, କୃପାଶକ୍ତି କାମ କରୁଛି। ତେଣୁ ଭଗବାନ ସେଠି ବନ୍ଧା ହେଉଛନ୍ତି, ସେଥିପାଇଁ ତାଙ୍କର ଦାମୋଦର ଲୀଳା ଠିକ ରହିଛି, ପ୍ରସିଦ୍ଧ ଦାମୋଦର ଲୀଳା ଭଗବାନଙ୍କର। ତେଣୁ ସୁଖଦବସ୍ଥା ଆମେ କହୁଛନ୍ତି ଯେ ଭଗବାନଙ୍କର ଆମେ ବର୍ଣ୍ଣନା କରିଥିଲେ ଗତ ଜନ୍ମାଷ୍ଟମୀରେ ଯେ କେମିତି ଭଗବାନ ଆବିର୍ଭାବ ହେଇଛନ୍ତି, ଆବିର୍ଭାବ ହେଇ ସେ ତାଙ୍କର ସବୁ ନନ୍ଦ ଉତ୍ସବ କରାଯାଉଛି, ପାଳନ କରାଯାଉଛି, ଭଗବାନଙ୍କର ଜନ୍ମ ଉତ୍ସବ ପାଳନ କରାଯାଉଛି, ଏ ସବୁ ତୃତୀୟ ସ୍କନ୍ଧରେ ସବୁ ବର୍ଣ୍ଣନା କରେ। ଭଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏସବୁ ଭଗବାନଙ୍କର ସବୁ ଆବିର୍ଭାବ, ଭଗବାନଙ୍କର ଗର୍ଭସ୍ତୁତି ବର୍ଣ୍ଣନା କରାଯାଇଛି, ତୃତୀୟ ଅଧ୍ୟାୟରେ ଭଗବାନଙ୍କର ଆବିର୍ଭାବ ବର୍ଣ୍ଣନା କରାଯାଉଛି, ଏବଂ ଚତୁର୍ଥ ଅଧ୍ୟାୟରେ ଭଗବାନଙ୍କର ଯେଉଁ ଆସୁଛନ୍ତି କେମିତି ସେ ଗୋକୁଳରେ ବସୁଦେବ ତାଙ୍କୁ ନେଇ ଗୋକୁଳରେ ଛାଡ଼ୁଛନ୍ତି, ଗୋକୁଳରୁ ଯେଉଁ କନ୍ୟାକୁ ନେଇଯାଉଛନ୍ତି ନନ୍ଦଙ୍କର କନ୍ୟାକୁ, ସେ କନ୍ୟାକୁ ପରସ କେମିତି ତାଙ୍କୁ ହତ୍ୟା କରିବା ପାଇଁ ଯାଉଛନ୍ତି, ଯେଉଁଥିପାଇଁ ସେ ଅନ୍ତର୍ଧ୍ୟାୟ ନେଇଯାଉଛନ୍ତି। ପଞ୍ଚମରେ ଭଗବାନଙ୍କର ସବୁ ନନ୍ଦ ଉତ୍ସବ ପାଳନ କରାଯାଉଛି, କେମିତି ଭଗବାନଙ୍କର କୃଷ୍ଣଙ୍କର ଆବିର୍ଭାବ ଦୁଇଟି ପାଳନ କରାଯାଉଛି, ଏବଂ ସେହି ଦିବସ ମଧ୍ୟ ଆମର ପ୍ରଭୁପାଦ ମହାରାଜଙ୍କର ଆବିର୍ଭାବ ଦୁଇଟି। ତେଣୁ ଆମେ ନନ୍ଦ ଉତ୍ସବ ଏବଂ ଆମର ପ୍ରଭୁପାଦ ମହାରାଜଙ୍କର ଆବିର୍ଭାବ ଦୁଇଟି ଦୁଇଟିଯାକ ପାଳନ କରୁଛେ ସ୍ଥାନରେ। ଆମେ ଏ ବିଷୟରେ ଗତ ଜନ୍ମାଷ୍ଟମୀ ଭିତରେ ଏବଂ ନନ୍ଦ ଉତ୍ସବ ଭିତରେ ଆଲୋଚନା କରିଥିଲେ। ତାପରେ ସୁଖଦେବ ଗୋସ୍ୱାମୀ ବୈଦିକ ମହାରାଜଙ୍କୁ ଭଗବାନଙ୍କର ଅନ୍ୟ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। ଷଷ୍ଠ ଅଧ୍ୟାୟରେ ଭଗବାନଙ୍କର ଯେଉଁ କେମିତି ଛଅ ଦିନରେ ଭଗବାନ ଛଅ ଦିନ ଭିତରେ ବେଳେ ତାଙ୍କୁ ପୁତନା ନାମକ ରାକ୍ଷସୀ ଆସିଥିଲା ତାଙ୍କୁ ହତ୍ୟା କରିବା ପାଇଁ, ଏବଂ ଭଗବାନ ତାକୁ ବଧ କରିଛନ୍ତି, ଏବଂ ଭଗବାନ ତାକୁ ବଧ କରିକିରି ତାକୁ ତାଙ୍କର ମାଙ୍କର ଯେଉଁ ଗତି ଦେଇଛନ୍ତି, ତାଙ୍କ ମାଙ୍କୁ ଯେଉଁ ଗତି ଦେଇଛନ୍ତି ସେଇ ଗତି ତାଙ୍କୁ ପ୍ରଦାନ କରିଛନ୍ତି, ପୁତନାକୁ ସେ କୃପା କରିଛନ୍ତି। ଏବଂ ସାତ ଅଧ୍ୟାୟରେ ଭଗବାନଙ୍କର ଅନ୍ୟ ଲୀଳା ସବୁ ଯେମିତି ଶକଟାସୁର ଲୀଳା, ଶକଟାସୁରକୁ ବଧ କରିଥିଲେ ଏବଂ ଭଗବାନଙ୍କର ତୃଣାବ୍ରତକୁ ବଧ କରିଥିଲେ, ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ଏସବୁ ଲୀଳା ସବୁ ଶୁଣିକିରି ପରୀକ୍ଷିତ ମହାଦେବଙ୍କର ମନରେ ଏତେଟା ଆନନ୍ଦ ଆସୁନି, ଭଗବାନଙ୍କର ଅଦ୍ଭୁତ ଲୀଳା କି ଶ୍ରବଣ କରିବେ, କାରଣ ଭଗବାନଙ୍କର ଲୀଳା ଶୁଣିବା ପାଇଁ ସେ ଅପେକ୍ଷା କରିବାକୁ ତିନି ଚାରି ଦିନ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ପରୀକ୍ଷିତ ମହାରାଜ ସେ ତ ସାତ ବର୍ଷ ହେଇଛନ୍ତି, ସାତ ଦିନ ତାଙ୍କର ଆୟୁଷ ରହିଛି, ତେଣୁ ଶୁକଦେବ ଗୋସ୍ୱାମୀ ତାଙ୍କୁ ଭଗବାନଙ୍କର କଥା ଭିତରେ କହିବା ପାଇଁ ଯାଉଛନ୍ତି, ଭାଗବତଙ୍କ କଥା ଭିତରେ କହିବା ପାଇଁ ଯାଉଛନ୍ତି, ସେତେବେଳେ ସେ ଭଗବାନ କଥା କହୁନାହାନ୍ତି। ପ୍ରଥମେ କେମିତି ସେ ଯୋଉ ପରୀକ୍ଷିତ ମହାରାଜ ଯୋଉ ଆମର ଯୋଉ ମହାଭାରତ ଯୁଦ୍ଧ, ମହାଭାରତ ଯୁଦ୍ଧ ପରେ କେମିତି ଭଗବାନ ଯାଉଛନ୍ତି ହସ୍ତିନାପୁର ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ପ୍ରତ୍ୟାବର୍ତ୍ତନ ସେ ସମୟରେ ଆମର ପ୍ରଭୁ କହୁଥିଲେ ଯେ ଭାଗବତର ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବିଭିନ୍ନ କୁନ୍ତି ଦେବୀଙ୍କ ସ୍ତୁତି ଏବଂ ଆମର ଉତ୍ତରାଙ୍କର ସ୍ତୁତି ସବୁ ରହିଛି, ସେସବୁ ବର୍ଣ୍ଣନା କରାଯାଇଛି। ଏବଂ ଦ୍ୱିତୀୟ ଅଧ୍ୟାୟରେ ଭଗବାନ କେମିତି ବ୍ରହ୍ମାଙ୍କୁ ସବୁ ଜ୍ଞାନ ପ୍ରଦାନ କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଇଛି। ତୃତୀୟ ଅଧ୍ୟାୟ ତୃତୀୟ ସ୍କନ୍ଧରେ ଭଗବାନ ବ୍ରହ୍ମାଙ୍କୁ ସବୁ ଜ୍ଞାନ ଦେଇଛନ୍ତି। ତୃତୀୟ ସ୍କନ୍ଧରେ ମୈତ୍ରେୟ ଏବଂ ବିଦୁରଙ୍କ ସମ୍ବାଦ ବର୍ଣ୍ଣନା କରାଯାଉଛି, କେମିତି ଭୌତିକ ଜଗତ ସୃଷ୍ଟି ହେଉଛି ଏସବୁ ବିଷୟ ବର୍ଣ୍ଣନା କରାଯାଉଛି। ଭାଗବତଙ୍କ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି, ସେଥିପାଇଁ ଭାଗବତକୁ ମହାପୁରାଣ ବୋଲି କରାଯାଉଛି। ସର୍ଗ ବିସର୍ଗ ସ୍ଥାନ ପୋଷଣ ମୃତୟ ମନ୍ମତର ଈଶାନ କଥା ନିରୋଧ ମୁକ୍ତି ଆଶ୍ରୟ ଏ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି। ତେଣୁ ଦଶମ ସ୍କନ୍ଧରେ ଯୋଉ ବିଷୟ ବର୍ଣ୍ଣନା କରାଯାଉଛନ୍ତି ଆଶ୍ରୟ, ଭଗବାନ ହେଉଛନ୍ତି ସମସ୍ତଙ୍କର ଆଶ୍ରୟ। ଏ ଦଶମ ସ୍କନ୍ଧର ଯୋଉ ଲୀଳା ଯୋଉ ବା ତତ୍ଵ ବା ବସ୍ତୁ ହେଉଛି ଆଶ୍ରୟ ବସ୍ତୁ ବା ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ତା ପୂର୍ବରୁ ଆଉ ଯୋଉ ସାତଟି ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁ କହିଲି ସୁସର୍ଗ ବିସର୍ଗ ସ୍ଥାନ ଏ ବୌଦ୍ଧ ଜଗତରେ ବିଭିନ୍ନ କୋଉଠି କୋଉ ସବୁ ସ୍ଥାନ ସବୁ ରହିଛି, ପଞ୍ଚମ ସ୍ଥାନରେ ସବୁ ବର୍ଣ୍ଣନା କରାଯାଇଛି। ନର୍କର ବର୍ଣ୍ଣନା କରାଯାଇଛି, ସ୍ୱର୍ଗର ବର୍ଣ୍ଣନା କରାଯାଇଛି, ପାତାଳର ବର୍ଣ୍ଣନା କରାଯାଇଛି, ବିଭିନ୍ନ ନଦୀ ପର୍ବତ ଇତ୍ୟାଦି ସବୁ ଗୁଡ଼ାକ ବର୍ଣ୍ଣନା କରାଯାଇଛି ସ୍ଥାନ ବୋଲି କୁହାଯାଉଛି। କିନ୍ତୁ ଭଗବାନ ତାଙ୍କର ଭକ୍ତକୁ ପୋଷଣ କରନ୍ତି ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅଜାମ୍ବିଳ ଉପାଖ୍ୟାନ ବର୍ଣ୍ଣନା କରାଯାଇଛି। ସପ୍ତମ ସ୍କନ୍ଧରେ କେମିତି କର୍ମ ବାସନାରେ କେମିତି ଅସୁର ମାନଙ୍କର କେମିତି ତାଙ୍କର ଫଳ ହେଉଛି, ଫଳ ଭୋଗ କରୁଛନ୍ତି, ହିରଣ୍ୟକଶିପୁ ପ୍ରହ୍ଲାଦ ମହାରାଜ ବିଷୟ ବର୍ଣ୍ଣନା କରାଯାଇଛି। ଅଷ୍ଟମ ସ୍କନ୍ଧରେ ବିଭିନ୍ନ ମନ୍ମନ୍ତର ବିଷୟ ବର୍ଣ୍ଣନା କରାଯାଉଛି, ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନ ଆସୁଛନ୍ତି, ସେ ମନଙ୍କର ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରାଯାଉଛି। ନବମ ସ୍କନ୍ଧରେ ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବାନ ରାମଚନ୍ଦ୍ରଙ୍କର ଅବତାର ବିଷୟରେ ବର୍ଣ୍ଣନା କରାଯାଉଛି ଏବଂ ଭଗବାନଙ୍କ ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି, ଈଶାନ କଥା ସେଟା କୁହାଯାଉଛି। ତେଣୁ ଏସବୁ ଶୁଣି ସାରିଲା ପରେ ପରୀକ୍ଷିତ ମହାରାଜ ଭଗବାନଙ୍କର ନବମ ସ୍କନ୍ଧରେ ଅନ୍ତିମରେ ଭଗବାନଙ୍କର କଥା ଲୀଳାଟି ବର୍ଣ୍ଣନା କରୁଛନ୍ତି। ଶ୍ୟାମର କୁଣ୍ଡଳ ଚାର କନ୍ୟା କପଳ ସବୁ ସବିଳାସ ହାସନ ଏଇଭଳି ଭାବରେ ଭଗବାନଙ୍କର ଯୋଉ ସୌନ୍ଦର୍ଯ୍ୟ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ, ପରୀକ୍ଷିତ ମହାରାଜ ଭଗବାନ କଥା ଶୁଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରୁଛନ୍ତି। କାରଣ ସେତେବେଳକୁ ତିନି ଚାରି ଦିନ ଚାଲିଗଲାଣି, ତେଣୁ ପରୀକ୍ଷିତ ମହାରାଜ ଭାବୁଛନ୍ତି ସୁଖଦେବ ସେ ଭାବୁଛନ୍ତି ଯେ ପରୀକ୍ଷିତ ମହାରାଜ କଣ ଖାଦ୍ୟ କି ପାନୀୟ କିଛି ଗ୍ରହଣ କରୁନାହାନ୍ତି, କିଛି ଖାଇନାହାନ୍ତି କି କିଛି ପିଉନାହାନ୍ତି ମଧ୍ୟ। କାଳେ ସୁଖଦେବ ଗୋସ୍ୱାମୀ ଚିନ୍ତା କରିବେ ଯେ ପରୀକ୍ଷିତ ମହାରାଜ କିଛି ସମୟ ଟିକେ ବିଶ୍ରାମ ନିଅନ୍ତୁ, କିଛି ଜଳ ପାନ କରନ୍ତୁ ବା କିଛି ଖାଦ୍ୟ ଫଳ କିଛି ଗ୍ରହଣ କରନ୍ତୁ, ଏଇସବୁ ଚିନ୍ତା କରିପାରନ୍ତି ବୋଲି ସେଥିପାଇଁ ସେ କହୁଛନ୍ତି ନା ମୋର କିଛି ଯୋଉ ଅତି ଯୋଉଟା ଅତି ଦୁଃସହ କ୍ଷୁନା ତପ୍ତ ଦମ ବି ନବାର ଅଛି, ସେ କହୁଛନ୍ତି ଯୋଉ ଖାଦ୍ୟ କ୍ଷୁଦାଟା ଦେବଙ୍କ ଅଛି ସେଟା ବହୁତ ଦୁଃସହ କିଏ ସହିପାରିବେନି, କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି ମତେ ସେଇଟାକୁ ମୁଁ ପାଣି ନ ପିଇଲେ ମଧ୍ୟ ମତେ ବାଧୁନି, କାହିଁକି ନା ପିବତମ ହରି କଥାନ୍ତ ଚିନ୍ତନ ତ ଆପଣଙ୍କର ଯୋଉ ମୁଖରୁ ମୁଖ ପଦ୍ମରୁ ଯୋଉ ଭଗବାନଙ୍କର କଥାନ୍ତ ପାନ କରୁଛି ସେ ପାନ କରିବା ଦ୍ୱାରା ମୋର ଆଉ କୌଣସି ଭୋକ ଦୋଷ କିଛି ନାହିଁ। ତେଣୁ ଭଗବାନଙ୍କର ଲୀଳା ଯେତେବେଳେ ସବୁ ବର୍ଣ୍ଣନା କରୁଛନ୍ତି ଦଶମ ସ୍କନ୍ଧରେ ପରୀକ୍ଷିତ ମହାରାଜ ଏତେ ଆନନ୍ଦିତ ହେଉନାହାନ୍ତି, ତେଣୁ ସୁଖଦେବ ଗୋସ୍ୱାମୀ ଚିନ୍ତା କରୁଛନ୍ତି ତେଣୁ ଭଗବାନଙ୍କୁ ଗୋଟେ ଅଦ୍ଭୁତ ଲୀଳା କରିବା, ସେଥିପାଇଁ ନବମ ଅଷ୍ଟମ ଭଗବାନଙ୍କ ନାମକରଣ ସବୁ ହେଇଛି। ତେଣୁ ଭଗବାନଙ୍କର ଏ ଲୀଳାଟି ବହୁତ ଅଦ୍ଭୁତ ଲୀଳା, ବହୁତ ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଏସବୁ ରହିଛି। ଭଗବାନଙ୍କର ଆଠଟି ଐଶ୍ୱର୍ଯ୍ୟ ବର୍ଣ୍ଣନା କରାଯାଉଛି, କେମିତି ଭଗବାନ ତାଙ୍କର ଭକ୍ତ ପାଇଁ ସବୁ ଐଶ୍ୱର୍ଯ୍ୟ ତ୍ୟାଗ କରୁଛନ୍ତି, ଏଇ ଦାମୋଦର ଲୀଳା ବର୍ଣ୍ଣନା କରାଯାଇଛି। ତେଣୁ ଆମେ ସେଇ ଦାମୋଦର ଲୀଳାଟି ଆରମ୍ଭ କରିବା। ଆମେ ସବୁଦିନେ ମାସ ଧରିକି ସକାଳ ଏବଂ ସନ୍ଧ୍ୟାବେଳେ ଭଗବାନଙ୍କର ଏ ଯେଉଁ ଦାମୋଦର ଅଷ୍ଟକମ୍ ପାଠ କରୁଛେ, ନାମାନେଶ୍ୱରମ୍ ସତ୍ୟଦାନନ୍ଦ ରୂପମ୍, ଇଏ ସତ୍ୟବତୀ ମୁନି ରଚନା କରିଛନ୍ତି। ଭଗବାନଙ୍କ ଲୀଳାର ହେବା ପୂର୍ବରୁ ସେ ବର୍ଣ୍ଣନା କରାଯାଇଛି, କିନ୍ତୁ ସୁଖଦେବ ସେମାନେ ବର୍ଣ୍ଣନା କରୁଛନ୍ତି ଏ ଲୀଳା ହେଇସାରିଛି, ଲୀଳା ହେଇସାରିଛି ବା ସୁଖଦେବ ସେମାନେ ସେଟାକୁ ବର୍ଣ୍ଣନା କରୁଛନ୍ତି। ତେଣୁ କୁହାଯାଉଛି ଏକଦା କୃତା ଶିଶୁ ଯଶୋଦାନନ୍ଦ କେହିନୀ କର୍ମାନ୍ତରନ୍ୟୁକ୍ତାସ୍ତୁ ନିର୍ମମନ୍ଥଂ ସ୍ୱୟଂ ତଧି ଜାନି ଜାନି ଗୀତାନି ତତ୍ ବାଳ ଚରିତାନି ଚ ଦଧି ନିର୍ମନ୍ଥନେ କାଳେ ସ୍ମରନ୍ତି ତାନ୍ୟରାୟତ। ଭଗବାନଙ୍କର ଏଇ ଅଦ୍ଭୁତ ଲୀଳାଟି ସୁଖଦର୍ଶନ ପରିଷ୍ମାଦ କହୁଛନ୍ତି, ଆରମ୍ଭ କରିବା ପାଇଁ ଆରମ୍ଭ କରୁଛନ୍ତି। ତ ସମସ୍ତ ନବମଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେ ଆ ଭିତରେ ଭଗବାନଙ୍କର ବହୁତ ଦୃଷ୍ଟାନ୍ତ ବଢିଯାଇଛି, ସମସ୍ତେ ଆସି ତାକୁ ଯଶୋଦା ମାତାଙ୍କୁ ଅଭିଯୋଗ କରୁଛନ୍ତି ଯେ ତମ ପୁଅ ଯାଇକି ଆମ ଘରେ ଲବଣ ଚୋରି କରିଛି, ଏଭଳିଆ ବିଭିନ୍ନ ଦୃଷ୍ଟାନ୍ତ କରୁଛନ୍ତି ଭଗବାନ। ତେଣୁ ଯଶୋଦା ମାତା ଚିନ୍ତା କରୁଛନ୍ତି ଯେ କଣ ପାଇଁ ଆମର ତ ଏତେ ଗାଈ ଅଛି, ଏତେ କ୍ଷୀର ଅଛି, ଏତେ ଲହୁଣୀ ଅଛି, କିନ୍ତୁ କୃଷ୍ଣ କଣ ପାଇଁ ଯାଇକି ଅନ୍ୟମାନଙ୍କ ଘରେ ଚୋରି କରୁଛନ୍ତି। ସେ ପ୍ରଥମେ ଜଣଉଥିଲେ ନାହିଁ ଚୋରି କରୁନା, ଅନ୍ୟମାନେ ସବୁ ମିଛରେ କହୁଛନ୍ତି, କାରଣ ଭଗବାନ ଏଭଳି ଭାବରେ ତାଙ୍କୁ ମୁହଁ କରି ରଖିଥିଲେ, କିନ୍ତୁ ତଥାପି ସେ ଦେଖିଲେ ସମସ୍ତେ ଆସି ତାକୁ ଅଭିଯୋଗ କରୁଛନ୍ତି। ସେ ଭାବିଲେ ବୋଧେ ହୁଏ ତ କୃଷ୍ଣ ଆମର ଏଇ ଯେଉଁ ଲଘୁ ସବୁ ତିଆରି ହେଉଛି ଏଥିରେ ସେ ଆନନ୍ଦ ପାଇପାରୁନାହାନ୍ତି, କାହିଁକି ଆନନ୍ଦ ପାଇପାରୁନାହାନ୍ତି ନା ଆମର ଏଇ ଯେଉଁ ଲଘୁ ସବୁ ହେଉଛି ଆମର ଦାସୀମାନେ ସବୁ ତିଆରି କରୁଛନ୍ତି ସେଟା, ତେଣୁ କୃଷ୍ଣ ସେଟାକୁ ପସନ୍ଦ କରୁନାହାନ୍ତି। ମୁଁ ଯଦି ମନ୍ଥନ କରିବି, ମନ୍ଥନ କରି ଯେଉଁ ଲଣୀ ପ୍ରସ୍ତୁତ କରିବି ତାହେଲେ କୃଷ୍ଣ ସେଥିରେ ଆଉ ଆନନ୍ଦ ହେବେ ବା ତୃପ୍ତ ହେବେ, ସେ ଆଉ ଚୋରି କରିପାରିବେ, ଏଇଟା ସେ ଚିନ୍ତା କରିକି ଦଧି ମନ୍ଥନ କାର୍ଯ୍ୟ ଆରମ୍ଭ କରୁଛନ୍ତି। ଏବଂ ଦଧି ମନ୍ଥନ କଲାବେଳେ କଣ କହୁଛନ୍ତି ନା ଜାଣି ଜାଣି ଗୀତା ତା ବାଳ ଚରିତାଣି ଚ ଭଗବାନ କୃଷ୍ଣ, ଭଗବାନ ଆମେ ଜାଣୁଛେ ସିନା କିନ୍ତୁ ଦଶଟା ଆମେ ଜାଣିନା ସେ ଭଗବାନ ବୋଲି, ସେ କୃଷ୍ଣ ବୋଲି ଭାବୁଛନ୍ତି। କୃଷ୍ଣଙ୍କର ଯେଉଁ ବିଭିନ୍ନ ପ୍ରକାର ଚରିତ୍ର ସବୁ ରହିଛି, ଯେଉଁ ବିଭିନ୍ନ ଦୃଷ୍ଟାନ୍ତ ସବୁ କରୁଛନ୍ତି ବାଳ ଚରିତ୍ର ଛୋଟ ପିଲାବେଳର କଥା ସବୁ ତାକୁ ଯେଉଁ ଗାନ କରୁଛନ୍ତି, ଗାନ କରିକି ଦଧି ମନ୍ଥନ କରୁଛନ୍ତି, ଦଧି ନିର୍ମନ୍ଥନ କାଳେ ସ୍ମରନ୍ତି ତା ଅଗାୟତ, ସେଟାକୁ ସ୍ମରଣ କରିକିରି ସ୍ମରଣ କରୁଛନ୍ତି ଏବଂ ଗାନ କରୁଛନ୍ତି। କୃଷ୍ଣଙ୍କର ବାଳ ଚରିତ୍ର ସବୁ ଛୋଟ ପିଲାବେଳେ କେମିତି ସେ କେତେ ସୁନ୍ଦର ତାଙ୍କୁ ଦେଖିବା ପାଇଁ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ ହେ ନାଥ ନାରାୟଣ ବାସୁଦେବ
ଆ
କେମିତି ସେ ବକାସୁରକୁ ବଧ କରିଛନ୍ତି, ବାଘାସୁରକୁ ବଧ କରିଛନ୍ତି, ଧେନୁକାସୁରକୁ ବଧ କରିଛନ୍ତି, କେଶୀକୁ ବଧ କରିଛନ୍ତି, ଏମିତି ବିଭିନ୍ନ ପ୍ରକାର ଶେଷ ମାନେ ସେ ଲୀଳା ହେଇନି, ଯେଉଁ ସବୁ ଲୀଳା ସବୁ ହେଇଯାଇଛି କୃଷ୍ଣଙ୍କର, ସେସବୁ ଲୀଳାକୁ ବିଶେଷ ଭାବରେ ସେ କେମିତି ବକିକୁ ବଧ କରିଛନ୍ତି, ତୃଣାବତୀକୁ ବଧ କରିଛନ୍ତି, ଏବଂ ସେ ଯୋଉ ଏଥିଲା କିଏ ଏସବୁ ଯୋଉ ସର୍ବାସୁରକୁ ବଧ କରିଛନ୍ତି, ଏସବୁ ଜିନିଷକୁ ସେସବୁ ଚିନ୍ତା କରୁଛନ୍ତି ଯଶୋଦା ମା କହିକି ଗୀତ ଯେତେ ଗୀତ ସବୁ କରିକି ରଚନା କରିକି ସେସବୁ ଗୀତ ଗାଉଛନ୍ତି ଏବଂ ସ୍ମରଣ କରୁଛନ୍ତି କୃଷ୍ଣଙ୍କ ଲୀଳା ସବୁ। ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସବୁବେଳେ ଭଗବାନଙ୍କର ସ୍ମରଣ କରନ୍ତି, ଭଗବାନଙ୍କର ନିତ୍ୟ ଭଗବାନ ସବୁବେଳେ ଯୁକ୍ତ ଥିବେ, କେତେବେଳେ ଭଗବାନ କଥା ଶ୍ରବଣ କରୁଥିବେ, କେତେବେଳେ ଭଗବାନ କଥା କୀର୍ତ୍ତନ କରୁଥିବେ, କେତେବେଳେ ଭଗବାନଙ୍କର ସ୍ମରଣ କରୁଥିବେ, ଲୀଳା ସବୁ ସ୍ମରଣ କରୁଥିବେ, ଏଭଳି ଭାବରେ ଭଗବାନ ସେମାନେ ସବୁବେଳେ ଯୁକ୍ତ ଥିବେ, ସେମାନେ ନିତ୍ୟ ମୁକ୍ତ ବୋଲି କୁହାଯାଉଛି। ଆମର ପ୍ରଭୁପାଦ ମହାରାଜ ମୋତେ କହିଛନ୍ତି ଯଶୋଦା ମା ହେଉଛନ୍ତି ସିଦ୍ଧ ନିତ୍ୟ ସିଦ୍ଧ, ସିଏ ସାଧାରଣ ସିଦ୍ଧ ନୁହନ୍ତି, ତେଣୁ ନିତ୍ୟ ମୁକ୍ତ ସିଏ ଭଗବାନଙ୍କର, ଭଗବାନଙ୍କର ସବୁବେଳେ ସେମାନେ ଅନ୍ତରଙ୍ଗ ଜନ ସେମାନେ, ତ ସବୁବେଳେ ଭଗବାନଙ୍କ ସେବାରେ ହିଁ ସେମାନେ ରହିଥିବେ, ଯାହା ସ୍ମରଣ କରୁଥିବେ ସେ କୃଷ୍ଣଙ୍କର ଲୀଳା ସବୁ ସ୍ମରଣ କରୁଥିବେ, ଏହି ଭାବରେ ସ୍ମରଣ କରୁଥିବା ସମୟରେ କୃଷ୍ଣଙ୍କର ଆପଣ ନିଦ ହୋଇଯାଇଛି, ତେଣୁ ସିଏ ଆସି ପହଞ୍ଚାଇଛନ୍ତି ତାଙ୍କୁ କ୍ଷୁଧା ବା ଭୋକ ସ୍ତନପାନ କରିବା ପାଇଁ ତାଙ୍କର ଆଗ୍ରହ ଅଛି। କୃଷ୍ଣଙ୍କର ପ୍ରକୃତ ତାଙ୍କର ନାମ ଯେମିତି ଭୋକ ଲାଗୁଛି ଶୋଷ ଲାଗୁଛି ଭଗବାନଙ୍କର ସେସବୁ ନାହିଁ, କିନ୍ତୁ ସେ ଯେହେତୁ ଲୀଳା ସବୁ କରୁଛନ୍ତି ସେ ଲୀଳା ସେଥିରେ ଦେଖୁଛନ୍ତି, ସେ ତାଙ୍କୁ କ୍ଷୁଧା ଆସୁଛି, ତାଙ୍କୁ ଭୋକ ଲାଗୁଛି, ତାଙ୍କୁ ଶୋଷ ହେଉଛି, ଏସବୁ ଦେଖାଉଛନ୍ତି, ସେ ଏସବୁ ତାଙ୍କର ଲୀଳା ସବୁ ନରଲୀଳା ସେ କରୁଛନ୍ତି ସେ ଗୋଟା। ତେଣୁ କୃଷ୍ଣ ସାଙ୍ଗେ ସାଙ୍ଗେ କାନ୍ଦି କାନ୍ଦି ଆସୁଛି, କାହିଁକି ମା ନାହାନ୍ତି ବୋଲି ସେ ଚିନ୍ତା କରିକି କାନ୍ଦି କାନ୍ଦି ଆସିକିରି ସେ ମା ଯେତେବେଳେ ଯୋଉ ଦଧି ମନ୍ତ୍ରଣ ସେ ଯୋଉ ମାଣ୍ଡଟିକୁ ଦଧି ମନ୍ତ୍ରଣ କରୁଥିଲେ କୃଷ୍ଣ ଆସି ତାକୁ ଧରି ଦେଇଛନ୍ତି, ଧରି ଦେଇକି ତାଙ୍କର ଗୋଡ଼କୁ ଚାଲିଯାଇଛନ୍ତି, ତାଙ୍କର ସ୍ନାନ ପାନ କରିବା, କିନ୍ତୁ ଦଶହରା ଦଧି ମନ୍ତ୍ରଣ ବନ୍ଦ କରିକି ତାଙ୍କୁ ସ୍ନାନପାନ କରାଉଛନ୍ତି। ଏବଂ ଏହି ସମୟରେ କୃଷ୍ଣଙ୍କ ପାଇଁ ଯୋଉ ସେ କ୍ଷୀର ବସିଥିଲେ ଚୁରିରେ ବସିଥିଲେ ସେଥିରୁ ସେ ପୁଣି ତାଙ୍କ ରୋହିଣୀ ବାହାର କରିବେ, ସେ ଯେତେବେଳେ ସ୍ନାନପାନ କରାଉଛନ୍ତି ସେ ସମୟ ଦେଖିଲେ ସେ ଚୁରିରେ ସେ ସବୁ କ୍ଷୀରଟି ଉତରିବାକୁ ବସିଛି, ସାଙ୍ଗେ ସାଙ୍ଗେ ସେ କୃଷ୍ଣଙ୍କୁ ରଖିଦେଇକି ଅଳ୍ପ କି ସମୟ ସ୍ନାନପାନ କରିଛନ୍ତି, ତେଣୁ ଦେଖିଲେ ଯେତେବେଳେ ଚୁରିଟିରେ ପଶିବ ସବୁ କ୍ଷୀର ପୁରା ନଷ୍ଟ ହେଇଯିବ ପଡ଼ିଯିବ, ତେଣୁ ସେ କୃଷ୍ଣଙ୍କୁ ତଳେ ଶୋଇ ଦେଇକି ଚାଲିଯାଇଛନ୍ତି ସେ କ୍ଷୀରଟାକୁ ଗୋଳେଇଲା ଯାଉଛନ୍ତି, ସେତେବେଳେ କୃଷ୍ଣଙ୍କର ପୁଣି କ୍ରୋଧ ଆସୁଛି, ଭଗବାନ ହେଉଛନ୍ତି ପ୍ରକୃତ ତାଙ୍କର କୌଣସି କ୍ରୋଧ ନାହିଁ, ଆମର ଯଦି କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ, ଆମର କାହିଁକି କ୍ରୋଧ ଆସୁଛି ନା ରଜଗୁଣରୁ ଆସୁଛି, କିନ୍ତୁ ଭଗବାନ ରଜଗୁଣରୁ ନୁହନ୍ତି ବା ସତ୍ୟଗୁଣରୁ ନୁହନ୍ତି ବା ତମଗୁଣରୁ ନୁହନ୍ତି, ସେ ହେଉଛନ୍ତି ଏ ତିନି ଗୁଣ ଗୁଣାତୀତ ତ୍ରିଗୁଣାତୀତ ଶୁଦ୍ଧ ସତ୍ୟ ସ୍ତରର ସେ, ସେଥିପାଇଁ ତାଙ୍କ ନାମ ହେଉଛି ବାସୁଦେବ, ବସୁଦେବ ଶବ୍ଦ ଅର୍ଥ ହେଉଛି ଶୁଦ୍ଧ ସତ୍ୟ ସ୍ତର, କିନ୍ତୁ ଭଗବାନ ତାଙ୍କର ଲୀଳା ଦେଖାଉଛନ୍ତି ମାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଏବଂ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ, ଭକ୍ତମାନେ ସେଇ ଭଗବାନଙ୍କ ଲୀଳାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ତେଣୁ ଇଏ ସବୁ ଭଗବାନ ତାଙ୍କର ଭକ୍ତମାନଙ୍କ ପାଇଁ ଏଇ ଲୀଳା ସବୁ କରନ୍ତି। ତେଣୁ କୃଷ୍ଣ କ'ଣ କଲେ ନା ଚିନ୍ତା କଲେ ଯେ ମତେ ସ୍ନାନପାନ କରୁଥିଲେ ଏଇଟା ଆଗ ହେଲାନି, କିନ୍ତୁ ସେ ଚୁରିରେ କ୍ଷୀର ବସିଦେବେ ବୋଲି ସେ ଆଗକୁ ପଳେଇବେ, ସେଠିକି ମତେ ସେମାନେ ମାଟିରେ ରଖିଦେବେ, ଏବେ କାହିଁକି କ୍ରୋଧ ତାଙ୍କର ଆସୁଛି, ତେଣୁ ସେ ସେଠି ଗୋଟେ ପଥର ଥିଲା ସେ ପଥରରେ ସେ ଦଧି ହାଣ୍ଡିଟିକୁ ଭାଙ୍ଗି ଦେଇଛନ୍ତି, ତଳ ପଟକୁ ଭାଙ୍ଗି ଦେଇଛନ୍ତି, ଯେତିକି ଶବ୍ଦ ନହବ ହାଣ୍ଡିକିରି ସବୁ କ୍ଷୀର ଗୁଡ଼ାକ ସବୁ ନଷ୍ଟ ହେଇଯିବ ସବୁ ହୋଇଯାଉଛି, ତେଣୁ ସେ ଚାଲିଯାଇଛନ୍ତି ଆଉ ଆଉ ଗୋଟେ ଘରକୁ ଚାଲିଯାଇଛନ୍ତି। ସେ ଭୟରେ ସେ ଗୋଟେ ଉଦୁଫଳ ଥିଲା ସେ ଉଦୁଫଳ ପକେଇକିରି ସେ ଶିକାରେ ଯୋଉ ରହିଛି ରହୁଣୀ ସବୁ ରହିଛି ସେ ରହୁଣୀକୁ ନିଜେ ଖାଉଛନ୍ତି ଏବଂ ସେ ସେମାନେ ସବୁ ମାଙ୍କଡ଼ମାନେ ଆସି ପହଞ୍ଚାଇଛନ୍ତି। ଭଗବାନଙ୍କର ଯେତେବେଳେ ଜନ୍ମଗ୍ରହଣ କରୁଛନ୍ତି ତାଙ୍କର ଯେଉଁମାନେ ପରିକରମାନେ ସବୁବେଳେ ଚାହିଁବେ କେମିତି ଭଗବାନଙ୍କ ସହିତ ସଙ୍ଗ କରିବା ପାଇଁ, ତେଣୁ ସବୁବେଳେ ମାଙ୍କଡ଼ମାନେ ସୁଯୋଗ କେତେବେଳେ କୃଷ୍ଣଙ୍କର ସଙ୍ଗ ମିଳିବ ବା ତାଙ୍କର ସାଙ୍ଗ ବାଳକମାନେ ସେମାନେ କେତେବେଳେ କୃଷ୍ଣଙ୍କୁ ଆମେ ଦର୍ଶନ କରିବୁ, ତାଙ୍କୁ ରାତିରେ ନିଦ ନାହିଁ, କେମିତି ସକାଳ ହବ ତାଙ୍କୁ ପୁଣି କୃଷ୍ଣଙ୍କ ସହ ଯାଇ ଖେଳିବେ, ଏଭଳି ଭାବରେ ତାଙ୍କୁ ଭଲ ଲାଗୁନି, କୃଷ୍ଣଙ୍କୁ ଛାଡ଼ିକି ତାଙ୍କୁ ରହିବା ପାଇଁ ଇଚ୍ଛା ହବ ନାହିଁ। ସମସ୍ତେ ଚାହୁଁଛନ୍ତି କୃଷ୍ଣ ମାନେ କୃଷ୍ଣ ଅର୍ଥ ହେଉଛି ଆକର୍ଷଣ, କୃଷ୍ଣ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି, ତେଣୁ ମାଙ୍କଡ଼ମାନେ ମଧ୍ୟ ଯେତେବେଳେ ଦେଖିଲେ କୃଷ୍ଣ ଆସି ପହଞ୍ଚିବ ସାଙ୍ଗେ ସାଙ୍ଗେ ସେ ଯାଇ ପହଞ୍ଚି ଆସୁଛନ୍ତି, ତେଣୁ ସେଠି କୃଷ୍ଣ କ'ଣ କହୁଛନ୍ତି, ସେ ଲହୁଣୀ ନିଜେ ଖାଉଛନ୍ତି ଏବଂ ମାଙ୍କଡ଼ ମଧ୍ୟ ଦେଉଛନ୍ତି। ତେଣୁ ସିଏ କହୁଛନ୍ତି କ'ଣ, ସେ ଦଶରା ମା ପରେ କହିବେ, କହିବେ ମୁଁ ଯେତେବେଳେ ଛୋଟ ପିଲା ସେ ଯାହା କହିବେ ଦଶରା ମା କହୁଛନ୍ତି, ଇଏ ସବୁ ମାନେ ଏମିତି ମନଗଢ଼ା କଥା କହୁଛି, କାହାଣୀ କହୁଛି, ଏ ସବୁ ମାନେ ମନକୁ ଆସିଲେ କହୁଛି। ସେ କହୁଛନ୍ତି ମୁଁ ପୂର୍ବ ଜନ୍ମରେ ଥିଲି, ରାମଚନ୍ଦ୍ର ଥିଲି, ସେ ବିଶ୍ୱାସ କରୁନାହାନ୍ତି ମା ଦଶରା। ସେ ଛୋଟ ପିଲା ଇଏ ଭଗବାନ କ'ଣ, ଇଏ ତ ଅନ୍ଧାରକୁ ଡରି ଯାଉଛି, ଅନ୍ଧାର ହେଇଗଲା ମାନେ ସେ ଡରି ଯାଉଛି, ଆଉ ସିଏ କ'ଣ ଭଗବାନ ଇଏ କରିବ। ସେ କହୁଛି ମୁଁ ଯେତେବେଳେ ପୂର୍ବ ଜନ୍ମରେ ଥିଲି, ରାମଚନ୍ଦ୍ର ଥିଲି, ଭଗବାନ ରାମଚନ୍ଦ୍ର ଥିଲି, ସେଇ ସମୟରେ ମାଙ୍କଡ଼ ମାନେ ମୋତେ ବହୁତ ସେବା କରିଛନ୍ତି, ତେଣୁ ତାଙ୍କର ମୁଁ ସେ ଋଣ ସୁଧାରେ ବର୍ତ୍ତମାନ ତାଙ୍କୁ ସବୁ ଏଇ ଖାଇବାକୁ ଦଉଛି। ଏଇଟା ତାଙ୍କ ଦର୍ଶନ ସେଟା ବିଶ୍ୱାସ କରିପାରୁନାହାନ୍ତି। କିନ୍ତୁ ମା ଦେଖିଲେ ଯେ ଯେତେବେଳେ ଚୁଲିରୁ ସେ ହାଣ୍ଡିଟିକୁ କିରା ହାଣ୍ଡିଟିକୁ ତଳକୁ କାଢ଼ିଦେଇକି ଯେତେବେଳେ ଦେଖୁଛନ୍ତି ଯେ ଦଧି ହାଣ୍ଡିକୁ ଭାଙ୍ଗି ଦେଇଛି, ମୁଁ ସେ ଭାବିଲି ଇଏ ବିଷ୍ଣୁ କୃଷ୍ଣ ଭାଙ୍ଗିଛୁ ଆଉ କିଏ, କାରଣ ସେ ବହୁତ ପ୍ରକାର ଏଇଭଳି ଭାବରେ ଚଢ଼ିଲା ବିଷୟରେ କହୁଛି କୃଷ୍ଣ। ତେଣୁ ସେ ମାନେ ଦେଖିଲେ ସେ ଯେଉଁ କ୍ଷୀରଟା ଭାଙ୍ଗି ଯାଇଛି ମାନେ ହାଣ୍ଡିଟା ଭାଙ୍ଗି ଯାଇଥିବାରୁ କ୍ଷୀର ସବୁ ଯେଉଁ ପଡ଼ିଛି ତା ଦେହରେ ଭଗବାନଙ୍କ ପାଦପଦ୍ମର ଇଏ ରହିଛି, ଚିହ୍ନ ରହିଛି, ତେଣୁ ସେ ଚିହ୍ନଟା ଯେହେତୁ କ୍ଷୀରରେ ରହିଛି ତେଣୁ ସେ ଯେଉଁ ଯାଇଛନ୍ତି ସେ କ୍ଷୀର ଚିହ୍ନ ରହିଛି, ତେଣୁ ସେଇ ଚିହ୍ନକୁ ଦେଖି ଦେଇକି ଦଶରାମାରେ ଯାଉଛନ୍ତି। ଦେଖିଲେ ଆରମ୍ଭରେ ସେ ଏଇଭଳି ଭାବରେ ଉଦୁକଳରେ ବସିକି ଲହୁଣୀ ଖାଉଛନ୍ତି, ଲହୁଣୀ ଯାଇକି ସେ କ'ଣ କରେ ନା ଦଶରାମା ରାଗିକିରି ଗୋଟେ ଛାଟଟେ ଧରିଛନ୍ତି, ଛାଟଟେ ଧରିକି କେମିତି ତାଙ୍କୁ ଦଣ୍ଡ ପ୍ରଦାନ କରିବେ। ଏଭଳି ଭାବେ ଯେତେବେଳେ ସେ ଯାଉଛନ୍ତି ସେ ସମୟରେ ମାଙ୍କଡ଼ମାନେ ଦେଖିଦେଇଛନ୍ତି, ଦଶରାମା ଆସୁଛନ୍ତି, ସେ ଡିଙ୍ଗ ପଳେଇଗଲେ। ତେଣୁ କୃଷ୍ଣ ଜାଣିପାରେ ଭୟ କରିକି ଏମିତି ଦେଖିକି ଖାଉଛନ୍ତି, କାଳେ ମା ଆସିଯିବ କି, ଏଟା ଭୟ ରହିଛି ତାଙ୍କର। ତେଣୁ ଯେତେବେଳେ ମାଙ୍କଡ଼ମାନେ ପଳେଇଗଲେ ମା ଜାଣିଲେ, କୃଷ୍ଣ ଜାଣିଲେ ମା ଆସୁଛନ୍ତି ପଛରେ, ତେଣୁ ସିଏ ପୁଣି ଧାଇଁଲେ, ସେଠୁ ଡିଙ୍ଗ କରିକି ଧାଇଁଲେ, ମାଙ୍କଠୁ ଭୟରେ ଧାଉଛନ୍ତି ସେ। ତେଣୁ ଦଶରାମା ବହୁତ ତାଙ୍କ ପଛରେ ଧାଇଁ ଧାଇଁକି ମଧ୍ୟ ବହୁତ ତାଙ୍କର ପରିଶ୍ରମ ହୋଇଯାଉଛି, କାରଣ ସେ ଟିକେ ପୃଥୁଳ ଅଛନ୍ତି, ଟିକେ ମୋଟା ଅଛନ୍ତି, ତେଣୁ ସେ ଧାଇଁପାରୁନାହାନ୍ତି। କୃଷ୍ଣ ବହୁତ ଶୀଘ୍ର ଧାଉଛନ୍ତି, କାରଣ ଭଗବାନଙ୍କୁ କେହି ଛୁଇଁ ପାରିବେନି, ଭଗବାନଙ୍କର ଏତେ ଦ୍ରୁତ ଗତି ଉପନିଷଦରେ ବର୍ଣ୍ଣନା କରାଯାଇଛି, ଅପାଣ ପାଦ ଜୀବନ ଗ୍ରହିତା, ତାଙ୍କର ପାଣି ନାହିଁ କିନ୍ତୁ ସେ ସବୁ ଗ୍ରହଣ କରିପାରନ୍ତି, ତାଙ୍କର ପାଦ ନାହିଁ କିନ୍ତୁ ଖୁବ୍ ଦ୍ରୁତ ଗତିରେ ସେ ଧାଇଁପାରନ୍ତି, ଭଗବାନ ଇଏ ହେଉଛି ଭଗବାନଙ୍କର ସଂଜ୍ଞା। ତେଣୁ ଦଶରା ମା ଯେତେବେଳେ ଧାଉଛନ୍ତି ତାଙ୍କ ପଛରେ ସେ ଧାଇଁକି ତାକୁ ଧରିପାରୁନାହାନ୍ତି। ତେଣୁ କୃଷ୍ଣ ଯେତେବେଳେ ଦେଖିଲେ ମା ବହୁତ ହାଲିଆ ହେଇଗଲେଣି, ବହୁତ ଫାଙ୍କି ଗଲେଣି, ତେଣୁ ମାଙ୍କୁ କାଳେ କଷ୍ଟ ହବ ଭାବିକି ନିଜେ ଧରା ଦେଇଛନ୍ତି। ଏଇ କଥାଟି ଆମର ପ୍ରଥମ ଅଷ୍ଟ ପ୍ରଥମ ଅଷ୍ଟମ ଶ୍ଳୋକଟି ହେଉଛି ସେଇଟା, ନମାମି ସ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍କୁଣ୍ଡଳଂ ଗୋପୈରଜମାନଂ, ନମାମି ସ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍କୁଣ୍ଡଳଂ ଗୋପୈରଜମାନଂ, ନମାମି ସ୍ୱରଂ ସଚ୍ଚିଦାନନ୍ଦ ଭଗବାନଙ୍କର ଲୀଳା ହେବା ପୂର୍ବରୁ ଏଇଟା ବର୍ଣ୍ଣନା କରିଛନ୍ତି, ଆମେ ପଦ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ସତ୍ୟବ୍ରତ ମୁନି ଦେଖିକିରି ଚିନ୍ତା କରୁଛନ୍ତି ଭବିଷ୍ୟତ ହବ, ସେଟା ସେ ଆଗରୁ ସେ ଦେଖି କରୁଛନ୍ତି, ତ ସେ ରଚନା କରୁଛନ୍ତି, ଆମ ଦର୍ଶକ ରଚନା କରୁଛନ୍ତି। ତ ଭଗବାନ କେମିତି, ସେଇ ଭଗବାନ ଯେ କି ପ୍ରକୃତରେ ପରମ ଈଶ୍ୱର ଶ୍ରେଷ୍ଠ ନିୟନ୍ତ୍ରଣକାରୀ ଭଗବାନ, ତାଙ୍କ ଉପରେ ଆଉ କିଏ ନିୟନ୍ତ୍ରଣକାରୀ ନାହାନ୍ତି, କିନ୍ତୁ ସିଏ କେମିତି ନିୟନ୍ତ୍ରିତ ହେଇଯାଉଛନ୍ତି, ଦଶଗା ନାଟକରେ ନିୟନ୍ତ୍ରିତ ହେଇଯାଉଛନ୍ତି। ତ ଇଏ ଗୋଟେ ଆଶ୍ଚର୍ଯ୍ୟ, କିନ୍ତୁ ସେହି ଈଶ୍ୱରଙ୍କୁ ପ୍ରଣାମ କରୁଛି ଯେ କି ସଚ୍ଚିଦାନନ୍ଦ ରୂପ, ଯାହାଙ୍କର ଶରୀର ହଉଛି ସଚ୍ଚିଦାନନ୍ଦମୟ ଶରୀର, ସତ୍ କହିଲେ ସବୁବେଳେ ପାଇଁ ସେ ଶରୀର ରହୁଛି, ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନ ଅଛନ୍ତି ସେ ଶରୀରରେ ଏବଂ ଆନନ୍ଦମୟ ଶରୀର ଅଛି। ତେଣୁ ଏଇ ସଚ୍ଚିଦାନନ୍ଦ ରୂପକୁ ଯେ କି ଲସତ୍ କୁଣ୍ଡଳ ଗୋପୁରେ, ଲସତ୍ କୁଣ୍ଡଳ ଗୋଟେ ବହୁତ ସୁନ୍ଦର କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି, ମାନେ ରଖିଛନ୍ତି ଏବଂ ଗୋକୁଳେ ଭଗବାନ ଗୋକୁଳରେ ସେ ଏଇଭଳି ଭାବରେ ଲୀଳା ସବୁ କରୁଛନ୍ତି ଏବଂ ଯଶୋଦା ଘଟଣା ସେ ଭୟରେ ପଳାୟମାନ ହଉଛନ୍ତି, ଯଶୋଦା ବିଆଳୁ ଖରାପ ଧାବମାନ ଧାବ ବହୁତ ଜୋର ଧାଉଛନ୍ତି, କାହିଁକିନା ଯଶୋଦାଙ୍କ ମାଙ୍କ ଠାରୁ ଦଳି ଦଳିଯାଇଛନ୍ତି ସେ ଏବଂ ପରାମୃଷ୍ଟାଙ୍କ ଅତ୍ୟନ୍ତ ଦ୍ରୁତ ଗୋପ୍ୟା ଗୋପ୍ୟା କହିଲେ ଏଇ ଯଶୋଦା ମା ତାକୁ ଯାଇକିରି ପରାମୃଷ୍ଟାଙ୍କ ତାଙ୍କୁ ଯାଇ ଧରିଛନ୍ତି, କେମିତି ଧରିଛନ୍ତି ନା ତାଙ୍କର ଡାଣ ହାତକୁ ଧରି ଦେଇଛନ୍ତି, ଆମର ବିଷ୍ଣୁ ଚକ୍ରଠାକୁ କହୁଛନ୍ତି, କାରଣ ସେମାନେ ସବୁ ଜାଣୁଛନ୍ତି ଆଚାର୍ଯ୍ୟମାନେ କିଭଳି କୋଉ ହାତ ଧରିଲେ କୋଉ କହିଲେ ସବୁ ସେମାନେ କହିପାରିବେ, ତେଣୁ ଡାଣ ହାତକୁ ଧରି ଦେଇଛନ୍ତି ମା, ତେଣୁକରି ଇଏ ବର୍ତ୍ତମାନ ଧରା ପଡ଼ିଗଲେ, ସେ ଜାଣିଛନ୍ତି ଧରା ଦେଇଛନ୍ତି, ଧରା ପଡ଼ିଗଲା ପରେ କ'ଣ କରୁଛନ୍ତି ନା କୃତାଗସତଂ ପ୍ରଦନ୍ତମସ୍ୟଣି ତେଣୁ ସେ ଦୋଷ କରିଛନ୍ତି, ବର୍ତ୍ତମାନ ମା ଦଣ୍ଡ ଦେବେ, ସେଥିପାଇଁ ପ୍ରରୁଦନ୍ତ କ୍ରନ୍ଦନ କରୁଛନ୍ତି ଏବଂ ମସିଣୀ କଷତ ମଞ୍ଜ ମସିଣୀ ସୁପାଣିନା ଡାଣ ହାତଟାକୁ ମା ଧରି ଦେଇଛନ୍ତି, ତେଣୁ ବାଣ ହାତଟା ରହିଛି, ତେଣୁ ସେ ଆଖିକୁ ଏମିତି ମନ୍ଥନ କରୁଛନ୍ତି ଭୟରେ, ତେଣୁ ଆଖିରେ ତାଙ୍କର ଯୋଉ ଅଞ୍ଜନ ଲାଗିଛି ସେ କ୍ରନ୍ଦନ କରୁଥିବାରୁ କାନ୍ଦୁଥିବାରୁ ସେ କଳା ଦ୍ୱାରା ଧୋଇକି ତାଙ୍କର ମୁଖ ସାରା ସେ କଳା ହେଇଯାଉଛି, ବାମ ହାତରେ ସେଟାକୁ ଇଏ କରୁଛନ୍ତି ଏବଂ ହସ୍ତେ ଯୋଉ ମା ଧରିଛନ୍ତି ଯୋଉ ଛାଟ ଧରିଛନ୍ତି ସେଇଟାକୁ ଦେଖି ସେ ବେଶୀ ଭୟ କରୁଛନ୍ତି, ସେ କଥା ଆମର ବର୍ଣ୍ଣନା କରାଯାଉଛି ସତ୍ୟବ୍ରତ କହୁଛନ୍ତି ରୋଦନ୍ତ ତାଙ୍କର ଦୁଇ ନେତ୍ରରୁ କର୍ଣ୍ଣଙ୍କ ଠାରୁ ଅଶ୍ରୁବାରି ବିଗଳିତ ହେଉଛି ଏବଂ ସେ ବାମ ହସ୍ତରେ ସେଟାକୁ ମନ୍ଥନ କରୁଛନ୍, ମନ୍ଥନ କରିକି ଏଣେ ଭୟ ଭୋଲ୍ଟେଜ୍ ରହୁଛନ୍, ଯେଉଁଥିପାଇଁ କି ଯଶୋଦା ମା ଜାଣିପାରିଲେ ଯେ କୃଷ୍ଣ ବହୁତ ଭୟ କରୁଛନ୍ତି, କାରଣ ଯେହେତୁ ସେ ଠାଟେଟି ଧରିଛନ୍ତି, ବାଡ଼ିଟି ଧରିଛନ୍ତି, ତେଣୁ ସେ ବାଡ଼ିଟିକୁ ଫୋପାଡ଼ି ଦେଇଛନ୍ତି। ପଢ଼ିଲେ ତାକୁ ଅବାଗୁର ତାଙ୍କୁ ବିଭିନ୍ନ ପ୍ରକାର ଭର୍ସନା କରିଛନ୍ତି, ଗାଳି ଦେଇଛନ୍ତି। କିଭଳି ସବୁ ଗାଳି ଦେଇଛନ୍ତି ନା, ଅଶାନ୍ତ ପ୍ରକୃତି, ବାନର ବନ୍ଧୁ, ମନ୍ଥନୀ ସ୍ଫୋଟକ, ଏଇ ଭାବରେ ତାଙ୍କୁ ଗାଳି ଦେଉଛନ୍ତି। ଅଶାନ୍ତ ସେ କେବଳ ଶାନ୍ତ ହେଉନା, ଭଗବାନ ରାମଚନ୍ଦ୍ର, ଭଗବାନ ରାମଚନ୍ଦ୍ରଙ୍କର ଅଶାନ୍ତ ପ୍ରକୃତି ନାହିଁ। ମା ଯାହା କହିବେ ବା ପିତା ଯାହା କହିବେ ସେ ଅନୁସାରେ ସେ କରିବେ, ସେ କିଛି ଚଳଲାମ କିଛି କରୁନଥିଲେ, ପୁରା ଶାନ୍ତ ପ୍ରକୃତି ଥିଲେ ଭଗବାନ ରାମଚନ୍ଦ୍ର। କିନ୍ତୁ ଭଗବାନ କୃଷ୍ଣ ଅଛନ୍ତି ବିପରୀତ, ପୁରା ଅଶାନ୍ତ ପ୍ରକୃତି, ସବୁ ପ୍ରକାର ଚଗଲାମୀ, ସବୁ ପ୍ରକାର ଦୃଷ୍ଟାନ୍ତ ସେ କରୁଛନ୍ତି। ଏବଂ ବାନର ବନ୍ଧୁ ଦେଖିଲେ ସେ ବାନରକୁ ଦେଉଛନ୍ତି ଯେଉଁ ଖାଇବାକୁ, ତାହା କହୁଛନ୍ତି ବାନର ବନ୍ଧୁ ବୋଲି କହୁଛନ୍ତି। ଏବଂ ମନ୍ଥନୀ ସ୍ଫୋଟକ ତମେ ସବୁ ଏଇଟାକୁ ଇଏ କରିଦେଲ, ମୋର ଦହିହାଣ୍ଡି ଭାଙ୍ଗିଦେଲ, ସବୁ ଦହିହାଣ୍ଡି ଭାଙ୍ଗିଦେଲ, ସବୁ ଦହି ନଷ୍ଟ ହେଇଗଲା। ସେ ସାଧାରଣ ଦହି ନୁହଁ, ସେ ଯେଉଁ ଦହି ସବୁ ସେ କ'ଣ କି ନା, ସାତ ଆଠଟି ସ୍ପେଶାଲ ଗାଈ ଅଛନ୍ତି ଯଶୋଦା ମାଙ୍କର, ମାନେ ସେମାନେ ତାଙ୍କର ଯେଉଁ ସେ ଘାସ ଖାଇବେ ସେ ସାଧାରଣ ଘାସ ଖାଇବେନି, ସବୁ ବହୁତ ସୁବାସିତ, ବହୁତ ସୁନ୍ଦର, ମାନେ ସୁଗନ୍ଧିତ ଯେଉଁ ଘାସ, ସେଇ ଘାସ ସେମାନେ ଖାଇବେ। ତେଣୁ ତାଙ୍କର କ୍ଷୀର ମଧ୍ୟ ସେଇଭଳିଆ ସୁବାସିତ କ୍ଷୀର ସେଥିରେ। ତେଣୁ ଯଦିଓ ଯଶୋଦା ମାଙ୍କର ଲକ୍ଷ ଲକ୍ଷ ଗାଈ ଅଛନ୍ତି, କିନ୍ତୁ ଏ ଏଇଭଳି ଗାଈ ଅଛନ୍ତି ବହୁତ ସାତ ଆଠଟି ଗାଈ ଅଛି ବିଶ୍ୱନାଥ ଚକ୍ରଠାରୁ କହୁଛନ୍ତି। ତେଣୁ ସେ କ୍ଷୀରକୁ ସେ ନଷ୍ଟ କରିଦେଲେ ସବୁ, ତେଣୁ କୃଷ୍ଣ ଜାଣିଛନ୍ତି ଏ କ୍ଷୀର ହେଉଛି ବହୁତ ରିହା କ୍ଷୀର, ବହୁତ ଦୁର୍ଲଭ କ୍ଷୀର। ତେଣୁ ସେ ମା ତାକୁ ଏଇଭଳି ଭାବରେ ତାଙ୍କ ଅଭାବ ମାନେ ତାଙ୍କୁ ବିଭିନ୍ନ ପ୍ରକାର ଭର୍ସନା କରୁଛନ୍ତି। ଏବଂ ମା ଯେତେବେଳେ ଦେଖୁଛନ୍ତି ଯେ କୃଷ୍ଣ ଭୟ ବହୁତ ଭୟ କରୁଛନ୍ତି, ସେଥିପାଇଁ ସେ କ'ଣ କଲେ ନା, ତ୍ୟକ୍ତ୍ୱା ଜଷ୍ଟିଂ ସୁତଂ ବିତଂ ବିଜ୍ଞାନାର୍ ଭଗବତ୍ସ ଇଏସ କିଳତଂ ବଧୁଂ ଦାମ୍ନା ତତ୍ ବୀର୍ଯ୍ୟ କୋବିଦା ବୀର୍ଯ୍ୟ ଅକୋବିଦା, ଭଗବାନଙ୍କର ତତ୍ ବୀର୍ଯ୍ୟ ଅକୋବିଦା, ଭଗବାନଙ୍କର ଶକ୍ତି ବିଷୟରେ ପ୍ରକୃତରେ ଯଶୋଦା ମାଙ୍କର ଅକୋବିଦା, ସେମାନେ ଜ୍ଞାନ ନାହିଁ ଯଶୋଦା ମାଙ୍କର, ଯଶୋଦା ମା ଜାଣିନାହାନ୍ତି ଇଏ ଭଗବାନ ବୋଲି, ତାଙ୍କର ଯେତେ ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସେ କେବେ ଭାବନ୍ତିନି ଇଏ ଭଗବାନ ବୋଲି, ସେ ଭାବନ୍ତି ବରଂ ମୋର କ'ଣ ଗୋଟେ ଭୁଲ ହେଇଯାଇଛି ବା ମୋ ଗୋଟେ ମୁଣ୍ଡ ମୋର ମସ୍ତିଷ୍କ କିଛି ଖରାପ ଅଛି, ସେଥିପାଇଁ ଏଇଭଳି ଭଗବାନ ଯେତେବେଳେ ଦେଖୁଛନ୍ତି ଯେତେବେଳେ ତୃଣାବ୍ରତ ଲୀଳାଟି ହେଇଛି, ତୃଣାବ୍ରତ ଲୀଳାରେ ଭଗବାନ ଏତେ ଭାରି ହେଇଯାଇଛନ୍ତି ସେ ତାକୁ ଧରିପାରୁନାହାନ୍ତି, ତେଣୁ ଧରି ନ ପାରିଲେ ସେତେବେଳେ ତାକୁ କ'ଣ କରୁଛନ୍ତି ନା ମାଟିରେ ରଖିଦେଉଛନ୍ତି, ମାଟିରେ ଭୂମିରେ ରଖିଦେଉଛନ୍ତି। ସେ ଭାବୁଛନ୍ତି ଏତେ ଓଜନ କାହିଁକି କେମିତି ହେଉଛି, ମାନେ ପର୍ବତ ଆକାର ଓଜନ ହେଇଯାଉଛି, ସେ ତାକୁ ଧରିପାରୁନାହାନ୍ତି, ଛୋଟ ପିଲା ବର୍ଷକ ବି ନୁହଁ ଏଇ ସମୟରେ। ତେଣୁ ସେ ସମୟରେ ତୃଣାବ୍ରତ ଆସି ତାକୁ ନେଇଯାଉଛି, ତୃଣାବ୍ରତ ନେଇକି ଯେତେବେଳେ ତାପରେ ସବୁ ଭୀଷଣ ଝଡ଼ ତୋଫାନ ସବୁ ହେଇଛି, ସମସ୍ତେ ପୁରା ବ୍ୟସ୍ତ ହେଇଯାଇଛନ୍ତି। ତାପରେ କିଛି ସମୟ ପରେ ଦେଖିଲା ବେଳକୁ ତୃଣାବ୍ରତ ରାକ୍ଷସ ମୃତ୍ୟୁ, ମାନେ ଭଗବାନ କୃଷ୍ଣ ଆସି ତାକୁ ତାକୁ ବିନାଶ କରୁଛନ୍ତି। ତେଣୁ ସେ କୃଷ୍ଣଙ୍କୁ ନେଇକି ଯେତେବେଳେ ସ୍ତନପାନ କରୁଛନ୍ତି ଏବଂ ସେତେବେଳେ ତାଙ୍କର ଟିକେ ତାଙ୍କୁ ମୁଖ ଚୁମ୍ବନ କରୁଛନ୍ତି, ତାଙ୍କୁ ଲାଳନ ପାଳନ କରୁଛନ୍ତି, ଏହି ସମୟରେ କୃଷ୍ଣ ଯେତେବେଳେ ପାଟି ମେଲା କରିଦେଇଛନ୍ତି, ଆଁ କରିଦେଇଛନ୍ତି, ତା ଭିତରେ ସେ ସମଗ୍ର ବ୍ରହ୍ମାଣ୍ଡ ଦେଖୁଛନ୍ତି ଏବଂ ନିଜକୁ ମଧ୍ୟ ଦେଖୁଛନ୍ତି, ସେଥିରେ ଏ ବିଶ୍ୱରୂପ ଦର୍ଶନ କରୁଛନ୍ତି। କିନ୍ତୁ ସିଏ ଭାବୁଛନ୍ତି କ'ଣ ନା, ମୋର କିଛି ମୁଣ୍ଡ ଖରାପ ହେଇଯାଇଛି, ମୁଁ କହିଲେ ଏମିତି ଆଗ କୃଷ୍ଣଙ୍କର କେମିତି ଏସବୁ ଆସିବ, ତାଙ୍କ ପାଟି ଭିତରେ କେମିତି ଏତେ ଜିନିଷ ସବୁ ରହିବ। ତେଣୁ ତା ବୀର୍ଯ୍ୟ କବିତା ବି କହୁଛି, ସେ କୃଷ୍ଣଙ୍କର ଯେଉଁ ବୀର୍ଯ୍ୟ ବା ଶକ୍ତି ସବୁ ରହିଛି ବା ଯାହା ସବୁ ତାଙ୍କର ଅଲୌକିକ ଗୁଣ ସବୁ ରହିଛି, ଶକ୍ତି ସବୁ ରହିଛି, ସେ ବିଷୟରେ ଯଶୋଦା ଜାଣୁନାହାନ୍ତି ଆଉ କବିତା ବି କହୁଛି। ତେଣୁ ସେ କ'ଣ କରେ ନା, କୃଷ୍ଣ ଭୟଭୀତ କରୁଛନ୍ତି ଭାବିକିରି ଡକ୍ଟର ଜଷ୍ଟିନ ସୁତମ ଭିତମ ପୁର ଭୟ କରିଯାଉଛି, ସେଥିପାଇଁ ସେ ଜଷ୍ଟିଟାକୁ ଫୁପାଡ଼ିଦେଲେ। ଏବଂ ବିଜ୍ଞାନ ଅର୍ଭକ ଗଛଳ, ଅର୍ଭକ ଗଛଳ ଯଶୋଦା ମା ତାଙ୍କୁ ବହୁତ ସ୍ନେହ କରୁଛନ୍ତି, ଅର୍ଭକ ଗଛଳ ବି କହାଯାଉଛି। ତେଣୁ ଇଏ ସେ କିଳତମ ବଧୁ ବର୍ତ୍ତମାନ ତାକୁ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି, ଦାମୋଦର ଲୀଳାଟି ଆରମ୍ଭ ହେବ, ତାଙ୍କ ଭଗବାନଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି, ବଧୁ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ କେମିତି ବାନ୍ଧିବେ ନା, ଦାମ୍ନା ଦୌଡ଼ି ଦ୍ୱାରା ବାନ୍ଧିବେ, କିନ୍ତୁ ତା ବୀର୍ଯ୍ୟ ଅକବିଧା ତାଙ୍କର ଯେଉଁ ଶକ୍ତି ବିଷୟରେ ଜାଣୁନାହାନ୍ତି, କାରଣ ଭଗବାନଙ୍କର ଶକ୍ତି ସୁଖଦେବ ସ୍ୱାମୀ କହୁଛନ୍ତି ଯେ ପ୍ରକୃତରେ ଭଗବାନଙ୍କର ଅନ୍ତର ନାହିଁ କି ବହି ନାହିଁ, ନ ଚାନ୍ତର ନ ବହିର୍ଯ୍ୟ ନ ପୂର୍ବଂ ନା ପିତାପରଂ पूर्वा परं बहिश्चान्त जगतो जो जगच्छदः तन्मत्वात्मजमव्यक्तं मर्त्यलिङ्गं मदुखिलं गोपीकुलोखलधाम्ना भवन्तं प्राकृतं यथा प्राकृत साधारण पिलाबड़ी से भावसन कृष्णको आदेश पे चेष्टा करसन भवन्तं प्राकृतं यथा गोपीकुलो से उडुखले आदेश पे प्रथम आरंभ करले किंतु से जानना नहीं जे भगवानकर ताकर अंतर नै कि बाहर नै भगवानकर जो से देखसन ई छोटिया शरीरटी अछि ए शरीरटी ए सीमित शरीर भए चांग लागुछि कारण से पिंधिछन्ति कटरे किंकिणि पिंधिछन्ति तेणु से भावसन्ति किंकिणि मैंने प्रभात मेला तक भाषा कहे कह दुई फुट रौड़ीटे हेल्ला बांधि हम कि शह शह फुट रौड़ी आसने से बांधि बन पाए सब दुईट आंगुल कमी जा दुईट आंगुल कहीं कमी तीन आंगुल कमी चार आंगुल कमी ये गोटे विस्मय पढ़ा तेनाली सुरेन्द्र गोस्वामी कहते कारण भगवान से चाहूना बंधा हाँ जो कहते सत्य संकल्प शक्ति भगवान आविर्भाव होती भगवान चाहूना बंधा बांधि पारे ना सुरेन्द्र गोस्वामी कहते भगवान भितर ना कि बाहर ना कि पूर्व नहीं कि पर ना आम जो जन्मे आम गोटे पूर्व पूर्वजन्म कौन थे आम गोटे कौन थी पूर्वजन्म मृत्यु बरण कले पर जन्म गोटे कौन हवा एगुड़ा मैं पूर्व पर सब रही कि भगवान सी तो अनादि कह सब रही राज्यम पुराण पुरुष नवजौवन मूल से अच्छा पूर्व कौन पर कौन एवं अनंत काल जी से रही से भगवान 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 को तम मत आत्मज अव्यक्तम निज आत्मज निज पुत्र चिंता कर मत्यलिंगम अदोक्षेद जदि से अदोक्षेद आम इंद्रिय ऊर्धर इंद्रिय मान द्वारा भगवान को जान पारा ना प्रभात अतः श्रीकृष्ण नामादि भवे ग्राह्य भगवान नाम रोग गुण लीला इत्यादि आम जापर ना आसबा खाली ये कहीदेबा जे जो ये आसवे कुबेर आत्मा जो कथा आसो से प्रकृति में जदि जन भगवान जो भक्त द्वारा जदि सी न जाने भक्त भगवान भक्त जान न जाने जड़े कि कृष्ण को जापर ना आप मैंने जी कृष्ण को जानते से निश्चित भाव जन भक्त द्वारा प्राप्त होती जड़े भक्त जदि न जाने कृष्ण को कई जानपर शुणा प्रभात महाराज कह जो मणिग्रीव नलकुबर स्तुति कर स्तुति में प्रभात महाराज कह आम जो भगवान को जानते कृष्ण जो भगवान बोली कई जानपर भगवदगीत सप्तमाध्याय कह मनुष्य सहस्रेश कश्चित जगत सिद्ध है जतदान सिद्धान कश्चि मान व्यती तत्व हजार हजार लोक मेरे खुद क्वचित लोक भगवान जानुंत से केमी जानुंत ना भगवान भक्त कृपा जानुंत जदि भगवान भक्त जन न जानवे तेज़े जन कृष्ण को जानपर ना तो से कृष्ण से गोपू गोपी कल खड़े था ना भगवान प्राकृत यथा निज मानने साधारण पिला जशुदा भावारण पिला प्राकृत पिला प्राकृत कहे प्रकृति भूत प्रकृति जो रही सत्य रजतम तीन गुण से आम शरीर टी या बैशर रही शरीर टी देखुचे स्थूल शरीर कहमती या भूमि जल अग्नि वायु आकाश ये पांच महाभूत शरीर टी सृष्टि एवं आ भितर गोटे आज शरीर अच्छी जहाँ को सूक्ष्म शरीर लिंग शरीर भी कह सी कौन या तीनो सूक्ष्म तत्व या मन बुद्धि और अहंकार तेनाली जो आठटी प्रकृति भगवान कहते हैं भगवत सप्तमाध्याय ये मोर भिन्न प्रकृति अष्टा ये हूँ ये भौतिक प्रकृति ये भौतिक प्रकृति में आम शरीर पाइचे तो जशोदा मैं कहते सी मो कृष्ण मैं प्राकृत शरीर भगवान प्राकृत से बांधा चेष्टा कर भगवान प्राकृत किंतु ये भगवान ऐश्वर्य देखुं पुणी गोटे ऐश्वर्य देखु कौन देखे ना तम मध्यमान स्वार्थकस्य कृतारसः द्वयं गुणोन भूतेन संदध्ये अन्यत गोपिका तद्दाम जो दौड़ी अच्छी इच्छा का घरे जो दौड़ी थी लाचे दौड़े इधर बद्धमान से इधर बांधे अपने चेष्टा कर सुन्दी स्व अर्भकस्य कुतारस कहीं बांधे अपने चेष्टा कर सुन्दी ना जेतु से दधी मान दधी मान रूप भाई दी सुन्दी फिर क्या था बांधे अपने वो समान से कहीं बंदे रे पड़ी सुन्दी सब अभी जो क्वेश्चन दी सेव जाएगी चोरी कोची मान लोन चोरी कोची ये सब समान से अभी जो क्वेश्चन तो उसे रागी की किंतु से दौड़ के जितने बांधिया के बस उनसे तो रखना होती ना दोयो अंगुल नमा बोलते हैं दो ही अंगुल कभी जाते संदर्भ ये अन्य तो गोपिका गोपिका के लिए वसुधा पूरी आवरी दौड़ यहाँ सुनी जितने दौड़ यहाँ ले आता है घर जितने दौड़ थी ला सब दौड़ी बांधी कटले ताकर किंकि नहीं आती प्रभात मल जाने भाषण को सुन जे केवल दो ही फुट रे दौड़ रे से बंधे हैं जीवे इतने छोटे सारे किंतु सौ सौ फुट रे दौड़ी आ वाना ने गोपिका माने मतलब मतलब वो ताकर दोस्त ताकर वो माने अच्छी ताकर सखी माने सेवा ताकर वो तो दौड़ी आगे आ सुन दौड़ी आगे दो सुन दोस्त ताकर वाली की तरफ तो नहीं ये को सुन भी सही दो या वो कमी जाओ एवं स्वगेह रामं जसोदा सन्दधत्तति गोपीनां सुस्मयन्तीनां स्मरन्ति विस्मितावत् विस्मित होसन्ति काहीँकि विस्मित होसन्ति ना विश्वनाथ कवि कहसन्ति जे काहीँकि से विस्मित होसन्ति दुई कारण रहिछ विस्मित हेबार गोटे कारण हो कौन ना तत्र द्वरं तिलमात्र अपि न विपुल भवति ଆମେ ବା ଏତେ ଦୌଡ଼ି ଆସିଲା ମାନେ ବୋଧେ ତାଙ୍କର ଉଦ୍ଧାର ବଢ଼ିଯାଉଛି କିନ୍ତୁ ଉଦ୍ଧାର ବଢ଼ୁନି ତିଳ ମାତ୍ର ଅତି ନ ବିପୁଳି ହୁଅନ୍ତି ମାନେ ତିଳ ପଡ଼ି ଅତି ସୂକ୍ଷ୍ମ ପରିମାଣ ମଧ୍ୟ ତାଙ୍କର ଉଦ୍ଧାର ବଢ଼ୁନି ଯେତିକି ସେତିକି ରହିଛି ଏବଂ ଦ୍ୱିତୀୟ ବିସ୍ମୟ କ'ଣ ନା ଦାମା ଦାମା ବି ଅଙ୍ଗୁଳି ମାତ୍ର ବି ନ ନ୍ୟୁନ ହୁଅନ୍ତି ତଥାପି ବେଷ୍ଟନ ନ କୃଷ୍ୟତ ଏଠି ଏକ ବିସ୍ମୟ ଇଏ ହେଉଛି ଗୋଟିଏ ବିଷୟ ତାଙ୍କର ଉଦ୍ଧାର ଯେତିକି ସେତିକି ରହିଛି ଏବଂ ଦ୍ୱିତୀୟ ବିସ୍ମୟ ହେଉଛି କ'ଣ ନା ପ୍ରତିଭା ନେବ ବେଷ୍ଟ ନେଇ ଦ୍ୱୟଙ୍ଗୁଳ ନ୍ୟୁନତେ ହେବ ନ ତୁ ତ୍ରୟଙ୍ଗୁଳ ନ ଚତୁରାଙ୍ଗୁଳ ତିନି ଆଙ୍ଗୁଳ କି ଚାରି ଆଙ୍ଗୁଳ ହେବନି ସବୁବେଳେ ଯେତେ ଦୌଡ଼ିବା ଦିନ ହେବ ସେ ଦୁଇ ଆଙ୍ଗୁଳ ରହୁଛି ତେଣୁ ସେ ବିସ୍ମୟ ଆସୁଛି କ'ଣ ପାଇଁ ଛୋଟ ପିଲା ଏତେ ଦୌଡ଼ି ଆଣିଲେ ସେ ନୌସର ମଧ୍ୟ ଆଙ୍କ ଭାଗ୍ୟରେ କୃଷ୍ଣଙ୍କ ଭାଗ୍ୟରେ ବନ୍ଧା ହେବାର ଯୋଗ ନାହିଁ ତେଣୁ ଅନ୍ୟ ଗୋପୀମାନେ ଯଶୋଦା କହୁଛନ୍ତି ଯଶୋଦାଙ୍କର ସଖୀ ମାନେ କହୁଛନ୍ତି ତମେ ପ୍ରକୃତରେ କୃଷ୍ଣ ବାନ୍ଧିବାକୁ ଆଉ ଚେଷ୍ଟା କର ନା କାରଣ ତା ଭାଗ୍ୟରେ ନାହିଁ ତେଣୁ ଯେହେତୁ ସେ ବହୁତ ଆମକୁ ସବୁ ବିପଦରୁ ରକ୍ଷା କରୁଛି କାହିଁକି ନା ସେ ସେଭଳିଆ ଶକ୍ତି ପାଇଛି ନା ତେଣୁ ତା ଭାଗ୍ୟରେ ନାହିଁ ସେ କେହି ବାନ୍ଧି ପାରିବେନି କିନ୍ତୁ ଯଶୋଦା ମା ଶୁଣୁନାହାନ୍ତି ଯଶୋଦା ଯେମିତି ହେଲେ ଆଜି ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ମୁଁ ଚେଷ୍ଟା କରିବି ଯେମିତି ହେଲେ ତାକୁ ବାନ୍ଧି ସେ କଥା କହୁଛନ୍ତି ସୋମାତୁ ଶ୍ରୀନଗାତ୍ରାୟ ବିଶ୍ରସ୍ତ କରସ୍ରଜ ଦୁଷ୍ଟି ସହନ କୃଷ୍ଣ କୃପୟାସିତ ସୁବନ୍ଧନେ ଏଠି ଭଗବାନଙ୍କ କୃପାସ୍ତି ଜାଗ୍ରତ ହେଇଛି କାରଣ ଯଶୋଦା ଯେତେ ଚେଷ୍ଟା କରୁଛନ୍ତି ସବୁ ଚେଷ୍ଟା ବିଫଳ ହେଉଛି ତେଣୁ ଦୁଇ ଆଙ୍ଗୁଳରେ ଆଉ ଗୋଟେ ମଧ୍ୟ କାରଣ ରହିଛି ଆମର ବିଶ୍ୱନାଥ ଚକ୍ରଟାକୁ କହିଛନ୍ତି ତାର କାହିଁକି ଦୁଇ ଆଙ୍ଗୁଳ କମିଯାଉଛି କ'ଣ ସେଇଟା ଏଇ ଏଇ ଶ୍ଳୋକ ସେଇଟା ବର୍ଣ୍ଣନା କରାଯାଇଛି ଯେ ସୋ ମାତୁ ସ୍ୱୀନ ଗାତ୍ରାୟା ମାଙ୍କୁ ଦେଖୁଛନ୍ତି କୃଷ୍ଣ ଯେ ଶୂନ୍ୟଗାତ୍ରା ତାଙ୍କର ସବୁ ଶରୀରରେ ଝାଳ ସବୁ ହେଇଗଲାଣି ସବୁ ଚେଷ୍ଟା କରୁଛନ୍ତି ବାନ୍ଧିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ଏବଂ ବିଶ୍ୱସ୍ତ କବର ତାଙ୍କର ବେଣୀରୁ ସବୁ ଯୋଉ ଫୁଲ ସବୁ ଥିଲା ସେ ଫୁଲ ସବୁ ଝାଡ଼ି କରୁଛି ଏବଂ ଦୁଷ୍ଟ ପରିଶ୍ରମ କୃଷ୍ଣ ମାଙ୍କର ଏତେ ପରିଶ୍ରମ ଦେଖିକିରି ସେ କୃପା ଆସି ସୁବନ୍ଧନ କୃପା କରିକିରି ନିଜେ ବନ୍ଧନ ବନ୍ଧିତ ହେଉଛନ୍ତି ନିଜେ ଯେତେବେଳେ ଚାହୁଁଛନ୍ତି ତାଙ୍କର କୃପା ଶକ୍ତି ଯେତେବେଳେ ଆବିର୍ଭାବ ହେଉଛି ସେତେବେଳେ ଯୋଉ ସତ୍ୟ ସଂକଳ୍ପ ଶକ୍ତି ଥିଲା ସେ ସଂକଳ୍ପ ଶକ୍ତି ତିରୁଭାବ ହେଇଯାଉଛି ବା ଚାଲିଯାଉଛି ଅନ୍ତର୍ଦ୍ଧାନ ହେଇଯାଉଛି ଭଗବାନଙ୍କର କୃପା ଶକ୍ତି ଆବିର୍ଭାବ ହେଉଛି ତେଣୁ ସେଇଠି ମା ଯଶୋଦା ବାନ୍ଧି ପାରିଲେ ଆମ ବିଷ୍ଣୁ ଗୋଟେ କହୁଛନ୍ତି ଏ ଦୁଇ ଆଙ୍ଗର ଅର୍ଥ କ'ଣ ଗୋଟେ ହେଉଛି କୃପାୟତି ସର୍ବଶକ୍ତି ଚକ୍ରବର୍ତ୍ତିନୀ ପରମ ଭାସ୍ୱତୀ କୃପାଶକ୍ତିରେ ଭଗବତ ଚିତ୍ତ ନବନୀତମେବ ବିଦ୍ୟୁତ କୃତ୍ୱା तत्र स्वयं प्रादुर्भूय पूर्व भूते सत्तस्य प्रकार विभूता शक्ति तत्र स्वसेवा अंतर्भाव। जो पहले भगवान का जो पूर्व जो सत्य संकल्प शक्ति थिला भगवान कहते मुँह बंधा है तेनालीर से शक्ति दुईटी कारण को मानते दुई आंग कहानी उद्देश्य कौन दुई आंग तार विशेषता कौन कहते अत्र परिश्रम मिति कृपया ताभ्यांगुल गोटे हूँ परिश्रम यशोदा बहुत परिश्रम कर द्वितीय हूँ कृपा तेनालीराम चेष्टा कर भगवान को बाधापे चाहते भगवान भक्त हाँ ये दुई आंग कमी जामर जो कि आम भगवान को बांधि पारे ये दुई आंग आम परिश्रम करा पड़ो खाली गुरुदेव कहीदे आम हाँ ये नियम सब रही पालन करवा श्रम किसी रही स्वतंत्र भाव चेष्टा कर कृष्ण कृपा आसवर अच्छे दुई आंग कमी जागवान जो भक्त हो पार ना भक्त सिद्धि लाभ कर पार ना तार कारण हूँ हरे कृष्ण 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 हरे हरे चेष्टा लगे रखा पड़ो आम कह दिन कले जप कले नियम पालन कले सब कले कहीं भक्ति प्राप्त हो पार ना कृष्ण कृपा को अपेक्षा करा पड़ो ये दुई आंग से दुई आंग विशेषता हूँ कृष्ण कौन तेनालीम लगे रही आम भगवान सेवे नित्य लग रहा भगवान केत कृपा करेंगे कहीपर केत भगवान कृपा आविर्भाव हो कृपा शक्ति आस जहाँफल कि आम भगवान प्राप्त हो पार तेनाली भाव में जो बहुत दौड़ मानिक बांधिक भगवान कृपा शक्ति आसला से बंधी था निजे बंधा होने कहि भगवान आठटी ऐश्वर्य जो रही आठटी ऐश्वर्य निज भक्त से परित्याग कर परस्पर कौन दर्शन कर भगवान हरि केमी नृत्य भक्त वत्स से भक्त अधीन रोचे ये गुड़ाक सोरेला भी आनंद ये भाव में भगवान भक्त मान को आनंद प्रदान करणा नृत्य वत्सता भगवान हरिकर भक्त वत्सता प्रदर्शन करगवान कृष्ण भगवान कहीं प्रकृति वर्ष नुहत से निजे निज वर्ष अच्छा किंतु जस्यदं से स्वरे बस किंतु से कृपा करी अन्यर अधीन रोसन एटी कौन कौन ऐश्वर्य सब भगवान त्याग करछन्दी विश्वनाथ चक्र ठाकुर तार भाष्य कोसन जे एवं हरिणा स्वस्य आत्मारमत्व भूक्या प्रथमे भगवान क्षुधा आसी देखेछन्दी भगवान जाइकरी स्तनपान करिया के जाइछन्दी मांग भोग जाइछन्दी प्रकृत भगवान कौन सी क्षुधा नाही भगवान भोक शोष नाही किंतु सी हूँ आत्मार आनंद पाए सी आत्मार आनंद पाते भगवान तेनालीर कौन सी खाइबा पीवा सब आवश्यकता नहीं कि भक्त को आनंद देवाई ସେ ନିଜର ସେ ଆତ୍ମାର ଯେଉଁ ଯୋଗ ଶକ୍ତି ରହିଛି ବା ଯୋଉ ବିଭୂତି ରହିଛି ତାକୁ ସେ ତ୍ୟାଗ କରିଛନ୍ତି। ଆତ୍ମା ରାମତ୍ୱ ବି ବିମୁଖ୍ୟା, ପ୍ରକୃତ ଭଗବାନ କୌଣସି ବିମୁଖ୍ୟା ବା କୌଣସି କ୍ଷୁଧା ନାହିଁ, କିନ୍ତୁ ମାଙ୍କୁ ଆନନ୍ଦ ଦେବା ପାଇଁ ସେ ସେଇ ରିଲାକ୍ଟ କରିଛନ୍ତି। ଆତ୍ମା ରାମତ୍ୱ ବି ବିମୁଖ୍ୟା, ଏଠି ତାଙ୍କର ଆତ୍ମାର ଯୋଉ ଐଶ୍ୱର୍ଯ୍ୟ ଅଛି ସେ ଐଶ୍ୱର୍ଯ୍ୟଟାକୁ ତ୍ୟାଗ କରିଛନ୍ତି। ଦ୍ୱିତୀୟ ହେଉଛି କ'ଣ ନା ପୂର୍ଣ୍ଣ କାମତ୍ୱ ବି ଅତୃପ୍ତା। ମା ଯେତେବେଳେ ସ୍ତନ୍ୟପାନ କରୁଛନ୍ତି କିନ୍ତୁ ଦେଖିଲେ ଯଦି ଚୁଲିରେ କ୍ଷୀରଟା ପଡ଼ିଯିବ ନଷ୍ଟ ହେଇଯିବ ଉତରିଯିବ ସେତେବେଳେ ସେ କୃଷ୍ଣଙ୍କୁ ତଳେ ଛାଡ଼ିଦେଇଛନ୍ତି। ଭଗବାନ ସବୁବେଳେ ସେ ପୂର୍ଣ୍ଣ କାମ, ତାଙ୍କର କୌଣସି ଅତୃପ୍ତି ନାହିଁ, ସବୁବେଳେ ତୃପ୍ତ। କିନ୍ତୁ ଏଇଠି ସିଏ ଯେତେବେଳେ ମା ଶୁଆଇ ଦେଉଛନ୍ତି ମାଟି ଉପରେ ସେତେବେଳେ ସେ ଅତୃପ୍ତ ହେଇକି କନ୍ଦନ କରୁଛନ୍ତି ବା ତାଙ୍କର କ୍ରୋଧ ଆସୁଛି। ଭଗବାନ ସବୁବେଳେ ପୂର୍ଣ୍ଣ ବା ସେ ସବୁବେଳେ ତୃପ୍ତ, କିନ୍ତୁ ଏଠି ତାଙ୍କର ଯଶୋଦା ମାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେ ତାଙ୍କର ପୂର୍ଣ୍ଣ କାମ ଯୋଉ ବିଭୂତି ରହିଛି ବା ଶକ୍ତି ରହିଛି ଏଇଟାକୁ ସେ ତ୍ୟାଗ କରିଛନ୍ତି। ପ୍ରକୃତ ତାଙ୍କର ସେ କୌଣସି ଅତୃପ୍ତି ତାଙ୍କର ନାହିଁ, ସେ ସବୁବେଳେ ତୃପ୍ତ। କିନ୍ତୁ ମାଙ୍କୁ ଦେଖିବା ପାଇଁ ଆନନ୍ଦ ପ୍ରଦାନ କରିବା ପାଇଁ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେ ତାଙ୍କର ଏଇ ଐଶ୍ୱର୍ଯ୍ୟଟି ତ୍ୟାଗ କରିଛନ୍ତି। ଏଇ ଦ୍ୱିତୀୟ ଐଶ୍ୱର୍ଯ୍ୟ। ତୃତୀୟ ଐଶ୍ୱର୍ଯ୍ୟ କ'ଣ ନା ଶୁଦ୍ଧ ସତ୍ତ୍ୱ ସ୍ୱରୂପତ୍ୱ ବି କୋପେନ। ମୁଁ କହିଥିଲି ପ୍ରକୃତରେ ଆମର ଯୋଉ କ୍ରୋଧ ଭଗବାନଙ୍କର କ୍ରୋଧ ଯୋଉ ଆସୁଛି ଭଗବାନ କ୍ରୋଧ ସେ ଆମର ଯୋଉ କ୍ରୋଧ ସେଇଟା କିଭଳି ନା କାମ ଏସ କ୍ରୋଧ ଏସ ରଜଗୁଣ ସ୍ୱଭାବ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଆମର କାମନା ବା କ୍ରୋଧ ସବୁ ରହୁଛି ଏଇଟା ରଜଗୁଣରୁ ଆସୁଛି, କିନ୍ତୁ ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ତ୍ୱ ସ୍ତରର। ତେଣୁ ଶୁଦ୍ଧ ସତ୍ତ୍ୱ ସ୍ତରରେ ପ୍ରକୃତରେ କ୍ରୋଧ ନାହିଁ, କିନ୍ତୁ ତାଙ୍କର ଭକ୍ତମାନଙ୍କୁ ବା ତାଙ୍କର ମାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେ ଶୁଦ୍ଧ ସତ୍ତ୍ୱ ଯୋଉ ବିଭୂତି ଅଛି ସେଟାକୁ ତ୍ୟାଗ କରୁଛନ୍ତି, ସେ କ୍ରୋଧ ପ୍ରକାଶ କରୁଛନ୍ତି, ଏ ତୃତୀୟ ଐଶ୍ୱର୍ଯ୍ୟ ତ୍ୟାଗ କରୁଛନ୍ତି। ଚତୁର୍ଥ କ'ଣ ନା ସ୍ୱରାଜ ଲକ୍ଷ୍ମୀ ତପି ଚୌର୍ଯ୍ୟେଣ। ଭଗବାନ ଚୋରି କରୁଛନ୍ତି ବିଭିନ୍ନ ଜାଗାରେ ଯାଇକି ଚୋରି କରୁଛନ୍ତି, କିନ୍ତୁ ପ୍ରକୃତରେ ସେ ହେଉଛନ୍ତି ସ୍ୱରାଜ ଲକ୍ଷ୍ମୀ, ସମସ୍ତ ଲକ୍ଷ୍ମୀ ତାଙ୍କର ସେବା କରୁଛନ୍ତି, ତାଙ୍କର କୌଣସି ଅଭାବ ନାହିଁ, ସେ ଯାହା ଚାହିଁବେ ତାହା ପାଇପାରିବେ। କିନ୍ତୁ ସେ ସେଇଠି ତାଙ୍କର ଯେଉଁ ସ୍ୱରାଜ ଲକ୍ଷ୍ମୀ ଶକ୍ତି ରହିଛି ସେ ତ୍ୟାଗ କରିକି ବିଭିନ୍ନ ଭକ୍ତମାନେ ଯଶୋଦା ସେ ଗୋକୁଳରେ ଯେତେ ସବୁ ଗୋପୀମାନେ ଅଛନ୍ତି ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେ ଯାଇ ଚୋରି କରୁଛନ୍ତି। ଭଗବାନ ମାରି ମେ ନାହିଁ ମାଖନ ଖାଏ ବୋଲି ଚୋରି କରି ମାଖନ ଖାଉଛନ୍ତି, ମା ପଚାରିଲେ କହିଲେ ନାଇଁ ମୁଁ ମାଖନ ଖାଇବି ଚୋରି ଖାଇବି। ତେଣୁ ଇଏ ଗୋଟିଏ ଚତୁର୍ଥ ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଛନ୍ତି। ସ୍ୱରାଜ ଲକ୍ଷ୍ମୀ ଚୋରି, ତାଙ୍କର ସମସ୍ତ ଧନ ରହିଛି, ସମସ୍ତେ ଭୌତିକ ଜଗତର ଯେତେ ଧନ ଐଶ୍ୱର୍ଯ୍ୟ ସବୁ ରହିଛି ସବୁକିଛିରେ ସିଏ ହେଉଛନ୍ତି ପ୍ରକୃତ ମାଲିକ, କିନ୍ତୁ ତାଙ୍କର ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେ ଚୌର୍ଯ୍ୟ ବୃତ୍ତି ଆଚରଣ କରୁଛନ୍ତି, ଚୋରି କରୁଛନ୍ତି, ଇଏ ଗୋଟେ ଐଶ୍ୱର୍ଯ୍ୟ ସେ ତ୍ୟାଗ କରୁଛନ୍ତି। ଏବଂ ମହାକାଳ ଜନାଦି ଭୟଦ୍ୱତ୍ୟ ବି ଭୟା କଳାନାଭ୍ୟାମ। କୃଷ୍ଣ ଭଗବାନ ଭଗବାନଙ୍କୁ ସମସ୍ତେ ଭୟ କରିବେ, ଏମିତିକି ସ୍ୱୟଂ ଭୟ ସବୁଠାରୁ ବହୁତ ସବୁଠାରୁ ବଡ ଭୟ ହେଉଛି ମୃତ୍ୟୁ ଭୟ, କିନ୍ତୁ ମୃତ୍ୟୁର ଯିଏ ଦେବତା ଯିଏ ଯମରାଜ ସେ ମଧ୍ୟ ଭଗବାନ କୃଷ୍ଣଙ୍କୁ ଭୟ କରୁଛନ୍ତି। ଭାଗବତର ତୃତୀୟ ସ୍କନ୍ଧରେ କପିଳଦେବ ସେଟା କହୁଛନ୍ତି ମତ ଭୟାତ୍ ବାୟମ ସୂର୍ଯ୍ୟ ସ୍ତପତି ମତ ଭୟାତ୍ ବର୍ଷ ତିନ୍ଦ୍ର ଧରତ ଅଗ୍ନି ମୃତ୍ୟୁ ଚାରତି ମତ ଭୟାତ୍ ମତ ଭୟାତ୍ ବାତି ବାହତ ଏମ୍ ପବନ ଯୋଉ ଚଳାଚଳ କରୁଛି ସେ ଭଗବାନଙ୍କର ଭୟରେ ସବୁ ତାଙ୍କର କାର୍ଯ୍ୟ କରୁଛନ୍ତି ବା ଭଗବାନଙ୍କର ଆଜ୍ଞାରେ ସେ କାର୍ଯ୍ୟ କରୁଛନ୍ତି। ଏବଂ ସୂର୍ଯ୍ୟ ସ୍ତପତି ମତ ଭୟାତ୍ ସୂର୍ଯ୍ୟଦେବ ଯୋଉ ତାଙ୍କର କାଳଚକ୍ର ରହିଛି ସେ କାଳଚକ୍ର ଗୁଣାନ ହେଉଛନ୍ତି ବ୍ରହ୍ମସଂହିତା ସେଟା କହୁଛି ଚକ୍ଷୁରେ ସେ ସବିତା ସକଳ ଗ୍ରହଣ ରାଜା ସମସ୍ତ ସୁରମତି ରସି ସତେଜା ଦଶା ବେହା ରହୁଛି ସମୃଦ୍ଧ କାଳଚକ୍ର ଭଗବାନଙ୍କର ଆଜ୍ଞାରେ ସେ କାଳଚକ୍ର ଚାଲୁଛନ୍ତି। ଏବଂ ସେଭଳି ଭାବରେ ଦହତି ଅଗ୍ନି ଅଗ୍ନି ମଧ୍ୟ ଦହନ କାର୍ଯ୍ୟ କରୁଛନ୍ତି ଏବଂ ବର୍ଷତି ଇନ୍ଦ୍ର ଇନ୍ଦ୍ର ମଧ୍ୟ ବର୍ଷା କରୁଛନ୍ତି ଏକବର୍ଦ୍ଧନ ପୂଜାରେ ଆମର ବର୍ଣ୍ଣନା କରାଯାଇଥିବ। ତେଣୁ କେମିତି ଇନ୍ଦ୍ର ବର୍ଷା ପ୍ରଦାନ କରୁଛନ୍ତି କିନ୍ତୁ ଭଗବାନଙ୍କର ଆଜ୍ଞା ସବୁ କାର୍ଯ୍ୟ କରୁଛନ୍ତି ଏବଂ ମୃତ୍ୟୁ ସେରତି ମଧ୍ୟ ଭଗବାନଙ୍କର ଯୋଉ ସବୁଠୁ ବଡ ହେଉଛି ମୃତ୍ୟୁ ଭୟ, କିନ୍ତୁ ସେ ଯମରାଜ ମଧ୍ୟ ସେ ଭଗବାନ ଭୟରେ ସେ କାର୍ଯ୍ୟ କରୁଛନ୍ତି, ସେ ତାଙ୍କ ମନ ଇଚ୍ଛା କାର୍ଯ୍ୟ କରିପାରିବେ। ତାଙ୍କର ଷଷ୍ଠ ସ୍କନ୍ଧରେ ସବୁ କହିବେ ଯେ ଯେଉଁମାନେ ଚେତନ ସରତ୍ମୀ ଚରଣାରବିନ୍ଦମ ଜିହ୍ୱାନ ରତି ଜନ୍ନାମ ଦେୟମ ଚେତନସ୍ତରଣାରବିନ୍ଦ୍ର ଶିରୋ ଯୋଉଟାକ ଭଗବତୀତା ଷଷ୍ଠ ସ୍କନ୍ଧରେ ଭାଗବତ ଷଷ୍ଠ ସ୍କନ୍ଧରେ ମନା କରାଯାଏ ଯମରାଜ ଯେତେବେଳେ ଅଜାମରକୁ ଆଣିବାରେ ଯମନ୍ତ ମାନେ ଫେଲ ମାରିଯାଇଛନ୍ତି ସେତେବେଳେ ସେ ଯାଇକି ତାଙ୍କୁ ଯମରାଜ ପଚାରିଛନ୍ତି ଯେ କାହିଁକି ଏମିତି ସେମାନେ କିଏ ଆମକୁ ଏମିତି ଇଏ କରିଛନ୍ତି ଆମକୁ ବାଧା ଦେଇଛନ୍ତି ସେମାନେ କିଏ ତେଣୁ ସେଇଠି ସେ ଯମରାଜ ପ୍ରକୃତରେ କହିଛନ୍ତି ପ୍ରକୃତ ଧର୍ମ କ'ଣ ଧର୍ମ ତୁ ସାକ୍ଷାତ ଭଗବତ ପଣ୍ଡିତମ୍ ନମେ ଋଷୟୋ ନାତିଦେବା ନ ସିଦ୍ଧ ମୁଖ୍ୟ ଅସୁରା ମନୁଷ୍ୟା କୁତୁମ ବିଦ୍ୟା ଧରିଚାରଣ ପ୍ରକୃତ ଧର୍ମ ଯମରାଜ କହୁଛନ୍ତି ତାଙ୍କର ଉତ୍ତମାନେ ତେଣୁ ସବୁ ପ୍ରକୃତ ଧର୍ମ ହେଉଛି କ'ଣ ନା ଏତବାନ ଏବେ ଲୋକେଶ୍ମିନ୍ ପୁଂସାଂ ଧର୍ମ ପରସ୍ମୃତ ଭକ୍ତି ଯୋଗ ଭଗବତୀ ତାର ନାମ ଗ୍ରହଣ ଦେଇ ସବୁଠାରୁ ଶ୍ରେଷ୍ଠ ଧର୍ମ ହେଉଛି ଭଗବାନଙ୍କ ନାମ ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ଅଜାଣ ଭଗବାନଙ୍କ ନାମ ନେଇଛି ନା ନାରାୟଣ ବି ନାମ ନେଇଛି ନା ତେଣୁ ସେ ଶ୍ରେଷ୍ଠ ଧର୍ମ କରିଛି ତେଣୁ ସେ ତାଙ୍କୁ ସେଇଠି ତାଙ୍କର ଜଗଦୂତ ମାନଙ୍କୁ ସେ କହିଛନ୍ତି ଯେ ଜୀବନ ଭକ୍ତି ଭଗବତ ଗୁଣ ନାମ ଦେଇ ଏଥରିକ ଆଜିଠୁ ତମେ ସେଇମାନଙ୍କୁ ଆଣିବ ମୋ ପାଖକୁ ଯେଉଁମାନଙ୍କର ଜିହ୍ୱା ଭଗବାନଙ୍କ ନାମ ଗ୍ରହଣ କରୁ ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଦେହ ଆମେ କହିବା କେତେ ଜଣଙ୍କର ଜିହ୍ୱା ନାହିଁ ଖଣା ଅଛନ୍ତି ସେମାନେ କଥା କହିପାରୁନାହାନ୍ତି ତାହେଲେ ତାଙ୍କ କଥା କ'ଣ ହବ ଯେଉଁମାନଙ୍କୁ ଚେତନ ଚରଣାରବିନ୍ଦ ଜିହ୍ୱା ନଥିଲେ ମଧ୍ୟ ସେ ସ୍ମରଣ କରିପାରିବ ନା ହୃଦୟରେ ସେ ସ୍ମରଣ କରିପାରିବ ତେଣୁ ଯିଏ ସ୍ମରଣ କରୁନି ଭଗବାନଙ୍କ ତ ଚରଣାରବିନ୍ଦ ସେମାନଙ୍କୁ ଆଣିବ ତାପରେ କଣ କହୁଛନ୍ତି ଯଦି କୃଷ୍ଣ ନ ନମନ୍ତି ଚିର ଏକଦା ଅନ୍ତରେ ଥରେ ଯିଏ ଭଗବାନ କୃଷ୍ଣଙ୍କ ଚରଣରେ ଭଗବାନ ପାଦପଦ୍ମରେ ଯିଏ ତାଙ୍କର ମସ୍ତକ ନୁଆଉ ନାହାନ୍ତି ବା ପ୍ରଣାମ କରୁନାହାନ୍ତି ସେମାନଙ୍କୁ ଆଣିବ ଏବଂ ତାମ ଆନର୍ଧନ ଅସତ ଅକୃତ ବିଷ୍ଣୁ ସେମାନଙ୍କୁ ଆଣିବ ତେଣୁ ଯମରାଜ କେମିତି ଭଗବାନଙ୍କୁ ଭୟ କରୁଛନ୍ତି ଏଥିରେ ଆମେ ଜାଣିବା ତେଣୁ ସେ ତା କହୁଛି ଯେ ମହାକାଳ ଜମାଦି ଭୟ ଦ୍ୱିତୀୟ ବି ଭୟ ପ୍ରଣାମ କୃଷ୍ଣଙ୍କୁ ମହାକାଳ ଜନ୍ମ ମଧ୍ୟ ତାଙ୍କୁ ଭୟ କରୁଛନ୍ତି କିନ୍ତୁ ସିଏ ମା ଯଶୋଦାଙ୍କର ଠାରୁ ଦୂରରେ ପଳାୟନ ଭୟରେ ପଳାୟନ କରୁଛନ୍ତି ତେଣୁ ଇଏ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରୁଛନ୍ତି ପ୍ରକୃତି ତାଙ୍କର ଭୟ ନାହିଁ ଯେଉଁମାନେ ଆମର ପାଠ କରୁଥିଲେ ବୋଧେ ଭଜହରି ମନ ଶ୍ରୀନନ୍ଦନ ମନ ଅଭୟ ଚରଣାର ଆମେ ଯଦି ଭଗବାନଙ୍କର ପାଦପଦ୍ମ ହେଉଛି ଅଭୟ ସେଇ ଅଭୟ ପାଦପଦ୍ମ ଯଦି ଆମେ ଭଜନ କରିବା ବା ଆଶ୍ରୟ ନେବା ତାହେଲେ ଆମେ ମଧ୍ୟ ଅଭୟ ହେଇଯିବା ଆମର ମଧ୍ୟ ଭୟ ରହିବ ନାହିଁ କିନ୍ତୁ ଭଗବାନ ତାଙ୍କର କୌଣସି ଭୟ ନାହିଁ କିନ୍ତୁ ମା ଯଶୋଦାଙ୍କ ହାତରେ ଦୃଷ୍ଟି ଦେଇକି ସେ ଭୟରେ ପଳାୟମାନ ହେଉଛନ୍ତି ଏଇ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରୁଛନ୍ତି ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଏବଂ ଆଉ ଗୋଟେ ଆଶ୍ଚର୍ଯ୍ୟ ହେଉଛି ମନ ଅଗ୍ରଜାନନ୍ତ ବି ମାତ୍ର ବଡ଼ା ଗ୍ରହଣ ପ୍ରକୃତରେ ଭଗବାନ କେହି ଛୁଇଁପାରିବେନି ମନ ଅଗ୍ରଜାନ ବୋଲି କହିଛି ମନରେ ମଧ୍ୟ ଆମେ ଯଦି ଚିନ୍ତା କରିବା ମନ ଆମର କେତେ ଦ୍ରୁତ ଆମେ ବର୍ତ୍ତମାନ ଏଇଠି ଅଛି ଆମ ମନଟା ଯାଇ କେଉଁଠି ମାରିବାନି ତେଣୁ ମନଟା କେତେ ଦ୍ରୁତ ରହିଛି କିନ୍ତୁ ତାଠାରୁ ମଧ୍ୟ ଆହୁରି ଦ୍ରୁତ ହେଉଛି ଭଗବାନଙ୍କ ଗତି ତେଣୁ ଏତେ ଦ୍ରୁତ ଗତି ଥିଲେ ମଧ୍ୟ ଭଗବାନ ମାତ୍ରା ବଳା ଗ୍ରହଣ ମାଙ୍କ ଦ୍ୱାରା ସେ ଧରା ପଡ଼ିଯାଉଛନ୍ତି ଇଏ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରାଯାଉଛି ପୁଣି ଆଉ ଗୋଟେ ଐଶ୍ୱର୍ଯ୍ୟ କ'ଣ ନା ଭଗବାନ ହେଉଛନ୍ତି ଆନନ୍ଦମୟ ସବୁବେଳେ ସେ ଆନନ୍ଦରେ ରହିଛନ୍ତି ଯେମିତି ସୂର୍ଯ୍ୟ ସୂର୍ଯ୍ୟ ଲୋକରେ କେବେ ହେଲେ ଅନ୍ଧାର ରହିପାରିବ ନାହିଁ ସେଭଳି ଭଗବାନ ପାଖରେ କେବେ ହେଲେ ଦୁଃଖ ରହିପାରିବ ନାହିଁ ତେଣୁ ସିଏ ସବୁବେଳେ ଆନନ୍ଦ ମୂର୍ତ୍ତି ବୋଲି କହିବେ ଆନନ୍ଦ ଆମର କୁହାଯାଇଛି ଆନନ୍ଦମୟ ଭାଷା ସମସ୍ତ ପ୍ରକୃତରେ ଆନନ୍ଦମୟ ଆମେ ସମସ୍ତେ ସମସ୍ତେ ଆନନ୍ଦମୟ କିନ୍ତୁ ଯେହେତୁ ଆମେ ଭଗବାନ ଭୁଲିଯାଇଛେ ସେଥିପାଇଁ ଆମେ ଦୁଃଖ ସ୍ଥିତିରେ ଅଛୁ ନିରାନନ୍ଦ ସ୍ଥିତିରେ ଅଛୁ ସେଥିପାଇଁ ଆମେ ଆନନ୍ଦ ଖୋଜି ବୁଲୁଛେ କିନ୍ତୁ ଭଗବାନ ଚାହିଁଲେ ମଧ୍ୟ ଦୁଃଖିତ ହେଇପାରିବେନି ଦୁଃଖୀ ହେଇପାରିବେନି ସେ ଆନନ୍ଦମୟ ସବୁବେଳେ ତେଣୁ ଭଗବାନ ଆନନ୍ଦମୟ ହେଲେ ମଧ୍ୟ ଆନନ୍ଦମୟ ତ ବି ଦୁଃଖ ରୋଦନୀ ନା ଦୁଃଖରେ ସେ ରୋଦନ କରୁଛନ୍ତି ରୁଦନ୍ତମ ଭୋ ନେତା ରୁଦନ୍ତ ମାନେ କ୍ରନ୍ଦନ କରୁଛନ୍ତି ଭଗବାନ ତେଣୁ ଇଏ ଗୋଟେ ଐଶ୍ୱର୍ଯ୍ୟ ସେ ତ୍ୟାଗ କରୁଛନ୍ତି। ଏବଂ ଆଉ ଗୋଟେ ଐଶ୍ୱର୍ଯ୍ୟ ହେଉଛି କ'ଣ ନା ସର୍ବବ୍ୟାପକ ତ ବି ବନ୍ଧନହୀନ ଭକ୍ତ ବସ ଭଗବାନ ହେଉଛନ୍ତି ସର୍ବବ୍ୟାପକ। ଭଗବତର କହିଛନ୍ତି ଯେ ସର୍ବତଃ ପାଣି ପାଦନ୍ତ ସର୍ବତୋଖୀ ଶ୍ରୀମୁଖନ୍ ସର୍ବତ୍ର ଶ୍ରୁତିମନ ଲୋକେ ସର୍ବାମ ପ୍ରତିଷ୍ଠତି। ସବୁଠାରେ ତାଙ୍କ ଶରୀର ରହିଛି। ଯେତେବେଳେ ଏକା ସନ୍ଧ୍ୟାରେ ଦେଖାଉଛନ୍ତି ଭଗବାନ ତାଙ୍କର ବିଶ୍ୱକୁ ଦେଖାଉଛନ୍ତି ଅର୍ଜୁନ ଦେଖୁଛନ୍ତି ସେଠାକୁ ଅନାଦି କଳ୍ପି ଅନେକ ବାହୁ ଦର୍ଭକ୍ତ ନେତ୍ର ପଶ୍ୟାମିତମ ସର୍ବତୋ ଅନନ୍ତ ରୂପମ ଦୀପ୍ତା ନଳାର୍କ ବିଦ୍ମ ପ୍ରମେୟମ ଏଇସବୁ ଅନେକ ବାହୁ ଉଦର ବକ୍ତ୍ର ନେତ୍ର ସବୁ ଅନେକ ରହିଛି ମାନେ ଦେଖା ଆଖି ପାଇବ କୋଟି କୋଟି ବର୍ଷ ଭ୍ରମଣ କଲେ ଯେଉଁଟା ଦେଖି ନ ହବ ସେଇଟାକୁ ଦେଖୁଛନ୍ତି ଅର୍ଜୁନ କାରଣ ଏଇଟା ଦେଖି ହେବନି। ଏ ଯେଉଁ ଲୋକ ଆମର ବିଶ୍ୱନାଥ ଠାକୁର ଠାକୁର କହିଛନ୍ତି ଯେ ଭଗବାନ ଯେଉଁ ବିଶ୍ୱରୂପ ଦେଖାଉଛନ୍ତି ସେ ଯଦି କୋଟି କୋଟି ବର୍ଷ ଯଦି ଯାଇକି ଦେଖିବେ କେଉଁଠି କ'ଣ ସବୁ ରହିଛି ଭଗବାନଙ୍କ ରୂପ ସେ ସମୟ ସରିପାରିବନି। ସେଥିରେ ଭଗବାନ ତାଙ୍କୁ ଦିବ୍ୟ ଚକ୍ଷୁ ଦେଉଛନ୍ତି ନ ତୁ ସକ୍ୟ ସେ ମାୟା ଦଷ୍ଟମୀ ଅନନୈବ ସୋ ଚକ୍ଷୁ ସା ଦିବ୍ୟଙ୍କ ରାମିତି ଚକ୍ଷୁ ଦର୍ଶନେ ଯୋଗମେଶ୍ୱର ତମେ ଏଇ ଚକ୍ଷୁ ସାହାଯ୍ୟରେ ମୋତେ ଏଇ ରୂପକୁ ଦେଖିପାରିବନି। ତେଣୁ ଏକ ସ୍ଥାନରେ ରହିକି ସେ ସବୁ ରୂପକୁ ଦେଖିପାରୁଛନ୍ତି ଅର୍ଜୁନ। ଇଏ ହେଉଛି ଭଗବାନଙ୍କର ବିଶ୍ୱରୂପ। ତେଣୁ ସେ ବିଶ୍ୱରୂପକୁ କେମିତି ଜଣେ ବନ୍ଧନ କରିବ ତେଣୁ ସେହି ଭଗବାନଙ୍କର ସର୍ବବ୍ୟାପକତ ଭଗବାନ ହେଉଛନ୍ତି ସର୍ବଠାରେ ବ୍ୟାପିକି ରହିଛନ୍ତି ଏମିତି କେଉଁ ଜାଗା ନାହିଁ ଯେଉଁଠି ଭଗବାନ ନାହାନ୍ତି। କିନ୍ତୁ ସେ ସର୍ବବ୍ୟାପକତ ହେଲେ ମଧ୍ୟ ମା ଯଶୋଦାକୁ ଆନନ୍ଦ ପ୍ରଦାନ କରିବା ପାଇଁ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେ ତାଙ୍କର ସେ ଐଶ୍ୱର୍ଯ୍ୟ ଯଦି ତ୍ୟାଗ କରିକିରି ସେ ବନ୍ଧା ହେଉଛନ୍ତି ନିଜକୁ ବନ୍ଧା ବଢ଼ାଉଛନ୍ତି ବନ୍ଧା ହେଉଛନ୍ତି ବନ୍ଧନ ହେଉଛନ୍ତି। ତେଣୁ ଏଇଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହୁଛନ୍ତି ଯେ ସ୍ୱାଭାବିକ କେବଳ ସ୍ୱଚ୍ଛ ସମ୍ୟକ ଦର୍ଶା ଏଭଳି ଭାବରେ ସବୁ ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଦେଉଛନ୍ତି ତାଙ୍କ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ତେଣୁ ସୁଭଦେବ ଗୋସ୍ୱାମୀ କହୁଛନ୍ତି ଯେ ଯଶୋଦା ମାତା ଯେଉଁ କୃପା ପ୍ରାପ୍ତ ହେଲେ ଭଗବାନ କୃଷ୍ଣଙ୍କ ଠାରୁ ପ୍ରକୃତରେ ଏଭଳି କୃପା କିଏ ପ୍ରାପ୍ତ ହେଇନାହାନ୍ତି ମୁକ୍ତିଦା ନ ଲେଭିରେ ତିନି ଥର କୁହାଯାଉଛି କେହି ପ୍ରାପ୍ତ ହେଇନାହାନ୍ତି ବିରିଞ୍ଚୋ ବ୍ରହ୍ମା ମଧ୍ୟ ଏତେ ଭଗବାନଙ୍କର କୃପା ଏତେ ପ୍ରାପ୍ତ ହେଇନାହାନ୍ତି ନ ଭାବ ଶିବଜୀ ମଧ୍ୟ ଏତେ କୃପା ପ୍ରାପ୍ତ ହେଇନାହାନ୍ତି ନ ଶ୍ରୀ ଲକ୍ଷ୍ମୀଦେବୀ ମଧ୍ୟ ଯିଏକି ଅପି ଅଙ୍ଗ ସଂଶ୍ରୟା ଭଗବାନଙ୍କ ବକ୍ଷରେ ରହୁଛନ୍ତି ସେ ଲକ୍ଷ୍ମୀଦେବୀ ଲକ୍ଷ୍ମୀନାରାୟଣଙ୍କର ବକ୍ଷ ଦେଶରେ ରହୁଛନ୍ତି ଭଗବାନ ଲକ୍ଷ୍ମୀଦେବୀ କିନ୍ତୁ ଏମାନେ କେହି ଏତେ କୃପା ପ୍ରାପ୍ତ ହେଇନାହାନ୍ତି କୃଷ୍ଣଙ୍କର ପ୍ରସାଦ ଲେଭିରେ ଗୋପୀ ଯତ ପ୍ରାପ୍ତ ବିମୁକ୍ତିଦା ଗୋପୀ ଯଶୋଦା ମା ଯେଉଁ ପ୍ରକାର ପ୍ରାପ୍ତ ହେଇଥିଲେ ବିମୁକ୍ତିଦା ବିମୁକ୍ତି କହିଲେ ଶ୍ରେଷ୍ଠ ମୁକ୍ତି ଯେଉଁ ଭଗବତ ପ୍ରେମ ସେ ପ୍ରାପ୍ତ ହେଇଛନ୍ତି ଭଗବତ ପ୍ରେମ ପ୍ରାପ୍ତ ହେଇଛନ୍ତି। ତେଣୁ ଏଇ ଯେଉଁ ପ୍ରେମ ଜିନିଷଟା ଏ ପ୍ରେମଟା ହେଉଛି ଚୈତନ୍ୟ ମହାପୁରୁଷ କଥା କହୁଛନ୍ତି ପ୍ରେମା କୁମାର୍ଥ ମହାନ ଧର୍ମ କହିଲେ ସାଧାରଣତଃ ଯେଉଁ ରହିଛି ଧର୍ମ ଅର୍ଥ କାମ ମୋକ୍ଷ ଏଇ ଚାରିଟି ଜିନିଷକୁ ସାଧାରଣ ଧର୍ମ ବୋଲି କହନ୍ତି କିନ୍ତୁ ପ୍ରକୃତ ଏଇଟା ଧର୍ମ ନୁହଁ ଇଏ ହେଉଛି କୈତବ ଧର୍ମ। ତେଣୁ ଭାଗବତରେ ଯେଉଁ ଧର୍ମ କଥା କୁହାଯାଉଛି ସେ ହେଉଛି ପ୍ରେମ ଧର୍ମ କଥା କୁହାଯାଇଛି ଧର୍ମ ପ୍ରଜିତ କୈତବ ଅତ୍ର ଭଗବାନ ଭଗବତ ଗୀତାରେ ସବୁ ଧର୍ମ କଥା ବର୍ଣ୍ଣନା କଲେ ଭଗବାନ ପ୍ରଥମେ କହିଲେ ନା ଯେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତ ଯେତେବେଳେ ଧର୍ମ ଗ୍ଲାନି ହେଉଛି ଭଗବାନ ଆସୁଛନ୍ତି ତାଙ୍କର କ'ଣ କାର୍ଯ୍ୟ ରହୁଛି ନା ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଦେବି ପରିତ୍ରା ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରୁଛନ୍ତି। ଆମେ ବର୍ତ୍ତମାନ ଯେଉଁ ଭଗବାନ କଥା ଶୁଣୁଛେ ଶ୍ରବଣ କରୁଛେ ବା କୀର୍ତ୍ତନ କରୁଛେ ଯାହାଦ୍ୱାରା ଆନନ୍ଦ ଆମେ ପ୍ରାପ୍ତ ହେଉଛେ ଏ ସାଧୁମାନଙ୍କୁ ଏଇଭଳି ଭାବରେ ସେ ଆନନ୍ଦ ପ୍ରଦାନ କରୁଛନ୍ତି। ଏବଂ ଯେଉଁମାନେ ଭଗବାନଙ୍କୁ ଶରଣ ଯାଉନାହାନ୍ତି ଯେତେ ଅସୁର ଅସୁର ଅଛନ୍ତି ସେମାନଙ୍କୁ ଭଗବାନ ବିନାଶ କରୁଛନ୍ତି ଏବଂ ଧର୍ମ ସ୍ଥାପନ କରୁଛନ୍ତି। ତେଣୁ କୌଣସି ଧର୍ମ ନା ଅନ୍ତିମରେ ସେ କଥା କହିବେ କୌଣସି ଧର୍ମ ସର୍ବଧର୍ମ ପ୍ରତ୍ୟ ମାମିକ ଶରଣ ଆଉ ସବୁ ଯେଉଁ ଧର୍ମ ତା ପୂର୍ବରୁ ସବୁ ଚାତୁର୍ବର୍ଣ୍ଣ ବର୍ଣ୍ଣାଶ୍ରମ ଧର୍ମ ବା ଧ୍ୟାନ ଯୋଗ ବା ଅଷ୍ଟାଙ୍ଗ ଯୋଗ ଏସବୁ ବିଭିନ୍ନ ଧର୍ମ ବିଷୟରେ ବର୍ଣ୍ଣନା କରିଛନ୍ତି। ଅନ୍ତିମରେ ଭଗବାନ କହିଲେ ଯେ ସବୁକିଛି ତ୍ୟାଗ କରିକି ମୋର ଶରଣରେ ଆସ, ଏଇଟା ହେଉଛି ଶ୍ରେଷ୍ଠ ଧର୍ମ। ତେଣୁ ଭଗବତ ଗୀତା ଯୋଉଠୁ ଶେଷ ହେଇଛନ୍ତି ସେଇଠୁ ଭାଗବତ ଆରମ୍ଭ ହଉଛନ୍ତି। ଭଗବତ ଗୀତାର ଅନ୍ତିମରେ ଭଗବାନ କହିଲେ ଧର୍ମ ସର୍ବଧର୍ମ ପରିତ୍ୟଜ୍ୟ ଏବଂ ଭାଗବତ ଆରମ୍ଭରେ ବ୍ୟାସ ସେଟା କରୁଛନ୍ତି ଧର୍ମ ପ୍ରଜିତ କୈତବୋତ୍ତର। କୈତବ ଧର୍ମକୁ ସବୁ ବାଦ ଦିଆଯାଏ, ପ୍ରଜିତ କହିଲେ ଯେମିତି ଆମେ ଘର ସଫା କରୁଛୁ ଝାଡ଼ୁ ଦେଇକି ସେଭଳି ଭାବେ ସମସ୍ତ କୈତବ ଧର୍ମକୁ ବାଦ ଦିଆଯାଇଛି। ପ୍ର ଶବ୍ଦ ଅର୍ଥରେ ମୁଖ୍ୟ ପର୍ଯ୍ୟନ୍ତ ନିରସ୍ତମ ବୋଲି ସିଦ୍ଧର୍ଶନ କହୁଛନ୍ତି। ମୁକ୍ତିର ସାଧାରଣତଃ ଭାବନ୍ତି ଲୋକ ଇଏ ପ୍ରକୃତ ଧର୍ମ, କିନ୍ତୁ ମୁକ୍ତିଟା ମଧ୍ୟ ପ୍ରକୃତ ଧର୍ମ ନୁହଁ, ଏ ହେଉଛି କୈତବ ଧର୍ମ। ତେଣୁ ବିମୁକ୍ତି ଆସିଲା, ବିମୁକ୍ତି ହେଉଛି ଭଗବତ ପ୍ରେମ, ସେଟା ଚୈତନ୍ୟ ମହାପ୍ରଭୁ ସେଟା ଆମକୁ କହି ପ୍ରଦାନ କରିଛନ୍ତି ସମସ୍ତ ମାନବ ସମାଜକୁ। ଚୈତନ୍ୟ ମହାପ୍ରଭୁ ଦାନ ଏଇଟା ଯୋଉ ଚାରି ଯୋଉ ରହିଛି ଧର୍ମ ଅର୍ଥ କାମ ମୁଖ୍ୟ ଏ ଚାରି ପୁରୁଷାର୍ଥ ବୋଲି କୁହାଯାଉଥିଲା, କିନ୍ତୁ ପ୍ରକୃତ ପଞ୍ଚମ ପୁରୁଷାର୍ଥ ହେଉଛି ପ୍ରେମ ପ୍ରମାଣାର୍ଥ ମହାନ। ଭଗବତ ପ୍ରେମଟା ହେଉଛି ପ୍ରକୃତ ଧର୍ମ, ଯାହାକି ଯଶୋଦା ମାତା ପ୍ରାପ୍ତ ହୋଇଥିଲେ। ତେଣୁ ଏଇ ଯୋଉ କୁହାଗଲା ପ୍ରସାଦ ଲେଭିରେ କହୁଛି ନ ଲେଭିରେ ଆଉ କେହି ପ୍ରାପ୍ତ ହେଇନାହାନ୍ତି, ବ୍ରହ୍ମା ବି ପ୍ରାପ୍ତ ହେଇନାହାନ୍ତି, ଶିବ ବି ପ୍ରାପ୍ତ ହେଇନାହାନ୍ତି, ଲକ୍ଷ୍ମୀଦେବୀ ବି ପ୍ରାପ୍ତ ହେଇନାହାନ୍ତି, ଯାହା ଯଶୋଦା ମାତା ଯୋଉ ପ୍ରେମ ପ୍ରାପ୍ତ ହେଇଥିଲେ। ତେଣୁ ଅନ୍ତିମରେ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ନାୟଂ ସୁଖାବୋ ଭଗବାନ ଦେହିନାଂ ଗୋପିକା ସୁତ୍ର ଜ୍ଞାନୀନାଂ ଚାତ୍ର ଭୂତାନାଂ ଯଥା ଭକ୍ତି ମତା ନାରୀ ସୁଖାବ ଭଗବାନ ଆଉ କୋଉଥିରେ ଏତେ ସୁଖ ପ୍ରାପ୍ତ ହୁଅନ୍ତିନି। ନାରୀ ସୁଖା ଭଗବାନ ଦେହିନାଂ ଗୋପିକା ସୁତ, ଗୋପିକା ସୁତ ବା ଏଇ ଯୋଉ ଯଶୋଦା ମାଙ୍କର ପୁତ୍ର କୃଷ୍ଣ ଯେ କି ଏତେ ଆନନ୍ଦ ପ୍ରାପ୍ତ ହୁଅନ୍ତିନି ଆଉ କୋଉ ଦ୍ୱାରା ପ୍ରାପ୍ତ ହୁଅନ୍ତିନି। ଜ୍ଞାନୀନାମ ଚାତ୍ମ ଭୂତାନା ଜ୍ଞାନୀମାନେ ଭଗବାନଙ୍କର ଧ୍ୟାନ କରୁଛନ୍ତି ନା, ଭଗବାନଙ୍କର ବ୍ରହ୍ମ ଆରାଧନା କରୁଛନ୍ତି ଜ୍ଞାନୀମାନେ, ବା ଯେଉଁମାନେ ଆତ୍ମଭୂତ ଯେଉଁମାନେ ଯୋଗ ଅଷ୍ଟାଙ୍ଗ ଯୋଗ ସବୁ ଆଚରଣ କରୁଛନ୍ତି ଏମାନେ ମଧ୍ୟ ଭଗବାନ ପ୍ରାର୍ଥନା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଭଗବାନ ସେଥିରେ ଏତେ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ। ଯଥା ଭକ୍ତି ମତା ଯେଉଁଭଳି ଭାବରେ ଭକ୍ତି ଦ୍ୱାରା ଯେଉଁ ଆନନ୍ଦ ସେ ପ୍ରାପ୍ତ ହୁଅନ୍ତି ଭଗବାନ, ଅନ୍ୟ କୌଣସି ଦ୍ୱାରା ସେ ପ୍ରାପ୍ତ ହୁଅନ୍ତି। ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହୁଛନ୍ତି ଯେ ଯେଉଁମାନେ ତପସ୍ୱୀମାନେ ବିଭିନ୍ନ ପ୍ରକାର ତପସ୍ୟା କରୁଛନ୍ତି, ଯୋଗୀମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରୁଛନ୍ତି ବା ଏବଂ ଜ୍ଞାନୀମାନେ ବ୍ରହ୍ମ ଆରାଧନା କରୁଛନ୍ତି ବା ବ୍ରହ୍ମ ଧ୍ୟାନ କରୁଛନ୍ତି, କିନ୍ତୁ ଏମାନଙ୍କୁ ସବୁ ପ୍ରଭୁପାଦ ମହାରାଜ କହୁଛନ୍ତି ଏମାନେ ହେଉଛନ୍ତି ଶାନ୍ତ ଭକ୍ତରେ ଯାଉଛନ୍ତି। ଏମାନେ ଏ ଭକ୍ତି ପ୍ରକୃତ ଭକ୍ତି ଆରମ୍ଭ ହେଉଛି କେଉଁଠୁ ନା ଦାସ୍ୟରୁ ଆରମ୍ଭ ହେଉଛି। ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଏ ଚାରି ପ୍ରକାର ଯୋଉ ପ୍ରେମ ରହିଛି ପ୍ରକୃତ ଭକ୍ତି ଆରମ୍ଭ ହେଉଛି ଦାସ୍ୟ ଭକ୍ତିରୁ ଆରମ୍ଭ ହେଉଛି। ତେଣୁ ଏଇ ଚୈତନ୍ୟ ମହାପ୍ରଭୁ ଯୋଉ ଆସିଥିଲେ ଏଇ ଚାରି ପ୍ରକାର ଭକ୍ତି ପ୍ରଦାନ, ଚାରି ପ୍ରକାର ଯୋଉ ରହିଛି ଏଇ ଯୋଉ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଯଶୋଦା ମାତାଙ୍କର ହେଉଛି ବାତ୍ସଲ୍ୟ ପ୍ରେମ, ଏଇ ଚାରି ପ୍ରକାର ପ୍ରେମ ପ୍ରଦାନ କରୁଛନ୍ତି ଚୈତନ୍ୟ ମହାପ୍ରଭୁ ଆସିକିରି ସମଗ୍ର ମାନବ ସମାଜ ପ୍ରଦାନ କରୁଛନ୍ତି। ତେଣୁ ଇଏ ସବୁ ପ୍ରେମ ହେଉଛି ସବୁଠୁ ଶ୍ରେଷ୍ଠ, ଏ ଜିନିଷଟା ଚୈତନ୍ୟ ମହାପ୍ରଭୁ ଆସିବା ପୂର୍ବରୁ କେହି ଜାଣିନଥିଲେ। ଚୈତନ୍ୟ ମହାପ୍ରଭୁ ସେ ସମସ୍ତ ଲୋକଙ୍କୁ ସମସ୍ତ ଜଗତବାସୀଙ୍କୁ ସେଟା ପ୍ରଦାନ କରୁଛନ୍ତି, ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହୁଛି ନମୋ ମହାବଲାନ, ଶ୍ରେଷ୍ଠ ପ୍ରେମ ପ୍ରଦାନ କରିଛନ୍ତି ତେଣୁକରି ସେ ମହାବଲାନ। ଭଗବାନ କୃଷ୍ଣ ଯେତିକି ପ୍ରେମ ପ୍ରଦାନ କରୁନାହାନ୍ତି ତାଙ୍କଠାରୁ ଅଧିକ ପ୍ରେମ ପ୍ରଦାନ କରୁଛନ୍ତି ଚୈତନ୍ୟ ମହାପ୍ରଭୁ। ତେଣୁ ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏଇଭଳି ଭାବରେ ଭଗବାନ ଯେତେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଭଗବାନ ଭକ୍ତଙ୍କଠାରୁ ତାଙ୍କ ଭକ୍ତଙ୍କଠାରୁ ଆଉ କେହି ତାଙ୍କୁ ଏତେ ଆନନ୍ଦ ପ୍ରଦାନ କରିପାରନ୍ତି ନାହିଁ। ନାୟ ସୁଖାବ ଭଗବାନ ଦେହିନାଙ୍କ ବିକାଶ ଜ୍ଞାନୀନାଙ୍କ ଚାତ୍ମ ଭୂତାନ ଯଥା ଭକ୍ତି ମତା। ତେଣୁ ଏଇଭଳି ଭାବରେ ନବ ଅଧ୍ୟାୟ ଶେଷ ହେଇଛନ୍ତି। ଆମର ଆଉ ରହିଲା ଅଧ ଘଣ୍ଟାରେ, ଆମ ଅଧ ଘଣ୍ଟାରେ ଦଶ ମଧ୍ୟ ସଂକ୍ଷେପରେ ବର୍ଣ୍ଣନା କରିବା। ଭଗବାନ ଏଇଭଳି ଭାବରେ ବନ୍ଧା ହେଇକି ରହିଛନ୍ତି, ବନ୍ଧା ହେଇ ତେଣୁ ସେ ଯଶୋଦା ବାନ୍ଧିକି ଚାଲିଯାଇଛନ୍ତି ତାଙ୍କର ଅନ୍ୟ କାର୍ଯ୍ୟ ସବୁ ଘର କାର୍ଯ୍ୟ କରିବା ପାଇଁ। ତେଣୁ ଭଗବାନ ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ବର୍ତ୍ତମାନ ମୁଁ ବନ୍ଧା ହେଇକି ରହିବି, ଆଉ ତାଙ୍କର ସାଙ୍ଗମାନେ କେହି ଅବଶ୍ୟ ସେଠି ରହିଛନ୍ତି କିନ୍ତୁ ତାଙ୍କ ସାଙ୍ଗରେ ସବୁ ଖେଳାଖେଳି କରିପାରିବେନି, ସବୁ ବନ୍ଧା ହେଇକି ରହିଛନ୍ତି, ତେଣୁ କ'ଣ କରିବି ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି। ତେଣୁ ସେହି ସମୟରେ ତାଙ୍କର ଦୃଷ୍ଟି ପଡ଼ିଲା ଦୁଇଟି ଅର୍ଜୁନ ବୃକ୍ଷ, ଦୁଇଟି ଜାମଳା ଅର୍ଜୁନ ବୃକ୍ଷ, କୁବେର କୁବେରଙ୍କର ଯେଉଁ ଦୁଇ ପୁତ୍ର, ସେ ଅଭିଶାପ ନାରଦଙ୍କ ଦ୍ୱାରା ଅଭିଶାପ ହେଇକରି ସେ ଜାମଳା ଅର୍ଜୁନ ବୃକ୍ଷ ହେଇକି ତାଙ୍କର ଅଗଣାରେ ସେ ଗୋକୁଳରେ ସେ ରହିଥିଲେ ଶହେ ବର୍ଷ ଧରିକିରି। ଦେବତାମାନଙ୍କର ଗଣନାରେ ଶହେ ବର୍ଷ ଧରି ସେ ସେଇଠି ଅଛନ୍ତି, କାରଣ ନାରଦ ମୁନି ଅଭିଶାପ ଦେଇଥିଲେ। ସେ ପ୍ରସଙ୍ଗ ଦଶମ ଅଧ୍ୟାୟ ବର୍ଣ୍ଣନା କରାଯାଉଛି, କାହିଁକି ସେ ଜମଳାର୍ଜୁନ ବୃକ୍ଷ ସେଠି ଜଣ ଆସିଲେ, କେମିତି ଆସିଲେ ଭଗବାନ ଯୋଉଙ୍କର ଏଇ ଯୋଉ ଲୀଳାଟି ଯୋଉ ସୁଖଦେବ ସ୍ୱାମୀ କହିବାକୁ ଯାଉଛନ୍ତି, ସେତେବେଳେ ପରୀକ୍ଷିତ ମହାରାଜ ପଚାରୁଛନ୍ତି ଯେ କ'ଣ ପାଇଁ ନାରଦ ମୁନି, ସେ ତ ଭଗବାନଙ୍କର ଭକ୍ତ, ସେ କାହିଁକି କ୍ରୋଧ ପ୍ରକାଶ କରିଛନ୍ତି, ସେ କାହିଁକି ତାଙ୍କୁ ଅଭିଶାପ ଦେଲେ କି ଭଗବାନଙ୍କ ଭକ୍ତ ସେ କାହିଁ। ସାଧାରଣତଃ ଏଇ ପ୍ରଶ୍ନ କେତେଦିନ ପଚାରୁଛି ଯେ ଭକ୍ତ ହେଇକିରି କାହିଁକି ରାଗୁଛନ୍ତି ସେ, ତମ ପରୀକ୍ଷିତ ମହାରାଜ ସେ କଥା ପଚାରିଲେ ଯେ କାହିଁକି ସେ ତମ ମନରେ ରହିକିରି କ୍ରୋଧ ପ୍ରକାଶ କରିଛନ୍ତି, କାହିଁକି ତାକୁ ଅଭିଶାପ ପ୍ରଦାନ କଲେ ନଳକୁବର ମାଣିଗ୍ରହ ଏ ଦୁଇଜଣଙ୍କୁ। ଏସବୁ ଆମକୁ ଟିକେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ ବୋଲି ପରୀକ୍ଷିତ ମହାରାଜ କହିଛନ୍ତି। ତେଣୁ ଭଗବାନ ଦେଖୁଛନ୍ତି ଏଇ ଜାନୁଆର୍ଜୁନ ପକ୍ଷ ଯେତେବେଳେ ଦେଖୁଛନ୍ତି ସେତେବେଳେ ସେ ଜାଣିପାରୁଛନ୍ତି ଯେ ତାଙ୍କର ଭକ୍ତ ନାରଦ ମୁନି ତାଙ୍କୁ ଅଭିଶାପ ଦେଇଥିବାରୁ ସେ ବର୍ତ୍ତମାନ ଏ ଦୁଇଟି ବୃକ୍ଷ ହେଇକି ରହିଛନ୍ତି। ତେଣୁ ବର୍ତ୍ତମାନ ମୁଁ ଯଦିଓ ବନ୍ଦୀ ହେଇକି ରହିଛି ଏବଂ ସେମାନେ ମଧ୍ୟ ବନ୍ଧନ ଅବସ୍ଥାରେ ଅଛନ୍ତି ବର୍ତ୍ତମାନ, କିନ୍ତୁ ମୁଁ ଏଇ ବନ୍ଦୀ ଅବସ୍ଥାରେ ରହିକରି ମଧ୍ୟ ମୁଁ ତାଙ୍କୁ ମୁକ୍ତ କରିପାରିବି, ଏ ଭଗବାନଙ୍କ ଗୋଟେ ଆଶ୍ଚର୍ଯ୍ୟ। ସାଧାରଣତଃ ଆମେ ବର୍ତ୍ତମାନ ସମସ୍ତେ ବନ୍ଦୀ ହେଇକି ରହିଛେ, ଆମେ ଜାଣିନେ ଯେ ଆମେ ବନ୍ଦୀ ହେଇକି ରହିଛେ ବୋଲି, ଆମେ ବୌଦ୍ଧ ତ୍ରିଗୁଣ ଦ୍ୱାରା ଆମେ ବନ୍ଧନ ହେଇକି ରହିଛେ। ଭଗବତ ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ସତ୍ତ୍ୱତମ ଇତି ଗୁଣା ପ୍ରକୃତି ସମ୍ଭବାତ ନିବର୍ଣ୍ଣତି ମହାଭାବ ଦେହେ ଦେହୀନ ଅଭ୍ୟ। ଆମେ ସମସ୍ତେ ଦେହେ, ଆମେ ଏଇ ଯୋଉ ଆମ ଶରୀରରେ ଆମେ ବନ୍ଧା ହେଇକି ରହିଛେ, ଏଇ ଗୋଟେ ମଧ୍ୟ ବନ୍ଧନ ଆମର ଶରୀରଟି। ଏଇଟା କେମିତି ବନ୍ଧନ ନା ସତ୍ତ୍ୱ ରଜ ତମ ଗୁଣା ପ୍ରକୃତି ସମ୍ଭବା, ଏ ପ୍ରକୃତିର ଏଇ ତିନୋଟି ଗୁଣ ଆସୁଛି, ତେଣୁ ଏଇ ତିନୋଟି ଗୁଣ ନିବର୍ଣ୍ଣତି ମହାଭାବ ଦେହେ ଦେହୀନ ଅଭ୍ୟ, ଏ ସମସ୍ତ ଦେହି ସମସ୍ତ ଜୀବମାନଙ୍କୁ ଏଇ ତିନୋଟି ଗୁଣ ଦ୍ୱାରା ତିନୋଟି ଗୁଣ ବାନ୍ଧିକି ରଖିଛି, ଦୃଢ ଭାବରେ ବାନ୍ଧିକି ରଖିଛି। କିନ୍ତୁ ଭଗବାନଙ୍କ ପ୍ରକାରେ ଏ ତ୍ରିଗୁଣ ଦ୍ୱାରା ବନ୍ଧନ ବନ୍ଧନ ହେଇକି ନାହାନ୍ତି, କିନ୍ତୁ ଏଇ ଯୋଉ ମଣିକୁବର ଓ ନଳକୁବର ଏମାନେ ବନ୍ଧନ ହେଇକି ରହିଛନ୍ତି, ଏଇ ଯୋଉ ମାନେ ବୃକ୍ଷଧ୍ୱନି ପ୍ରାପ୍ତ ହେଇଛନ୍ତି, ଅଭିଶାପ ପାଇଛନ୍ତି, ନାରଦୁନି ତାଙ୍କୁ ଅଭିଶାପ ଦେଇଛନ୍ତି। ତେଣୁ ଜଣେ ମୁକ୍ତ ଜୀବ ଅନ୍ୟ ଜଣେ ବଦ୍ଧ ଜୀବକୁ ଉଦ୍ଧାର ମାନେ ମୁକ୍ତ କରିପାରିବ, କିନ୍ତୁ ଜଣେ ବଦ୍ଧ ଜୀବ ଅନ୍ୟ ଜଣେ ବଦ୍ଧ ଜୀବକୁ ଉଦ୍ଧାର କରିପାରିବନି। ଆମେ ଯଦି ହାତ ଗୋଡ଼ ଆମେ ବନ୍ଧା ହେଇକି ରହିଛେ ତାହେଲେ ଅନ୍ୟ ଜଣଙ୍କ ହାତ ଗୋଡ଼ ବନ୍ଧା ଯୋଉ କେମିତି ଆମେ ଖୋଲିବା ତାକୁ, ଆମେ ସିନା ଆମର ମୁକ୍ତ ହେଇଥିଲେ ଯେ ଆମେ ତାକୁ ଖୋଲିପାରିବା, କିନ୍ତୁ ଭଗବାନ ବନ୍ଦୀ ଅବସ୍ଥାରେ ମଧ୍ୟ ସେ ତାଙ୍କୁ ମୁକ୍ତ କରୁଛନ୍ତି, ଏଇ ଲୀଳାଟି ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି। ତେଣୁ ପରୀକ୍ଷିତ ମହାରାଜ ଜାଣିବା ପାଇଁ ଚାହୁଁଛନ୍ତି ଯେ ଭଗବାନ କାହିଁକି ଏସବୁ ଲୀଳାଟି ହେଇଥିଲା, କିଭଳି ଭାବରେ ହେଲା, ଏସବୁ ବିସ୍ତାର ଭାବରେ ଜାଣିବାକୁ ଚାହୁଁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଦେଖୁଛନ୍ତି କେମିତି ମୁଁ ତାକୁ ଉଦ୍ଧାର କରିବି, ଚିନ୍ତା କରୁଛନ୍ତି। ତେଣୁ ଦଶମ ଅଧ୍ୟାୟରେ ସେ କଥା ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଯେ ମଣିଗ୍ରୀବ ଆଉ ନଳକୁବର ଏମାନେ ଯୋଉ ଥିଲେ କୁବେରଙ୍କର ଦୁଇ ପୁତ୍ର, ଏମାନେ ରୁଦ୍ରଶ୍ୟାଚରୋଚନ ସ୍ତ୍ରୀ ଜନୈରେ ଯୋଉମାନଙ୍କର ବହୁତ ଐଶ୍ୱର୍ଯ୍ୟ ଅଛି, ସେ ଐଶ୍ୱର୍ଯ୍ୟଟା ସେମାନେ କଣ ବିଷୟରେ ବହୁତ ଧନ ରହିଛି, ସେ ଧନଟା ସେମାନେ କେମିତି ବ୍ୟବହାର କରନ୍ତି, ଜଣେ ଯଦି ଭକ୍ତ ରହିଥିବ, ଜଣେ ଯଦି ଭକ୍ତ ରହିଥିବ ତାହେଲେ ସେ ଧନଟାକୁ ତିନୋଟି ଉପାୟରେ ଖର୍ଚ୍ଚ କରନ୍ତି, କ'ଣ କ'ଣ ନା ସ୍ତ୍ରୀ ଦୂତ ମଦ୍ୟପାନ, ସ୍ତ୍ରୀ ସଙ୍ଗ କରିବେ, ମଦ୍ୟପାନ କରିବେ ଏବଂ ଦୂତ କ୍ରୀଡ଼ା କରିବେ, ଏଭଳି ଭାବରେ ସେମାନେ ତାଙ୍କର ଧନଟାକୁ ବ୍ୟୟ କରନ୍ତି, କହିଲେ ଅପବ୍ୟବହାର କରନ୍ତି, ଅପବ୍ୟବହାର କରନ୍ତି, କାରଣ ସେମାନେ ଏଇ ଭୌତିକ ଜଗତରେ ଏଇଥିରେ ହିଁ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଆଠାରୁ ଆଉ ଉର୍ଦ୍ଧ କିଛି ଆନନ୍ଦ ବିଷୟରେ ସେମାନେ ଜାଣନ୍ତି ନାହିଁ। ତେଣୁ ସେଭଳି ଭାବରେ ରୁଦ୍ରଶ୍ୟା ଅନୁଚର ଗୁରୁତ୍ୱା, ଶିବଜୀଙ୍କର ଅନୁଚର ହେଉଛନ୍ତି କୁବେର, କୁବେର ହେଉଛନ୍ତି ଦେବତାମାନଙ୍କର, ସେ ହେଉଛନ୍ତି କୋଷାଧ୍ୟକ୍ଷ ବା ସବୁ ଧନ ତାଙ୍କ ପାଖରେ ରହିଛି ଟ୍ରେଜରର ସେ, ତେଣୁ ତାଙ୍କର ଦୁଇ ପୁତ୍ର ଅଣିଗ୍ରୀବ ନଳକୁବାର ଏମାନେ ହେଉଛନ୍ତି ତାଙ୍କର ଜାଳ ପୁଅ, ଜାଳ ପୁଅ ସେ, ତେଣୁ ଏ ଯୋଉ ସେଥିପାଇଁ ଏମାନେ ସୁଦୃପ୍ତ ହଉ ଧନଦାତ୍ମ ଯୋଉ ବହୁତ ଗର୍ବ ତାଙ୍କର ହେଇଥିଲା, କାରଣ ବହୁତ ଧନ ରହିଛି ତାଙ୍କର, ପିତାଙ୍କର ବହୁତ ଧନ ସମ୍ପତ୍ତି ରହିଛି, ତେଣୁ ସେ ସେଭଳି ବହୁତ ଗର୍ବୀ ହେଇକି ରହିଛନ୍ତି। ତେଣୁ କୈଳାସ ପବଣେ ରମି ମନ୍ଦାକିନ୍ୟା ମଧୁତ୍କଟ, କୈଳାସ ପବନ ଯୋଉ ଶିବଜୀଙ୍କର ଯୋଉ କୈଳାସ ପର୍ବତ ଅଛି ସେଠି ଗୋଟେ ବହୁତ ସୁନ୍ଦର ଉଦ୍ୟାନ ଅଛି, ଉପବନ ଅଛି, ଯୋଉଠିକି ସେମାନେ ସେଠି ମନ୍ଦାକିନୀ ନଦୀ ମଧ୍ୟ ରହିଛନ୍ତି। ଗଙ୍ଗା, ଗଙ୍ଗା ନଦୀକୁ ସ୍ୱର୍ଗର ନାମ ହେଉଛି ମନ୍ଦାକିନୀ, ଗଙ୍ଗା ନଦୀ ତ୍ରିଲୋକରେ ରହିଛି, ତେଣୁ ସ୍ୱର୍ଗର ଗଙ୍ଗା ନଦୀର ନାମ ହେଉଛି ମନ୍ଦାକିନୀ। ତେଣୁ ସେଇ ମନ୍ଦାକିନୀ ନଦୀ ତଟରେ ଗୋଟେ ଉପବନ ରହିଛି, ଯୋଉ ଉପବନରେ ଏମାନେ ବହୁତ ଆନନ୍ଦ ଉପଭୋଗ କରୁଛନ୍ତି, କେମିତି ନା ମଦ୍ୟତ୍କଟ ଉତ୍କଟ ମଦ୍ୟପାନ କରୁଛନ୍ତି, ବାରୁଣୀ ନାମ ମଦ୍ୟପାନ କରିକିରି ସେମାନେ ବିଭିନ୍ନ ସ୍ତ୍ରୀ ଲୋକମାନେ ଅପ୍ସରାମାନଙ୍କ ସହିତ ଯାଇକି ସେଠି କ୍ରୀଡ଼ା କରୁଛନ୍ତି। ବାରୁଣୀ ମଦିରାମ ପିତ୍ୱା ମଦାଗୁର୍ଣ୍ଣିତ ଲୋଚନ, ଏତେ ମଦ ପିଇ ଦେଇଛନ୍ତି ଯେ ତାଙ୍କର ଆଉ ଆଖି ସ୍ଥିର ହେଇପାରୁନି, ଖାଲି ଆଖି ଗୁରୁଛି ଘୁରି ଗୁରୁଛି, ଗୁର୍ଣ୍ଣିତ ଲୋଚନ। ଏବଂ ସ୍ତ୍ରୀ ଜନେଇ ରଣୁ ଗାୟବି, ଏବଂ ତାଙ୍କ ସାଙ୍ଗରେ ବିଭିନ୍ନ ସବୁ ଅପ୍ସରାମାନେ ଆସିକିରି ତାଙ୍କୁ ବହୁତ ସୁନ୍ଦର ଗାନ କରିକିରି ତାଙ୍କ ସହିତ ଚେରତୁ ପୁଷ୍ପିତ ଗଲେ, ଏଇଭଳି ଭାବରେ ସେମାନେ ସେଠି କ୍ରୀଡ଼ା କରୁଛନ୍ତି। ଏବଂ ତାପରେ ସେମାନେ ସବୁ ବିଭିନ୍ନ ପ୍ରକାର ସବୁ ଐଶ୍ୱର୍ଯ୍ୟ ମାନେ ଏଇ ଯୋଉ ସ୍ତ୍ରୀ ସଙ୍ଗ ଇତ୍ୟାଦି କରିସାରିଲା ପରେ ଉଲଗ୍ନ ହେଇକିରି ସେମାନେ ଯାଇକିରି ସେଠି ନଦୀରେ ମନ୍ଦାକିନୀ ନଦୀରେ ସବୁ ସ୍ନାନ କରୁଛନ୍ତି, ଉଲଗ୍ନ ଅବସ୍ଥାରେ ସବୁ ଜଳ କ୍ରୀଡ଼ା ସବୁ କରୁଛନ୍ତି। ଏଇଭଳି ଭାବରେ ଯେଉଁମାନେ ସାଧାରଣତଃ ଉନ୍ନତ ଲୋକରେ ସ୍ୱର୍ଗ ଲୋକରେ ବର୍ଣ୍ଣନା କରାଯାଇଛି ଯେ ସେଠି କେହି ଉଲଗ୍ନ ରୁହନ୍ତିନି ସ୍ୱର୍ଗ ଲୋକରେ, କାରଣ ଆପଣମାନେ ଜାଣିଥିବେ ଭାଗବତ ନବସ୍କରେ ବର୍ଣ୍ଣନା କରାଯାଇଛି, ଉର୍ବଶୀ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି, ଉର୍ବଶୀ ଏଇ ଯୋଉ ପୁରୁଣ ବାପର ତାଙ୍କର ପତ୍ନୀ ହିସାବରେ ଆସିଛନ୍ତି, ସେ ସର୍ତ୍ତ କରିଥିଲେ, ଦୁଇଟି ସର୍ତ୍ତ କରିଥିଲେ ଯେ ମୁଁ ଏ ଯୋଉ ଛେଳି ଦୁଇଟି ଆଣିଥିଲେ, ସେ ମେଣ୍ଢା ଦୁଇଟା ଆଣିଥିଲେ, ହେଲେ ମେଣ୍ଢା ଦୁଇଟାକୁ ତମେ ସୁରକ୍ଷା ଦେବ ଏବଂ ମୁଁ ତମକୁ କେତେବେଳେ ହେଲେ ମାନେ ସ୍ତ୍ରୀ ସଙ୍ଗ ଛଡ଼ା ଅନ୍ୟ କେତେବେଳେ ତମକୁ ଉଲଗ୍ନ ହେବାର ଦେଖିବିନି, ଯଦି ଏଇ ଦୁଇଟା ସତରେ ଅବହେଳା ହେବ ତାହେଲେ ମୁଁ ଛାଡ଼ି ପଳେଇବି ସ୍ୱର୍ଗକୁ ପଳେଇବି। ତେଣୁ ଏଇ ଯୋଉ ବର୍ଣ୍ଣନା କରାଯାଇଛି ପ୍ରକୃତିରେ ସ୍ୱର୍ଗ ଲୋକରେ ଉନ୍ନତ ଲୋକରେ ଆମର ବର୍ତ୍ତମାନ ଦେଖିବା ଭାରତ ବର୍ଷରେ ବା ପୃଥିବୀ ପୃଷ୍ଠରେ ସବୁ ଏଭଳି ସିଭିଲାଇଜେସନ୍ ବା ସଭ୍ୟତା ହେଇଯାଇଛି, ସେଠି ଉଲଗ୍ନଟା ବେଶୀ ଉଲଗ୍ନତାଟା ବେଶୀ ଏକ ସମୟରେ ଆମେ ସଭ ହେଇଯାଉଛୁ ନା ଆମେ କହିବାନି ଯେ ରହିଥିଲା ଆମର ଶିଶୁ ଗୌରବଙ୍କୁ ସେମାନେ ଗୋଟେ କଥା କୁହନ୍ତି ଏବଂ ପାଶ୍ଚାତ୍ୟ ଜଗତରେ ବିଭିନ୍ନ ନ୍ୟୁଡ୍ କ୍ଲବ୍ ସବୁ ରହିଛି, ଉଲଗ୍ନ ହେଇକି ସେଠି ରହୁଛନ୍ତି, ସବୁ ଉଲଗ୍ନ ହେଇକି ସେଠି ସବୁ ମାନେ ବିଭିନ୍ନ ପ୍ରକାର ଉପଭୋଗ କରୁଛନ୍ତି। ତେଣୁ ସେଇଠିକି ଜଣେ ଆମର ଭାରତବର୍ଷରେ ଜଣେ ଯାଇଥିଲେ ଚତୁର୍ବେଦୀ, ଚାରୋଟି ବେଦରେ ସେ ଜ୍ଞାନ ରହିଛି, ତେଣୁ ତାଙ୍କୁ ସେ ଇନଭାଇଟ୍ କରିଥିଲେ, ତାଙ୍କୁ ନିମନ୍ତ୍ରଣ କରିଥିଲେ ଯେ ଆମକୁ କିଛି ଭଗବାନ କଥା କହିବା ପାଇଁ, ଆମେ ତ ସବୁବେଳେ ଏଇ ଭୌତିକ ଆନନ୍ଦରେ ରହୁଛୁ, ଆଠରୁ କିଛି ଉର୍ଦ୍ଧ ଆନନ୍ଦ ଆମେ କିଛି ପାଇବା, ଯଦି ତାକୁ ଡାକିଥିଲେ। ତେଣୁ ଇଏ ଚତୁର୍ବେଦୀ ଜଣଙ୍କ ଚିନ୍ତା କଲେ ଯେ ନ୍ୟୁଡ୍ କ୍ଲବ୍କୁ ଯିବା ମାନେ ଆଉ ସେଠି ସମସ୍ତେ ଉଲଗ୍ନ ହେଇ ରହିଛନ୍ତି, ତେଣୁ ସେଠି କେମିତି ଆମେ ଡ୍ରେସ୍ ପିନ୍ଧିବା, ତେଣୁ ସିଏ ମଧ୍ୟ ଉଲଗ୍ନ ହେଇକି ଯାଇଛନ୍ତି। କିନ୍ତୁ ଏଠି ନ୍ୟୁଡ୍ କ୍ଲବ୍ର ଯେ ପ୍ରେସିଡେଣ୍ଟ ସିଏ ତାଙ୍କର ମେମ୍ବରମାନଙ୍କୁ କହିଦେଇଛନ୍ତି ଯେ ଆଜି ଜଣେ ଆସିବେ ଚତୁର୍ବେଦୀ ଜଣେ ଆସିବେ ବହୁତ ବିଦ୍ୱାନ ବ୍ୟକ୍ତି, ତେଣୁ ସମସ୍ତେ ଡ୍ରେସ୍ ପିନ୍ଧିକିରି ଆସିବ। ତେଣୁ ଇଏ ଗୋଟେ ମାନେ ଆମର କହିବାଟା ବର୍ତ୍ତମାନ ଯେମିତି ଉଲଗ୍ନତା ବର୍ତ୍ତମାନ ଚାରିଆଡ଼େ ବ୍ୟାପି ଯାଇଛି, ଆମେ ଦେଖିବା ରାସ୍ତା ସାଇଡ଼ରେ ମଧ୍ୟ ସେଇଭଳି ଭାବରେ ବିଭିନ୍ନ ପ୍ରକାର ଅଶ୍ଳୀଳ ଚିତ୍ର ସବୁ ରହୁଛି, ସବୁ ଏ ପରିଣତି କ'ଣ ପ୍ରୋଗ୍ରାମ ରହିଛି, ଏମାନେ ପରଧର୍ମରେ ସବୁ ପୁଣି ସେଇ ସ୍ଥାବର ଜନି ପ୍ରାପ୍ତ ହେବେ, ବୃକ୍ଷର ଜନି ପ୍ରାପ୍ତ ହେବେ, ଏକଥା ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ସେମାନେ ଉଲଗ୍ନ ହେଇକିରି ସବୁ ବିଭିନ୍ନ ପ୍ରକାର ଜଳ କେଡ଼ି କରୁଥିବା ବେଳେ ସେ ସେମାନେ ନାରଦମୁନି ଆସି ପହଞ୍ଚୁଛନ୍ତି, ସେଠି ନାରଦମୁନି ସବୁଠି ଯାଉଛନ୍ତି। ତେଣୁ ଇଏ ହେଉଛି ଦେଖୁଛନ୍ତି ତୌ ଦୃଷ୍ଟ ମଦିରା ଅମୃତ ଶ୍ରୀମଦାନ୍ଧ ସୁରାତ୍ମ ତେଣୁ ନାରଦମୁନି ଚିନ୍ତା କରୁଛନ୍ତି ଯେ ଏମାନେ ଏତେ ନିମ୍ନ ସ୍ତରକୁ ଆସିଯାଇଛନ୍ତି, କାରଣ ଯେତେବେଳେ ନାରଦମୁନି ଆସୁଛନ୍ତି ସେ ସ୍ତ୍ରୀ ଲୋକମାନେ ତାଙ୍କର ଶରୀରରେ ପୁଣି ତାଙ୍କର ଶାଢ଼ୀ ପିନ୍ଧିଦେଉଛନ୍ତି, ଡ୍ରେସ୍ ପିନ୍ଧିଦେଉଛନ୍ତି, କିନ୍ତୁ ନଳକୁବର ଏବଂ ମଳିଗ୍ରୀବ ଏମାନେ ସେଇ ମଦମୁକ୍ତ ଅବସ୍ଥାରେ ସେମାନେ ସେଇଠି ଉଲଗ୍ନ ହେଇକି ରହୁଛନ୍ତି, ସେମାନେ ନାରଦମୁନି ଆସିଲେନି ଟିକେ ସଞ୍ଜତ ହେବା ସେସବୁ କିଛି ନାହିଁ, ସେଭଳି ମଦମୁକ୍ତ ଅବସ୍ଥାରେ ରହିଛନ୍ତି। ନାରଦ ଚିନ୍ତା କରୁଛନ୍ତି ଏମାନେ କେମିତି ଆମେ ମୁଁ ଉଦ୍ଧାର କରିବି, ଏମାନେ ଏତେ ନିମ୍ନ ଚାଲିଯାଇଛନ୍ତି, ସେମାନେ ଆଉ ଚିନ୍ତା କରିପାରୁନାହାନ୍ତି କେଉଁଠି କେଉଁଭଳି ଭାବରେ ଆଚରଣ କରିବାକୁ ପଡିବ। ତେଣୁ ସେ କଥା ଚିନ୍ତା କରିକିରି ତୌ ଦୃଷ୍ଟ ମଧୁରାମତୌ ଶ୍ରୀମଦାନ୍ଧୌ ସୁରାତ୍ମଦୌ, ମଧୁରାରେ ମତ ହେଇକିରି ଏଇ ଯେଉଁ ସୁରାତ୍ମଦୌ ଏଇ ଦୁଇ ଜଣ ମଣିଧ୍ରୁବ ଏବଂ ନଳଧୁବର ଏଭଳି ଭାବରେ ଯେଉଁମାନେ ଉନ୍ନତ କାଣ୍ଡ କରୁଛନ୍ତି, ସେଥିପାଇଁ ନାରଦ ଚିନ୍ତା କଲେ କେମିତି ଏମାନଙ୍କୁ ଅନୁଗ୍ରହ କରାଯିବ। ତୈ ଅନୁଗ୍ରହ ଅର୍ଥାତ୍ ସାପଂ ଦାସ୍ୟା ନିଧନ ଯୋଗ, ତାକୁ ଅଭିଶାପ ପ୍ରଦାନ କରୁଛନ୍ତି, ପ୍ରକୃତି ତାଙ୍କୁ କୃପା କରୁଛନ୍ତି। ସେ ଭଗବାନ ମଧ୍ୟ କହିବେ ସେ କଥା ଆମେ ଯଦି ସମାଜ ଆଲୋଚନା କରିବା ସଂକ୍ଷେପରେ କହିବା। ତେଣୁ ନାରଦମୁନି ଚିନ୍ତା କରୁଛନ୍ତି ଯେ କାହିଁକି ଏମାନଙ୍କର ଏଇ ଭଳି ଅବସ୍ଥା ହେଇଛି, ବହୁତ ଐଶ୍ୱର୍ଯ୍ୟ ହେଇଯାଇଛି ନା। ନଈ ଅନ୍ୟ ବୁଦ୍ଧି ଶ୍ରୀମଦାଦି ଯତ୍ର ସ୍ତ୍ରୀ ଦ୍ୟୁତମାସ, ଏଇ ଆମର ବୁଦ୍ଧିକୁ କେମିତି ଭ୍ରଂଶ ହେଇଯାଏ ବା ନଷ୍ଟ ହେଇଯାଏ କିଭଳି ଭାବରେ, ନା ଏଇ ତିନୋଟି ଭାବରେ ବୁଦ୍ଧି ଭ୍ରଂଶ ହେଇଯାଉ କିଭଳି ଭାବରେ, ନା ସ୍ତ୍ରୀ ଦ୍ୟୁତ ମାସ ସ୍ତ୍ରୀ ସର୍ଗ ଏବଂ ଦ୍ୟୁତ କ୍ରୀଡ଼ା ଏବଂ ଆସବ କହିଲେ ମଦ୍ୟପାନ। ଆମେ ପାଶ୍ଚାତ୍ୟ ଜଗତ ଦେଖିବା ଏଇଭଳି ଭାବରେ ସମସ୍ତେ ପାଶ୍ଚାତ୍ୟ ସିଭିଲାଇଜେସନ୍ କହିଲେ ଏଇଭଳି ଭାବରେ ବହୁ କହିଲେ ଏଇ ତିନୋଟି ଜିନିଷ ରହିଛି ସ୍ତ୍ରୀ ଦ୍ୟୁତ ମାସ। ତେଣୁକରି ଆମର କୃଷ୍ଣ ଚେତନାରେ ଆମର ଚାରୋଟି ନିୟମ ରହିଛି, ଏଇ କେମିତି ଏଇଥିରୁ ଆମେ ମୁକ୍ତ ହେଇପାରିବା। ଏ କଳିର ସ୍ଥାନ ପ୍ରକୃତି ମା ଦେଇଛନ୍ତି, କଳିକୁ ଦେଇଛନ୍ତି ଅବିବର୍ତ୍ତିତ ତଥା ତସ୍ମୈ ତାନାନି କଳି ଦେଉ ଦ୍ୟୁତମ ପାଣ ସିଏମ ସୁନା ଯେତ୍ର ଅଧର୍ମ ସ୍ୱତନ୍ତ୍ର। ଏ ଚାରୋଟି ହେଉଛି ଅଧର୍ମ ପାପର ସ୍ଥାନ, ଦ୍ୟୁତ କ୍ରୀଡ଼ା ଅବୈଧ ସ୍ତ୍ରୀ ସଙ୍ଗ ମଦ୍ୟପାନ ବା ନିତ୍ୟ ନିଶା ଦ୍ରବ୍ୟ ଅଛି ଏବଂ ଆମିଷ ଭକ୍ଷଣ ବା ଜୀବ ହତ୍ୟା, ଏ ଚାରୋଟି ହେଉଛି ପାପର ସ୍ଥାନ। ତେଣୁ ବର୍ତ୍ତମାନର ତଥାଗତ ସଭ୍ୟତା ହେଉଛି ପାପର ସ୍ଥାନରେ ଗଢ଼ି ଉଠୁଛି, କାରଣ ଧର୍ମର ଗ୍ଲାନି ଗ୍ରାମ ସଙ୍ଗେ ସଙ୍ଗେ ଅଧର୍ମର ଅଭୁତାନ ହେଉଛି। ଅଧର୍ମ କହିଲେ ଏଇ ଚାରୋଟି ଅଧର୍ମ ବଢି ବଢିକା ଯାଉଛି ବର୍ତ୍ତମାନ, କଳିଯୁଗ ଯେତେ ବଢୁଥିବ ଅଧର୍ମର ଆଧିପତ୍ୟ ସେତିକି ବଢି ବଢିକା ଯାଉଥିବ। ତେଣୁ ଅନ୍ତିମରେ ଭଗବାନ ଆସିବେ କଳିକି ରୂପରେ ଆସିକିରି ସମସ୍ତ ମ୍ଲେଚ୍ଛ ନିବା ନିଧନେ କଳରେ କରିବା, ସମସ୍ତେ ମ୍ଲେଚ୍ଛ ଅବସ୍ଥାରେ ରଖିବେ, ସେମାନଙ୍କ କଥା ଶୁଣିବାରେ ନଥିବେ, ଶୁଣିବା ସ୍ତରରେ ନଥିବେ, କିନ୍ତୁ ବର୍ତ୍ତମାନ ଏମାନଙ୍କର ଅବସ୍ଥା ହେଇଛି ମଣିଟିବ ନଳକୁଆ। ତେଣୁ ନାରଦ ମୁନି କଥା କହୁଛନ୍ତି ଯେ ଅନ୍ୟ ଯେତେ ଆଭିଜାତ୍ୟ ବା ଉଚ୍ଚକୂଳରେ ଜନ୍ମ ବା ବହୁତ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ, କିନ୍ତୁ ଏଇ ତିନୋଟି ଦ୍ୱାରା ଯୋଉ ସ୍ତ୍ରୀ ଦ୍ୟୁତ ମାସ ସ୍ତ୍ରୀ ଅବୈଧ ସ୍ତ୍ରୀ ସଙ୍ଗ ଦ୍ୟୁତ ଦ୍ୟୁତ କ୍ରୀଡ଼ା ଏବଂ ମଦ୍ୟପାନ, ଏଇ ତିନୋଟି ଦ୍ୱାରା ବିଶେଷ ଭାବରେ ଆମର ବୁଦ୍ଧି ସବୁ ନଷ୍ଟ ହେଇଯାଏ, ବୁଦ୍ଧି ନଷ୍ଟ ହେଇଯାଏ, ଏ ରଜଗୁଣରୁ ଏସବୁ ତେଣୁ ନାରଦ କହିଲେ ଯେ ଦେବ ସଙ୍ଗୀତ ଭସ୍ମ ସଙ୍ଗୀତ ଭୂତ ଭୂତ କୃତେ ସ୍ୱାର୍ଥନ୍ତି ବେଦନେ ରୋଗତା। ପ୍ରକୃତରେ ଆମେ ଜାଣୁନେ ଯେ ଆମର ସ୍ୱାର୍ଥ କୋଉଠି, ନହେଲେ ବିଦୁ ସ୍ୱାର୍ଥ ରଖିକି ବେଶୀ ଆମର ସ୍ୱାର୍ଥ ହେଉଛି ପ୍ରକୃତରେ ଭଗବାନଙ୍କ ଶରଣରେ ଯିବା, ଏଇଟା ହେଉଛି ଆମର ପ୍ରକୃତ ସ୍ୱାର୍ଥ। କିନ୍ତୁ ଯେଉଁମାନେ ଭଗବାନ ଭୁଲି ଯାଇଛନ୍ତି ସେମାନେ ତାଙ୍କର ସ୍ୱାର୍ଥ କ'ଣ ଭାବନ୍ତି, ନା ଏଇ ଶରୀରଟି ହିଁ ହେଉଛି ସ୍ୱାର୍ଥ, ଏ ଶରୀର କେମିତି ଆନନ୍ଦ ବିଧାନ କରିବା ଏଇଟା ହେଉଛି ତାଙ୍କ ଜୀବନର ଲକ୍ଷ୍ୟ। କିନ୍ତୁ ଏ ଶରୀରର ଗତି କ'ଣ, ନାରାୟଣ କହୁଛନ୍ତି କୃମି ବିଟ୍ ଭସ୍ମ ସଙ୍ଗୀତ, ଯେତେବେଳେ ଜଣେ ମୃତ୍ୟୁବରଣ କରୁଛି ସେ ତାକୁ ନେଇକିରି ଜାଳି ଦେଉଛନ୍ତି, ଦାହ ହେଇଯାଉଛି, ଦାହ ହେଲେ କ'ଣ ହେଉଛି ନା ସେଇଟା ଭସ୍ମ ହେଇଯାଉଛି। ଆଉ କେତେ ସବୁ ରହିଛି ଧର୍ମରେ ତାଙ୍କୁ ସେ ଶରୀରକୁ ସେମାନେ କବର ଦେଇ ଦେଉଛନ୍ତି ବା ସେମିତି ମାନେ ପଶୁପକ୍ଷୀ ଖାଇବା ପାଇଁ ପକେଇ ଦେଉଛନ୍ତି ଏପରି ଦେଉଛନ୍ତି, ଯଦି ସେ ଶରୀରକୁ ପଶୁ କି ପକ୍ଷୀ ଖାଇଦେବ ତାହେଲେ କ'ଣ ହେବ ନା ସେଇଟା ମଳରେ ପରିଣତ ହେବ, ବିଟ୍ରେ ପରିଣତ ହେବ ବା ମଳରେ ପରିଣତ ହେବ। ଆଉ କେତେ ଜଣ କ'ଣ କରୁଛନ୍ତି ନା ଯେତେବେଳେ ଶରୀରକୁ ଦିଆଯାଉଛି କବର ଦିଆଯାଉଛି ବା ଭୂମିରେ ପୋତି ଦିଆଯାଉଛି ସେଥିରୁ କୃମି ସବୁ ବାହାରୁଛନ୍ତି, ତେଣୁ ଅନ୍ତିମରେ ସବୁ କୃମିରେ ପରିଣତ ହେଇଯାଉ। ତେଣୁ ଏ ଶରୀରର ଅନ୍ତିମ ପରିଣତି କ'ଣ ନା ତିନୋଟି ପରିଣତି କୃମି ବିଟ୍ ଭସ୍ମ, କୃମି କେତେ ଶରୀର କୃମି ପରିଣତ ହେଇଯାଉଛି ସେଥିରେ ଶରୀର ଭସ୍ମ ହେଇଯାଉଛି, ଅଗ୍ନିରେ ଜଳା ହେଇଗଲା ପରେ ଭସ୍ମ ହେଇଯାଉଛି ଭସ୍ମରେ ପରିଣତ ହେଉଛି, ଆଉ କେତେ ଶରୀର ବିଟ୍ ବା ବିଷ୍ଠାରେ ପରିଣତ ହେଇଯାଉଛି ଏ ଶରୀରର ଏଇ ଗତି। ତେଣୁ ନାରଦମୁନି କହୁଛନ୍ତି ଯେ ଭୂତଦ୍ରୁପ୍ତକୃତେ ସ୍ୱାତଙ୍କି ବେଦ ନିରୋଗତ, ତେଣୁ ଏଇଭଳି ଭାବରେ ସେମାନେ ନିରୟ କହିଲେ ନଟକୁ ସେମାନେ ଗଠିତ କରୁଛନ୍ତି। ସେମାନେ ଜାଣିପାରୁନାହାନ୍ତି, ସେମାନେ ରହୁଛନ୍ତି ଯେ ସେମାନେ ବହୁତ ଉନ୍ନତ ସ୍ତର କରିଲେଣି, କିନ୍ତୁ ପ୍ରକୃତରେ ସେମାନେ ନଟକୁ ଯାଉଛନ୍ତି। ଭଗବତ ଗୀତାର ସବୁ ଶ୍ରଦ୍ଧାରେ ଭଗବାନ କହିଛନ୍ତି, ତ୍ରିବିଧମ ନରକ ସେରଂ ଦ୍ୱାରମ ନାଶନ ଆତ୍ମନ କାମ କ୍ରୋଧ ସଦା ଲୋଭ ତସ୍ମାତ୍ ଏତତ୍ର ତ୍ୟଜତ। ଏଇ ତିନୋଟି ହେଉଛି ନରକକୁ ଯିବାର ରାସ୍ତା, କାମ କ୍ରୋଧ ଏବଂ ଲୋଭ, ତେଣୁ ଏଇ ତିନୋଟିରୁ ମୁକ୍ତ ହେବା କଥା। ତେଣୁ ନାରଦମୁନି ଏଇଭଳି ଭାବରେ ବହୁତ ପ୍ରକାର ଚିନ୍ତା କରିସାରିଲା ପରେ ଦେହ ଏ ଦେହଟା କିଭଳି ଭାବରେ ରହିଛି, ଆମେ ଭାବୁଛେ ଏ ଶରୀରଟା ଆମର, କିନ୍ତୁ ଶରୀରକୁ କେତେ ଜଣ ଦାବି କରୁଛନ୍ତି ତାଙ୍କର ବୋଲି। ଦେହ କିମନ ଅନ୍ନ ଦାତୁ, ଯେ ଶରୀରକୁ ଯେ ଅନ୍ନ ପ୍ରଦାନ କରୁଛି ସେ କେବେ ମୋର ଶରୀର, ଯିଏ ଅନ୍ନ ଦେଉଛି ଆମେ ଯଦି ଅନ୍ନ ନ ଖାଇବା ଖାଦ୍ୟ ନ ଖାଇବା ତାହେଲେ ଆମ ଶରୀରଟି ମୃତ୍ୟୁବରଣ କରିବା, ତେଣୁ ଯିଏ ଅନ୍ନଦାତା ସେ କହୁଛି ଏଇଟା ମୋର ଶରୀର ବୋଲି। ନିଶ୍ଚେତୁ ଯେଉଁମାନେ ପିତା ଯିଏ ସେ ପିତା କହିବ ଇଏ ମୋର ପୁତ୍ର, ପୁତ୍ର ଶରୀର ସେ କହିବ ଇଏ ମୋର ପୁତ୍ର, କାରଣ ସେ ପିତା ତାଙ୍କର ବୀର୍ଯ୍ୟ ପ୍ରଦାନ କରିଛନ୍ତି। ଏବଂ ମା ମଧ୍ୟ କହିଲେ ମୁଁ ସେ ଶରୀରକୁ ଗର୍ଭଧାରଣ କରିଥିଲି, ତେଣୁ ଏ ଶରୀରଟି ମୋର, ପୁଅର ଶରୀରଟା ପୁଅର ଯେଉଁ ଶରୀର ସେଇଟା ମୋର ବୋଲି ସେ କହିବେ, କାହିଁକି ନା ଯେହେତୁ ସେ ଗର୍ଭଧାରଣ କରିଛନ୍ତି। ନହେଲେ ମାତୃ ପିତୁବା ଯେଉଁମାନେ ମାତାଙ୍କର ପିତା ଅଛନ୍ତି ସେ ମଧ୍ୟ କେତୋଟି ସ୍ଥଳରେ ରହିଛି, ଯେଉଁମାନେ ତାଙ୍କର କନ୍ୟାକୁ ବିବାହ ପ୍ରଦାନ କରୁଛନ୍ତି ପୁତ୍ରିକା ଧର୍ମ ବୋଲି କୁହାଯାଉଛି। ପୁତ୍ରିକା ଧର୍ମରେ ଯେଉଁମାନେ ତାଙ୍କର କନ୍ୟାକୁ ପ୍ରଦାନ କରନ୍ତି, ବିବାହ ପ୍ରଦାନ କରନ୍ତି, ସେତେବେଳେ ସେ ତାଙ୍କର ଯେଉଁ ପୁତ୍ର ହବ ସେଇଟା ତାଙ୍କର ପୁତ୍ର ହିସାବରେ ଗଣତି ହବ, ଆମ ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି, ପୁତ୍ରିକା ଧର୍ମ ବୋଲି କୁହାଯାଉଛି। ତେଣୁ ମାଆଙ୍କର ଯେ ପିତା ସେ ଭାବେ ଏ ଶରୀରଟି ମୋର, ଏ ପିଲାର ଶରୀରଟି ମୋର, ବା ବଳିନ କ୍ରେତୁର ରଗ୍ନେ ଶୁଣବିବା, ଯେଉଁମାନେ ଶରୀରକୁ କିଣି ନେଉଛୁ କ୍ରୀତଦାସ ଥିଲା ଆଗରୁ, କ୍ରୀତଦାସ କଥା କ୍ରୀତଦାସ ଯେଉଁମାନେ ନେଇଯିବେ ସେ ତାଙ୍କର କ୍ରୀତଦାସ ହେଇକି ରହିଲେ, ତେଣୁ ସେ ଭାବୁଛନ୍ତି ଇଏ ଏଇଟା ମୋର ଶରୀର, କ୍ରୀତଦାସ ଶରୀର ନୁହେଁ ଏଇଟା ମୋର ଶରୀର। ଏବଂ ଯେଉଁମାନେ ଅଗ୍ନିକୁ ପ୍ରଦାନ କରୁଛନ୍ତି ଶରୀରଟି ମୃତ୍ୟୁବରଣ କଲେ ଅଗ୍ନି ପ୍ରଦାନ କରି ଅଗ୍ନି କହୁଛନ୍ତି ଇଏ ହେଉଛି ମୋର ଖାଦ୍ୟ ବା ମୋର ଶରୀର ଏଇଟା ମୋର। ଏବଂ ଶୂନ ପିଇବା, ଯେଉଁ ଶରୀର ମାନେ ଶ୍ୱାନ ସୁଗାଳ ଇତ୍ୟାଦି କୁକୁର ସୁଗାଳ ଇତ୍ୟାଦି ଖାଉଛନ୍ତି ସେଇଟାକୁ, ତେଣୁ ସେ କହୁଛନ୍ତି ଏଇଟା ମୋର ଶରୀର ଏଇଟା ମୋର ଏଇଟା, ତେଣୁ ଏ ଶରୀର ପ୍ରକୃତରେ କାହାର ଏଇଟା ସେମାନେ ଜାଣୁନାହାନ୍ତି। ପ୍ରକୃତରେ ଭଗବାନ କହୁଛନ୍ତି କ୍ଷେତ୍ରଜ୍ଞ ଚାବି ମାଙ୍ଗ ବିଧି ସର୍ବକ୍ଷେତ୍ର ସୁଭାଷ, ପ୍ରକୃତରେ ଏ ଶରୀର ହେଉଛି ଭଗବାନଙ୍କର, ଭଗବାନ ଆମକୁ କୃପା କରି ଦେଇଛନ୍ତି ଏ ଶରୀରଟି, କାରଣ ଆମେ ଚାହୁଁଛୁ ଉପଭୋଗ କରିବା ପାଇଁ, ସେଥିପାଇଁ ଭଗବାନ ଆମକୁ ଏ ଶରୀରଟି ଦେଇଛନ୍ତି। ତେଣୁ ଅସତ ଶ୍ରୀମଦାନ୍ଧସ୍ୟ ଦାରିଦ୍ର୍ୟ ପରମାଞ୍ଜନମ ଆତ୍ମପମ୍ୟେନ ଭୂତାନି ଦାରିଦ୍ର୍ୟ ପରମିକ୍ଷତେ, ତେଣୁ ଏତେ ଯେଉଁ ଭୋଗ ଧନ ପ୍ରାଚୁର୍ଯ୍ୟ ରହିଛି ଯେଉଁଥିପାଇଁ କି ତାଙ୍କର ଏଇଭଳି ଅବସ୍ଥା ହେଇଛି, ତେଣୁ ଆକୁ ମୁଁ ଯଦି ଦରିଦ୍ର କରିଦେବି ତାହେଲେ ଦରିଦ୍ର ଦ୍ୱାରା ତାଙ୍କର ଯେଉଁ ସେ ମଦାନ୍ଧ ରହିଛି ବା ସେ ଯେଉଁ ଗର୍ଭ ରହିଛି ଧନ ଗର୍ଭ ରହିଛି ସେ ଗର୍ଭରୁ ସେମାନେ ମୁକ୍ତ ହେଇପାରିବେ। ଏଭଳି ଭାବରେ ବିଭିନ୍ନ ପ୍ରକାର ଚିନ୍ତା କରିକିରି ଆମେ ସଂକ୍ଷେପରେ କହୁଛେ, ତେଣୁକରି ଆମେ ଏତେ ଆଲୋଚନା କରିବାନି। ତେଣୁ ସେ ତାଙ୍କୁ ଅଭିଶାପ ପ୍ରଦାନ କଲେ ଯେ ତମେ ସ୍ଥାବର ଜମି ପ୍ରାପ୍ତ ହେବ, ସ୍ଥାବର କହିଲେ ବୃକ୍ଷ ଜମି, ସ୍ଥାବର କହିଲେ ଯେଉଁମାନେ ଗୋଟିଏ ଜାଗାରେ ରହିବେ ସ୍ଥାବର ଜମି କହିଲେ, ତେଣୁ ସ୍ଥାବର ଜମି କହିଲେ ବୃକ୍ଷ ଜମି ସେମାନେ ପ୍ରାପ୍ତ ହେବେ। ତେଣୁ ସେତେବେଳେ ମଣିଗୁବ ଏବଂ ନଳଗୁବର ସେମାନେ ସେ ନଳଗୁବରେ ପ୍ରାର୍ଥନା କଲେ ଯେ ଆମକୁ ଏଥିରୁ କେମିତି ଉଦ୍ଧାର ପାଇବ ସେ ଆମକୁ କୃପା କରି କୁହନ୍ତୁ। ତେଣୁ ସେ କହିଲେ ତମେ ଶହେ ଜନ୍ମ ଧରିକି ଶହେ ବର୍ଷ ଧରିକିରି ଦେବଲୋକର ଗଣନାରେ ଶହେ ବର୍ଷ ଧରିକି ତମେ ଭଗବାନଙ୍କର ଯେଉଁ ଗୋକୁଳ ଧାମ ଅଛି ସେଇ ଧାମରେ ତୋର ରହିବ ଏବଂ ତମର ପୂର୍ବଜନ୍ମର ସ୍ମୃତି ରହିବ, ପୂର୍ବଜନ୍ମରେ ଏଇ ଦୋଷ କରିଥିଲେ ବୋଲି ଆମେ ଏଇ ଶରୀରଟି ପାଉଛେ, ଏ ସ୍ମୃତି ଆମର ଆସୁଛି, ଆମର ଯେତେବେଳେ ମାତୃଗର୍ଭରେ ଆମେ ରହୁଛେ ସପ୍ତମ ମାସରେ ସେଇ ସ୍ମୃତିରେ ଆସୁଛି। ଆମର କପିଳଦେବ ସେଇଟା ବର୍ଣ୍ଣନା କରିଛନ୍ତି ଭାଗବତ ତୃତୀୟ ସ୍ଥାନରେ, ମାତା ଦେବୌତିଙ୍କୁ କହୁଛନ୍ତି ଯେତେବେଳେ ସାତ ମାସରେ ଆମର ସ୍ମୃତି ଆସିବ, ତା ପୂର୍ବରୁ ସ୍ମୃତି ନଥିବ ମାତୃଗର୍ଭରେ, ବହୁତ କଷ୍ଟ ପାଉଥିବ ସେ ସମୟରେ, କିନ୍ତୁ ଆମର ସ୍ମୃତି ନଥିବାରୁ ଆମେ ସେଟା ଜାଣିପାରିବାନି, କିନ୍ତୁ ଯେତେବେଳେ ସାତ ମାସରେ ଆମର ସ୍ମୃତି ଆସିବ ସେତେବେଳେ ଆମେ କଷ୍ଟ ପାଇକି କଷ୍ଟର ଯନ୍ତ୍ରଣାରେ ସେତେବେଳେ ବହୁତ କଷ୍ଟ ଅନୁଭବ କରିବା, ତେଣୁ ସେତେବେଳେ ଭଗବାନ ସ୍ମୃତି ଦେବେ ଆମେ ପୂର୍ବଜନ୍ମରେ କ'ଣ କ'ଣ କରିଥିଲେ ଯେଉଁଥିପାଇଁ ପୁଣି ମାତୃଗର୍ଭକୁ ଆସିବେ, ତେଣୁ ସେ ଭଗବାନ ସେଠି ପ୍ରାର୍ଥନା କରନ୍ତି ବା ସ୍ତୁତି କରନ୍ତି। ଆମର କାଲି କଳାକୃଷ୍ଣଙ୍କୁ କହୁଥିଲେ କେମିତି ସ୍ୱୟଂ ମହାରାଜ ସେ ପ୍ରାର୍ଥନା କହୁଥିଲେ, ସେ ଯୋଗୁଁ ଆମେ କେମିତି ମାତୃଗର୍ଭରେ ରହିକିରି କେତେ ଭଗବାନ ପ୍ରାର୍ଥନା କରୁଥିଲେ, କିନ୍ତୁ ଯେତେବେଳେ ଭୂମିଷ୍ଠ ହେଇଯାଉଛେ ପୃଥିବୀ ପୃଷ୍ଠକୁ ଆସିଯାଉଛେ ସେତେବେଳେ ପୁଣି ସେଠାକୁ ସବୁ ଫୁଲି ଯାଉଛେ। କିନ୍ତୁ ନାରଦ ମୁନି ତାଙ୍କୁ ଯୋଉ ଅଭିଶାପ ଦେଲେ, କିନ୍ତୁ ସେ କହିଥିଲେ ଯେ ତାଙ୍କୁ ସେ ମନେ ରଖିବ, ପୂର୍ବଜନ୍ମର ସ୍ମୃତି ରହିବ, ତେଣୁକରି ସେ ଯଦିଓ ଜନ୍ମାର୍ଜନ ପକ୍ଷରୁ ରହିଲେ କିନ୍ତୁ ତାଙ୍କର ପୂର୍ବଜନ୍ମ ସ୍ମୃତି ଥିଲା, ଜାଣିଥିଲେ ଇଏ ଆମେ ଥିଲୁ ଏବଂ ନାରଦ ମୁନି ଆମକୁ ଅଭିଶାପ ଦେଇଛନ୍ତି, ଏଭଳି ଭାବରେ ସେ ଚିନ୍ତା କରୁଛନ୍ତି। ତେଣୁ ଏହି ସମୟରେ ଯେତେବେଳେ ଭଗବାନ ଦେଖିଲେ ଜନ୍ମାର୍ଜନ ପକ୍ଷକୁ, ତେଣୁ ଚିନ୍ତା କରୁଛନ୍ତି ବର୍ତ୍ତମାନ ମୁଁ କେମିତି ତାଙ୍କୁ ମୁକ୍ତି ପ୍ରଦାନ କରିବି। ସେମାନେ ସାପଗ୍ରସ୍ତ ହେଇଛନ୍ତି, ଅଭିଶାପଗ୍ରସ୍ତ ହେଇଛନ୍ତି, ସେ ଅଭିଶାପକୁ ମୁକ୍ତି କରିବେ। ତେଣୁ ଭଗବାନ ଯାଉଛନ୍ତି, ସେଇପଟେ ଯାଉଛନ୍ତି, ଭଗବାନ ଚାଲିକି ଯାଇପାରୁନାହାନ୍ତି କାରଣ ବନ୍ଧା ହେଇଯାଇଛନ୍ତି, ଉଦୁକୂଳରେ ବନ୍ଧା ହେଇଯାଇଛନ୍ତି, ସେ ଯେଉଁ ମାନେ ଆଣ୍ଠି ଆଣ୍ଠିକି ଯାଉଛନ୍ତି, ଆଣ୍ଠି ଆଣ୍ଠିକି ଯାଇକିରି ସେ ଯେଉଁ ଜନ୍ମାର୍ଜନ ବୃକ୍ଷ ଦୁଇଟି ଅଛି ସେ ବୃକ୍ଷ ଭିତରେ ପଶିକି ପଶି ଆସୁଛନ୍ତି, କିନ୍ତୁ ସିଏ ଯଦି ପଶି ଆସୁଛନ୍ତି କିନ୍ତୁ ଉଦୁକୂଳଟି ଆସିପାରୁନି, ଉଦୁକୂଳଟି ସେଠି ଲାଗିକି ରହିଯାଇଛି। ତେଣୁ ଭଗବାନ ସେଠି ତାଙ୍କର ଆଉ ଗୋଟେ ଐଶ୍ୱର୍ଯ୍ୟ ଦେଖାଉଛନ୍ତି, ତେଣୁ ସେ ଯେଉଁ ବୃକ୍ଷ ରହିଛି ଆମର ଆଚାର୍ଯ୍ୟ କହୁଛନ୍ତି ଏ ଯେଉଁ ବୃକ୍ଷ ପୁରା ବହୁତ ବିରାଟ ବିରାଟ ବୃକ୍ଷ ଆକାଶ ଉଛୁଛି ବିରାଟ ବିରାଟ ବୃକ୍ଷ, ଏବଂ ସେ ବୃକ୍ଷ ଯେଉଁ କହୁଛନ୍ତି ହଜାରେ ହାତୀ ଆସିଲେ ମଧ୍ୟ ତାକୁ ଉପାଡ଼ି ପାରିବେନି, ହଜାରେ ହାତୀ ଆସିଲେ ମଧ୍ୟ ଉପାଡ଼ି ପାରିବେନି, କିନ୍ତୁ ଭଗବାନ ସେ ଟିକି ଶରୀରରେ ସେ ଉଦୁଖ ଏବଂ ସେ ଯେଉଁ ଦୌଡ଼ ସେ ବନାଇ ସେ ଦୌଡ଼ର କେତେ ଶକ୍ତି ରହିଛି, କିନ୍ତୁ ଭଗବାନ ତା ଦେହରେ ମଧ୍ୟ ଶକ୍ତି ପ୍ରଦାନ କରୁଛନ୍ତି, ଯେଉଁଥିପାଇଁ କି ଭଗବାନ କିଛି ସାମାନ୍ୟ ଟିକେ ଯେତେବେଳେ ଚାହୁଁଛନ୍ତି ସେତେବେଳେ ବିରାଟ ବିରାଟ ବୃକ୍ଷ ଦୁଇଟି ଉପରେ କରୁଛନ୍ତି, ଯେଉଁଟାକୁ ଆମର ବର୍ଣ୍ଣନା କରାଯାଇଛି କୁବେରାତ୍ମା ଯୋଉ ବାଧ ମୋତେ ସେଇ ଦୁଇଟି ବୃକ୍ଷରୁ ଦୁଇଟି ଅଗ୍ନି ଭଳି ତେଜିଆ ଶରୀର ଦୁଇଟି ଆସନ୍ତି, ଏବଂ ଆସିକରି ସେମାନେ ଭଗବାନଙ୍କର ସ୍ତୁତି ସବୁ କରିଛନ୍ତି, ବହୁତ ପ୍ରକାର ସ୍ତୁତି ଅଛି ଭଗବାନଙ୍କର ସ୍ତୁତି କରିଛନ୍ତି, କାରଣ ସେମାନେ ଉଦ୍ଧାର ପାଇଲେ ନା, ଭଗବାନଙ୍କ କୃପାରୁ ସେ ଉଦ୍ଧାର ପାଇଛନ୍ତି, ଏବଂ ବିଶେଷ ଭାବରେ ନାରଦ ମୁନି କୃପା ସେ ଗ୍ରହଣ ବୁଝିପାରୁଛନ୍ତି, ନାରଦ ମୁନିଙ୍କ କୃପାରୁ ଆମେ ଏଇ ଭଗବାନଙ୍କ କୃପା ଲାଭ, ଭଗବାନ ଦର୍ଶନ କରୁଛନ୍ତି, ପ୍ରଭାତ ମାଲ ତାଙ୍କ ଭାଷାରେ ସେଟା କହିଲେ। ଆମେ ଗୋଟିଏ ଦୁଇଟି ସ୍ତୁତି ଆଲୋଚନା କରିବା, ଯେ ସବୁ କହୁଛନ୍ତି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ଯସ୍ୟ ଅବତାର କ୍ୟାନ୍ତେ ଶରୀରେ ସୁଅଶରୀଣ तैस्तैयतुलतिस्यायै बीर्जै देही स्वसंगतै स भवान् सर्वलोकस्य भवाय विभवाय च अवतीर्णं सभागेन सम्प्रतं पतिराशिषं। ভগবানর অবতার আমি কমি জানবা? চৈতন্য মহাপ্রভু প্রশ্ন পচারছে সনাতন গোস্বামী চৈতন্য চৈতন্য বর্ণনা করা যাই। সাধারণত লোক জাঁতি না ভগবানর অবতার কি আমি দেখ বর্তমান আমি দেখা ওড়শার এবং ভারত বর্তমানে কোথা বহু অবতার আসিগলে কিন্তু অবতার কমি জাঁবা এটি নলকূপ মানিকূপ ভগবান স্তুতি কৌশল সেটা ଯେଉଁଟା ଚୈତନ୍ୟ ମହାପ୍ରଭୁ ସନାତନ ଗୋସ୍ୱାମୀ ମୋତେ କହିଛନ୍ତି କେମିତି ଆମେ ଅବତାର ବୋଲି ଜାଣିବା ନା ଯଶ୍ୟା ଅବତାର ଜ୍ଞାନତେ ଆମେ କେମିତି ଜାଣିବା ଅବତାର ବୋଲି ନା ଶରୀରେଷୁ ଅଶରୀର ଯେଉଁ ଶରୀର ସେ ପାଇଥିଲେ ସେ ଶରୀରଟି ହେଉଛି ଅଶରୀର ପ୍ରାକୃତ ଶରୀର ନୁହଁ ଅପ୍ରାକୃତ ଶରୀର ଯେଉଁଥିରେ କି ତେଇଶ ଅତୁଳତି ସାଏ ଅନେକ ବୀର୍ଯ୍ୟ ବା ବହୁତ ପ୍ରକାର ଶକ୍ତି ସେ ଦେଖିପାରିବେ ଅତୁଳତି ସାଏ ବୀର୍ଯ୍ୟ ଦେହିଷୁ ଅସଙ୍ଗତି ଯୋଉଟା ସାଧାରଣ ଶରୀରରେ କରିହବନି ଭଗବାନ ସାତ ବର୍ଷରେ ଗୋବର୍ଦ୍ଧନକୁ ଧାରଣ କଲେ ସାତ ଦିନ ପାଇଁ ଧାରଣ କଲେ ବାମ ହାତରେ କାଳିଙ୍କୁ ଧାରଣ କରିଥିଲେ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବୁଝିପାରିବେନି ଏଇଟା ସେମାନେ କହିଲେ ଏଇଟା ହେଉଛି ମାଇଥୋଲୋଜି ବା ଏ ମନ କଳ୍ପନା ଜିନିଷ କି ଯେଉଁମାନେ ଭଗବାନ ଭକ୍ତ ସେମାନେ ଜାଣିଛନ୍ତି ଭଗବାନଙ୍କ ଶକ୍ତି କିଭଳି ଜାଣିଛନ୍ତି ଭଗବାନଙ୍କର ଯେଉଁ ଶକ୍ତି ରହିଛି ଦୁଇ ପ୍ରକାର ଆମେ ଜାଣିବା ଭଗବାନଙ୍କର ଅବତାର କେମିତି ଜାଣିବା ଗୋଟେ ହେଉଛି ତଟସ୍ଥ ଲକ୍ଷଣ ବା ଆଉ ଗୋଟେ ହେଉଛି ସ୍ୱରୂପ ଲକ୍ଷଣ ଏଇ ଦୁଇଟି ମାଧ୍ୟମରେ ଆମେ ଜାଣିବା ଏ ହେଉଛନ୍ତି ଭଗବାନ ପରୀକ୍ଷିତ ମାନେ ଆମର ସନାତନ ଗୋସ୍ୱାମୀ ପ୍ରଶ୍ନରେ ମଧ୍ୟ ମହାପ୍ରଭୁ ସେଇଟା କହିଛନ୍ତି ସ୍ୱରୂପ ଲକ୍ଷଣ ତଟସ୍ଥ ଲକ୍ଷଣ ଏଇ ଦୁଇ ଲକ୍ଷଣ ବସ୍ତୁ ଜାନେ ମୁନିଗଣ ଆକୃତି ପ୍ରକୃତି ସ୍ୱରୂପ ସ୍ୱରୂପ ଲକ୍ଷଣ କାର୍ଯ୍ୟ ଦ୍ୱାରା ଜ୍ଞାନ ତଟସ୍ଥ ଲକ୍ଷଣ ଭାଗବତାରମ୍ଭେ ବ୍ୟାସ ମଙ୍ଗଳାଚରଣୀ ପରମେଶ୍ୱର ନିରୂପିଲ ଏଇ ଦୁଇ ଲକ୍ଷଣୀ ତଟସ୍ଥ ଲକ୍ଷଣ ଏବଂ ସ୍ୱରୂପ ଲକ୍ଷଣ ଭଗବାନଙ୍କର ସ୍ୱରୂପ ଯେଉଁ ରହିଛି ଭଗବାନଙ୍କର ଶରୀରର ସବୁ ରହିଛି ଲକ୍ଷଣ ସବୁ ରହିଛି ମହାପୁରୁଷ ଲକ୍ଷଣ ବର୍ଣ୍ଣନା କରି ଚୈତନ୍ୟ ମହାପ୍ରଭୁଙ୍କର ଜୀବନରେ ବର୍ଣ୍ଣନା କରାଯାଇଛି ବତିଶ ଲକ୍ଷଣ ଅଛି ମହାପୁରୁଷ ଲକ୍ଷଣ ତାଙ୍କର ପାଦର କ'ଣ ଚିହ୍ନ ରହିଛି ତାଙ୍କର ହାତରେ କ'ଣ ଚିହ୍ନ ରହିଛି ତାଙ୍କର ଛଅଟି ସାତଟି ସୂକ୍ଷ୍ମ ମାନେ ଦୀର୍ଘ ରହିଛି କେତେଟି ମାନେ ଅଣଦୀର୍ଘ ଦୀର୍ଘ ନୁହଁ ଏଭଳି ଭାବରେ ବିଭିନ୍ନ ଲକ୍ଷଣ ସବୁ ରହିଛି ଯେଉଁଟି ସ୍ୱରୂପ ଲକ୍ଷଣ ତଟସ୍ଥ ଲକ୍ଷଣ ହେଉଛି ବିଭିନ୍ନ ପ୍ରକାର କାର୍ଯ୍ୟର ସବୁ ରହିଛି ସେ କାର୍ଯ୍ୟ ମାଧ୍ୟମରେ ସେସବୁ ତାଙ୍କର ଲକ୍ଷଣ ଦେଖେଇବେ ତାଙ୍କର ସିଏ ହେଉଛନ୍ତି ଅସାମାନ୍ୟ ବା ଭଗବାନଙ୍କର ଅବତାର ବୋଲି ସେସବୁ କାର୍ଯ୍ୟ ମାଧ୍ୟମରେ ଆମେ ଜାଣିପାରିବା ଯେଉଁଗୁଡ଼ାକ ଆମର ଯେତେବେଳେ ବ୍ୟାସଦେବ ଯେଉଁ ଭାଗବତର ପ୍ରଥମେ ସେ କଥା କହିଛନ୍ତି ପ୍ରଥମ ଶ୍ଳୋକରେ ଯେଉଁ ଜନ୍ମାଦି ଅନୁରାଗ ଇତ୍ୟାଦି ସାର ତେଇଶ ଅଭିଜ୍ଞ ସ୍ୱରାଗ ତେନି ଏଇ ଯେଉଁ ଶ୍ଳୋକଟି ରହିଛନ୍ତି ଏ ଶ୍ଳୋକରେ ଭଗବାନଙ୍କର ସ୍ୱରୂପ ଲକ୍ଷଣ ଏବଂ ତଟସ୍ଥ ଲକ୍ଷଣ ବର୍ଣ୍ଣନା କରାଯାଇଛି ତେଣୁ ଭଗବାନ କିଏ ଆମେ ଶାସ୍ତ୍ର ଅନୁସାରେ ଆମେ ଜାଣିବା ସାଧୁ ଶାସ୍ତ୍ର ଗୁରୁ ଏଇ ତିନୋଟି ଜିନିଷରୁ ଆମେ ଜାଣିବା ପ୍ରକୃତରେ ଭଗବାନ କିଏ ଆମେ ଭଗବାନ ଜାଣିପାରିବାନି ପରେ ଆମେ କହିଲେ ପ୍ରଭୁପାଦ ମହାରାଜ କହିବେ ପ୍ରକୃତରେ ଯେଉଁମାନେ ଭଗବାନର ଭକ୍ତ ଆମେ ସେଟା ସେତେବେଳେ ସେ ସମୟରେ ଆଲୋଚନା କରିବା ଏଠି ଯେଉଁ କୁହାହଉଛି ଯେ ଭଗବାନଙ୍କର ମଣିପୁର ନଳିପୁର କହୁଛନ୍ତି ଭଗବାନ ସ୍ତୁତି କରୁଛନ୍ତି ଯେ ଆପଣ ହେଉଛନ୍ତି ଭଗବାନ ସ୍ୱୟଂ ଭଗବାନ ଅଂଶେନ ଆଉ ପୂର୍ବ ଶ୍ଳୋକରେ ସେଟା କହିଲେ ହଁ ଅବତୀର୍ଣ୍ଣ ଅଂଶ ଭାଗେନ ଆପଣ ନିଜ ଅଂଶରେ ଆସିଛନ୍ତି ଅବତୀର୍ଣ୍ଣ ହେଇଛନ୍ତି ଏଠି ଧାରାଧାମକ ଆସିଛନ୍ତି କେମିତି ମଣିପୁର ନଳିପୁର ଜାଣିଲେ କେମିତି ନା ଏ ନାରଦ କୃପାରୁ ଜାଣିଲେ ତେଣୁ ଏ ସ୍ତୁତି ଯେଉଁ ରହିଛି ବହୁତ ସ୍ତୁତି ରହିଛି ଏବଂ ତା ମଧ୍ୟ ବହୁତ ବ୍ୟାଖ୍ୟା ରହିଛି ଆମେ ସଂକ୍ଷେପରେ କହୁଛେ ତେଣୁ ସେ କହୁଛନ୍ତି ଯେ ଅନୁଜାନୀ ହି ନୌ ଭୂମଂ ତବାନୁ ଚରକିଙ୍କର ଦର୍ଶନ ନୌ ଭଗବତ ଋଷେ ରାଶି ଅନୁଗ୍ରହ ଅନୁଜାନୀ ଏତିକି ଆମକୁ କୃପା କରନ୍ତୁ ଆମେ କେମିତି ଆପଣଙ୍କୁ ଜାଣିଲୁ ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହୁଛନ୍ତି ଅନଲେସ୍ ଡେଲିଭର୍ଡ ଅର୍ ବ୍ଲେସ୍ଡ ବାଇ ଏ ଡିଭୋଟି ୱାନ୍ କ୍ୟାନଟ୍ ରିଅଲାଇଜ୍ ଦ କୃଷ୍ଣ ଇଜ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ବା କୃଷ୍ଣ ହେଉଛନ୍ତି ସେ ଭଗବାନ ବୋଲି ଯଦି ଜଣେ ଭକ୍ତ ସେଟାକୁ କହିବେ ବା ସେଟାକୁ କୃପା କରିବେ, ତାହେଲେ ହିଁ ଆମେ ଅନ୍ୟଜଣ ଜାଣିପାରିବୁ କୃଷ୍ଣ ଅଛନ୍ତି ଭଗବାନ। କାରଣ ବହୁତ ପ୍ରକାର ଭଗବତୀତାର ଯୋଉ ସପ୍ତମ ଅଧ୍ୟାୟରେ ତୃତୀୟ ଶ୍ଲୋକରେ ଭଗବାନ ଦ୍ୱିତୀୟ ଶ୍ଲୋକରେ ଭଗବାନ କହିଛନ୍ତି ଯେ ମନୁଷ୍ୟାଣ ସହସ୍ରେଷୁ କଶ୍ଚିତ ଯତତ ସିଦ୍ଧେ ଯତଦାମ ବି ସିଦ୍ଧାଣ କଶ୍ଚିତ ମାନ ବ୍ୟତୀତ। ଯୋଗୀ ସିଦ୍ଧ ମୁନି ସିଦ୍ଧ ମୁନି ଜ୍ଞାନୀ ଏମାନେ ବହୁତ ରହିଛନ୍ତି, କିନ୍ତୁ ସେମାନେ ଭଗବାନଙ୍କୁ ଜାଣିପାରିବେ ନା। ଯେଉଁମାନେ ଭଗବାନ ଭକ୍ତ ତାଙ୍କର ଆଶୀର୍ବାଦ ଲାଭ କଲେ ହିଁ ଆମେ ଜାଣିପାରିବା ଯେ କୃଷ୍ଣ ହେଉଛନ୍ତି ଭଗବାନ, ନହେଲେ କିଏ ଜାଣିପାରିବେ। ତେଣୁ ଏ କଥା ମଣିଗ୍ରୀ ନଳଗ୍ରୀ କହୁଛନ୍ତି, କାରଣ ସେ ନାରଦଙ୍କ କୃପା ପ୍ରାପ୍ତ ହେଇଥିଲେ, ଯେଉଁଥିପାଇଁ କି ଜାଣିଲେ ଇଏ ହେଉଛନ୍ତି ସ୍ୱୟଂ ଭଗବାନ। କୃଷ୍ଣ ଯେତେବେଳେ ଲୀଳା କରୁଥିଲେ 5000 ବର୍ଷ ତଳେ ଯୋଉ ଲୀଳା ସବୁ କରିଛନ୍ତି, କୃଷ୍ଣ ଭଗବାନ ବୋଲି କେହି ଜାଣିନାହାନ୍ତି, ଖୁବ୍ କ୍ୱଚିତ ଲୋକ ଜାଣିଛନ୍ତି। ଏମିତିକି ନନ୍ଦ ମହାରାଜ ଯଶୋଦା ଏମାନେ ମଧ୍ୟ ଜାଣିନାହାନ୍ତି ସେ ହେଉଛନ୍ତି ଭଗବାନ ବୋଲି, ଯଦିଓ ସେମାନେ ହେଉଛନ୍ତି ଶ୍ରେଷ୍ଠ ଭକ୍ତ, କିନ୍ତୁ ସେଠି ଭଗବାନଙ୍କର ମାଧୁର୍ଯ୍ୟ ସବୁ ରହିଛି। ବୃନ୍ଦାବନରେ ଭଗବାନଙ୍କର ସବୁ ମାଧୁର୍ଯ୍ୟ ରହିଛି, ଦ୍ୱାରକାରେ ବା ମଥୁରାରେ ଭଗବାନଙ୍କ ଐଶ୍ୱର୍ଯ୍ୟ ବେଶୀ ରହିଛି, ଯେଉଁଥିପାଇଁ ସେମାନେ ଜାଣନ୍ତି ଇଏ ହେଉଛନ୍ତି ଭଗବାନ। ଏମିତିକି ଉଦ୍ଧବ କହୁଛନ୍ତି ଭଗବାନଙ୍କୁ ଯୋଉ ଭଗବାନଙ୍କର ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଦୁର୍ଭବତ ଲୋକୟନ ଯଦବ ନିତରାମ ବି, ଉଦ୍ଧବ କହୁଛନ୍ତି ବିଦ୍ରୋହ କହୁଛନ୍ତି ଯେ ପ୍ରକୃତରେ ଯାଦବମାନେ ମଧ୍ୟ ଭଗବାନଙ୍କୁ ଜାଣିପାରୁନାହାନ୍ତି, ଦୁର୍ଭଗତ ଲୋକୟନ ଯାଦବମାନେ ଭଗବାନଙ୍କ ଦ୍ୱାରକାରେ ଭଗବାନଙ୍କ ସହିତ ବିଭିନ୍ନ ରିଲାକ୍ସ କରିଛନ୍ତି, ଭଗବାନଙ୍କର ବହୁତ ପ୍ରକାର ଐଶ୍ୱର୍ଯ୍ୟ ଦେଖିଛନ୍ତି, ଭଗବାନଙ୍କର ବହୁତ ପ୍ରକାର ଐଶ୍ୱର୍ଯ୍ୟ ଦେଖିଛନ୍ତି, ଭଗବାନ ବିଭିନ୍ନ ପ୍ରକାର ଶକ୍ତି ଦର୍ଶନ କରିଛନ୍ତି, କିନ୍ତୁ ତଥାପି ତାଙ୍କର ମଧ୍ୟ ପୂର୍ଣ୍ଣ ଭାବରେ ଜ୍ଞାନ ହେଉନି ଭଗବାନଙ୍କର। ଉଦ୍ଧବ ସେଇଟା କହୁଛନ୍ତି ଦୁର୍ଭଗତ ଲୋକୟନ ଯଦବ ନିତରାମ ବି ଯେ ସମ୍ବସ୍ତ ନ ବିଦୁ ହରି, ଯଦିଓ ହରିଙ୍କ ପାଖରେ ସେ ରହିଛନ୍ତି କିନ୍ତୁ ତଥାପି ସେ ଜାଣିପାରୁନାହାନ୍ତି ଭଗବାନଙ୍କ ସହିତ। କେମିତି ନା ମିନା ଇବ ଉର୍ବର, ଯୋଉ କ୍ଷୀର ସମୁଦ୍ରରେ ଚନ୍ଦ୍ର ଅଛନ୍ତି, ସମୁଦ୍ର ମନ୍ଥର ହେଲା ସେତେବେଳେ ଚନ୍ଦ୍ର ଆସିଛନ୍ତି, ନହେଲେ ତା ପୂର୍ବରୁ ସେ କ୍ଷୀର ସମୁଦ୍ରରେ ଥିଲେ। ତେଣୁ କ୍ଷୀର ସମୁଦ୍ରରେ ଚନ୍ଦ୍ର ଅଛନ୍ତି ଏବଂ ବିଭିନ୍ନ ମିନମାନେ ମଧ୍ୟ ଅଛନ୍ତି, ମତ୍ସ୍ୟମାନେ ଅଛନ୍ତି ମାଛମାନେ, କିନ୍ତୁ ମାଛମାନେ ଯେତେବେଳେ ଚନ୍ଦ୍ରକୁ ଦେଖନ୍ତି ସେମାନେ କ'ଣ ଭାବନ୍ତି, ସେ ଭାବନ୍ତି ଇଏ ଆମ ଭଳିଆ ଗୋଟେ ମାଛ କିନ୍ତୁ ଆଉ ଟିକେ ଉଜ୍ଜଳ ଚିକଚିକିଆ ମାଛ, ଏଇଭଳି ଭାବ ଭାବନ୍ତି। ତେଣୁ ଭଗବାନଙ୍କୁ ପ୍ରକୃତରେ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କର କୃପା ବ୍ୟତିରେ କେହି ଜାଣିପାରିବେନି କି ହେଉଛନ୍ତି ଭଗବାନ। ତେଣୁ କୃଷ୍ଣଙ୍କୁ ଜାଣିବା ସେଥିପାଇଁ କହୁଛି ବହୁ ନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରକୃତି, ବହୁ ଜନ୍ମ ବିତି ଯାଉଛି ଜଣେ ଯେତେବେଳେ ଏତିକି ଜ୍ଞାନ ସେ ପ୍ରାପ୍ତ ହେଉଛି ଯେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦେବ, ବାସୁଦେବ ଭଗବାନ କୃଷ୍ଣ ଯେ ବସୁଦେବଙ୍କର ପୁତ୍ର ସିଏ ହେଉଛନ୍ତି ସବୁକିଛି, ସବୁକିଛିର ମୂଳ, ଏଇଟାକୁ ଯେ ଜାଣନ୍ତି ସିଏ ହେଉଛନ୍ତି ମହାତ୍ମା ଏବଂ ସିଏ ହେଉଛନ୍ତି ସୁଦୁର୍ଲଭ, ସେମାନେ ବହୁତ ଦୁର୍ଲଭ, ତାକୁ ଆମେ ପାଇବାଟା ପୁରା ମୁସ୍କିଲ ସେଭଳି ମହାତ୍ମା। ତେଣୁ ଭଗବାନଙ୍କର ଭକ୍ତଙ୍କର କୃପା ବ୍ୟତିରେକ ଜଣେ କେହି ଭଗବାନଙ୍କୁ ଜାଣିପାରିବେ ନାହିଁ, ତେଣୁ ଏହିଭଳି ଭାବରେ ବିଭିନ୍ନ ପ୍ରକାର ଯୋଉ ପ୍ରାର୍ଥନା କରିସାରିଲା ପରେ ଭଗବାନ ଭଗବାନଙ୍କୁ ଅନୁମତି ନେଇକିରି ଭଗବାନଙ୍କୁ ସେ ପ୍ରଦକ୍ଷିଣ କରିକିରି ସେ ପୁଣି ତାଙ୍କର ତାଙ୍କର ଯୋଉଟା ଆସିଥିଲେ କୈଳାସ ପୁରୁଣା ଆସିଥିଲେ ସେଠି ପୁଣି ସେ ଚାଲିଯାଉଛନ୍ତି, ଦିବ୍ୟ ଶରୀର ଧାରଣ କରିଛନ୍ତି ଏବଂ ସେଠି ପୁଣି ସେ ଚାଲିଯାଉଛନ୍ତି, ଭଗବାନଙ୍କର ଅନୁମତି ନେଇକିରି ଭଗବାନ ପ୍ରଦକ୍ଷିଣ କରି ସେଠି ଚାଲିଯାଉଛନ୍ତି। କିନ୍ତୁ ଏସବୁ ତାଙ୍କର ଭଗବାନ କୃଷ୍ଣଙ୍କର ଯୋଉ ସାଙ୍ଗମାନେ ସେସବୁ ଦେଖୁଛନ୍ତି, ତେଣୁ ଏଇ ସମୟରେ ଭଗବାନ ତାଙ୍କୁ କହୁଛନ୍ତି ଯେ ପ୍ରକୃତରେ ମୁଁ ଜାଣିଛି ଯେ ତମେ ନାରଦଙ୍କର ଦ୍ୱାରା ଅଭିଶପ୍ତ ହେଇଥିଲ, ତେଣୁ କରି ତମକୁ କୃପା କରିବା ପାଇଁ ତମକୁ ଉଦ୍ଧାର କରିବା ପାଇଁ ମୁଁ ଏଇ ପିଲାଟି କରିଥିଲି, ତେଣୁ ଯାହା ହଉ ତମେ ବର୍ତ୍ତମାନ ତମର ଯୋଉ ଥିଲା ଯୋଉ ଗର୍ବ ଥିଲା ଯୋଉ ଐଶ୍ୱର୍ଯ୍ୟ ବୁଦ୍ଧି ଭ୍ରଂଶ ହେଇଯାଇଥିଲା, ବୁଦ୍ଧି ନଷ୍ଟ ହେଇଯାଇଥିଲା ଐଶ୍ୱର୍ଯ୍ୟ ଯୋଗୁରୁ, ବହୁତ ବିଶାଳ ଐଶ୍ୱର୍ଯ୍ୟ ଯୋଗୁରୁ ବର୍ତ୍ତମାନ ତମେ ମୋତେ ପ୍ରାପ୍ତ ହେଇଥିବାରୁ ତମେ ସବୁ ମୋର ସେବା କରିବା ମୋର ଭକ୍ତି ଆଚରଣ କରିବ, ଏସବୁ ସମ୍ଭବ ହେଇଛି ତମ ନାରଦୁନି ତମକୁ କୃପା କରିଥିବାରୁ ଏଇଟା ସମ୍ଭବ ହେଇଯାଇଛି। ଏଭଳି ଭାବେ ଭଗବାନ ପାଇକରି ଅନ୍ତିମରେ କହୁଛନ୍ତି ଯେ ସାଧୁନାମ ସମ ଚିତ୍ତାନାମ ସୁତରାମ ମତ କୃତାତ୍ମନାମ ଦର୍ଶନାତ୍ମ ଭବେଦ୍ବନ୍ଧ ପୁଂସୋକ୍ଷ ସବିତୁ ଯଥା, ଭଗବାନ କହୁଛନ୍ତି ଯେ ପ୍ରକୃତରେ ନାରଦୁନି ଏଭଳି ଜଣେ ସାଧୁ ଆମେ ଜାଣିବା, ଭଗବାନ ନିଜେ ସେଟାକୁ ସାର୍ଟିଫାଏ କରୁଛନ୍ତି ଯେ ନାରଦମୁନି କିଭଳି ଜଣେ ସାଧୁ। ଯେଉଁମାନେ ସାଧୁମାନେ ସେମାନେ ସହଚିତା ନା, ସେମାନେ ସମସ୍ତଙ୍କ ତାଙ୍କର କିଏ ମିତ୍ର କିଏ ଶତ୍ରୁ ଏସବୁ କିଛି ସେମିତି ନଥାଏ, ତାଙ୍କର ବେଦ ଦର୍ଶନ ନଥାନ୍ତି, ସବୁଥିରେ ସେମାନେ ସମାନ ଭାବରେ ଦର୍ଶନ କରନ୍ତି। ସାଧୁନାଥ ସହଚିତା ନା ଏବଂ ସୁତରାଂ ମତ କୃତାତ୍ମା, ସେମାନେ ସବୁବେଳେ ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଛନ୍ତି। ଏଇଟା ହେଉଛି ସାଧୁର ମୁଖ୍ୟ ଲକ୍ଷଣ ହେଉଛି ଏଇଟା। ସାଧୁର ଲକ୍ଷଣ ମଧ୍ୟ କପିଳଦେବ ବର୍ଣ୍ଣନା କରୁଛନ୍ତି ଭାଗବତ ତୃତୀୟ ସ୍କନ୍ଧରେ। ମୁଖ୍ୟ ଲକ୍ଷଣ ହେଉଛି ସେମାନେ ସବୁବେଳେ ଭଗବାନ ସହ ଯୁକ୍ତ ହେଇକି ରହୁଛନ୍ତି। ଅପିଚେ ସୁଦରାଚାର ଭଜତି ମା ଅନନ୍ୟ ଭାଗ ସାଧୁର ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ବିଷୟ। ଭଗବାନ ସାଧୁର ଲକ୍ଷଣ ଦେଇଛନ୍ତି ଭଗବତ ଗୀତାରେ, ସାଧୁର ସଂଜ୍ଞା ଦେଇଛନ୍ତି, ଯେଉଁମାନେ ଭଗବାନ ସହିତ ସବୁବେଳେ ଯୁକ୍ତ ହେଇକି ରହୁଛନ୍ତି ତାଙ୍କୁ ବୁଝିବାକୁ ପଡ଼ିବ ସାଧୁ। ଯଦିଓ ସିଏ ବହୁତ କିଛି ଦୂରାଚାର ବହୁତ କିଛି ପାପ କାର୍ଯ୍ୟ କରିଥାଇପାରନ୍ତି, କିନ୍ତୁ ଯଦି ସେ ଭଗବାନଙ୍କ ସହିତ ଯୁକ୍ତ ହେଲେ ତାହେଲେ ବୁଝିବାକୁ ପଡ଼ିବ ଯେ ସେ ହେଉଛନ୍ତି ସାଧୁ। ଅଫିସିଏ ସୁଦରାଚାର ଭଜତେ ଏମାନେ ଅନନ୍ୟ ଭାଗ, ଯେଉଁମାନେ ଭଗବାନଙ୍କ ଭଜନ କରୁଛନ୍ତି ତାଙ୍କୁ ସାଧୁର ବୋଲି କୁହାଯିବ, ସେମାନଙ୍କୁ ସାଧୁ ବୋଲି କୁହାଯିବ। ତେଣୁ ଭଗବାନ ଏଠି କହୁଛନ୍ତି ଯେ ଦର୍ଶନାନ ଭବେଦ ବନ୍ଧ, ସାଧୁମାନଙ୍କର ଯେଉଁ ଜଣେ ଦର୍ଶନ କରିଦେଇଛନ୍ତି, ଦର୍ଶନ ପବିତ୍ରକର ଏତମାର ଗୁଣ ଆମର ବର୍ଣ୍ଣନା କରାଯାଇଥିଲା। ଭଗବାନ ସେ କଥା କହୁଛନ୍ତି ଦର୍ଶନାନ ଭବେଦ ବନ୍ଧ, ସେମାନଙ୍କର ଯେଉଁ ଭଗବନ୍ଧ ରହିଛି ସେ ଭଗବନ୍ଧ ଦୂର ହେଇଯିବ କେବଳ ଦର୍ଶନ ମାତ୍ରକେ। ଭଗବାନ ଉଦାହରଣ ଦେଉଛନ୍ତି ଯେ ପୁଂସ କ୍ଷଣ ସବିତୋ ଯଥା, ଯେମିତି ଆମର ସୂର୍ଯ୍ୟ ଉଦୟ ହେଲେ ଅନ୍ଧକାର ଥିବା ଯୋଗୁଁ ଆମେ ଜିନିଷଟା ଜାଣିପାରୁନଥିବା କ'ଣ ଜିନିଷ କ'ଣ ଅଛି ଜାଣିପାରୁନଥିବା, କିନ୍ତୁ ସୂର୍ଯ୍ୟଙ୍କର ଉଦୟ ଯଦି ହେବ ତାହେଲେ ସୂର୍ଯ୍ୟ ଆଲୋକ ପ୍ରାପ୍ତ ହେଲେ ଆମେ ସବୁକିଛି ଦେଖିପାରିବା। ତ ସେଇଭଳି ଭାବରେ ଯେଉଁମାନେ ସାଧୁଙ୍କର ସଙ୍ଗ କରୁଛନ୍ତି, ସାଧୁଙ୍କ ଦର୍ଶନ କରୁଛନ୍ତି, ସେମାନେ ମଧ୍ୟ ଏହି ଭଗବନ୍ଧନରୁ ମୁକ୍ତ ହେଇପାରିବେ। ଏଠି ଗୋଟେ ସୂକ୍ଷ୍ମ ଜିନିଷ ରହିଛି, ପ୍ରପାତ ମହାରାଜ କହିଛନ୍ତି ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ମଧ୍ୟ ତାଙ୍କ ଭାଷାରେ କହୁଛନ୍ତି ଯେ ଭଗବାନ ଯେଉଁ ଦେଇଛନ୍ତି ଉଦାହରଣ ଅକ୍ଷଣ ସବିତୁ ଯଥା, ଆଖି ଦ୍ୱାରା ଆଖିକୁ ଯଦି ସୂର୍ଯ୍ୟ ଆଲୋକ ଆସିବ ବା ଯେକୌଣସି ଆଲୋକ ଆସିଲେ ହିଁ ଆଖି ଦେଖିପାରିବ, କିନ୍ତୁ ଜଣେ ଯଦି ଅନ୍ଧ ହେଇଥିବ ତାର କେତେ ଆଲୋକ ଥିଲେ କ'ଣ ଅଛି ବା ଦେଖିଲେ କ'ଣ ଅଛି। ଆମର ଗୋଟେ ସମୟ ଅଛି, ଆପଣ 10 ମିନିଟ୍ ଆମେ ଗୋଟେ କଥା କହିବା। ଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି ଏ କଥାଟି ମନେ ପଡ଼ୁଛି ଯେ ଗୋଟେ ଅନ୍ଧ ଅନ୍ଧ ବ୍ୟକ୍ତି ସେ ରଙ୍ଗ ବିଷୟରେ କ'ଣ ଜାଣିବ। ତେଣୁ ଗୋଟେ କଥା ଯେମିତି ପଡ଼ିଲା କ୍ଷୀର କଥା ପଡ଼ିଲା, କ୍ଷୀର ପିଇବା କଥା ପଡ଼ିଲା, ତେଣୁ ସେ ପଚାରିଲା କ୍ଷୀରଟା କେମିତି କ'ଣ ନା ଧଳା ଦେଖିବା, ଧଳା ନା ଧଳାଟା କ'ଣ ନା ଧଳା ମାନେ ଏଇ ବଗ ନା ବଗ କ'ଣ ସେ ଅନ୍ଧ ସେ ଜାଣିପାରୁନି ଜନ୍ମାନ୍ଧ ଆଉ ବଗ ମାନେ ଏମିତି ପା ଏମିତି ହାତ ଦୂରେଇକି ସେ ହାତ ଏମିତି ଓ ଏଇଟା ବଗ ତା ବୁଝିଗଲି ବୁଝିଗଲି ତାହେଲେ ମୁଁ ଆଉ କ୍ଷୀର କେବେ ପିଇବିନି, ଆଉ କ୍ଷୀର ପିଇଲା ବେଳେ ତଟେ ଲାଗିଯିବ। ତେଣୁ ଏଇଭଳି ଭାବରେ ଯେଉଁମାନେ ଅନ୍ଧ ବ୍ୟକ୍ତି ସେମାନେ ସୂର୍ଯ୍ୟଙ୍କର କିରଣରେ କ'ଣ ଲାଭ ପାଇବେ, ସେଇଭଳି ଭାବରେ ଯେଉଁମାନେ ଦର୍ଶନ କରୁଛନ୍ତି ସାଧୁଙ୍କୁ, ଯଦି ସାଧୁଙ୍କ ପ୍ରତି ଅପରାଧ ହେଲା ଅପରାଧ ହେଲେ ସେ ସାଧୁଙ୍କର କୃପାଟା ସେ ପ୍ରାପ୍ତ ହେଇପାରିବନି, ପାଇବେ ଯଦିଓ ଡେରି ହେବ। ପ୍ରପାତ ମହାରାଜ କହୁଛନ୍ତି ଯେ ଆଜ୍ ସୁନ୍ ଆଜ୍ ୱାନ୍ ସିଜ୍ ଏ ସାଧୁ ୱାନ୍ ନ୍ୟାଚୁରାଲ ବିକମ୍ସ ଫ୍ରିଡ୍, ତେଣୁ ସାଧୁଙ୍କୁ ଦର୍ଶନ ପବିତ୍ର କରେ ତୁମର ବୋଲି କୁହାଯାଇଛି ନା। ଗଙ୍ଗାର ପରଶ ହେଲେ ପଶ୍ଚାତ ପାବନ, ଗଙ୍ଗାର ଯଦି ସ୍ନାନ କଲା ପରେ ବହୁତ ଦିନ ସ୍ନାନ କଲା ପରେ ହୁଏତ ଜଣେ ପବିତ୍ର ହେଇପାରେ, କିନ୍ତୁ ଦର୍ଶନ ପବିତ୍ର କରେ ଏତେ ମାର ଗୁଣ, କେବଳ ସାଧୁଙ୍କୁ ଦର୍ଶନ କରିଦେଲେ ଜଣେ ପବିତ୍ର ହେଇଯିବ। କିନ୍ତୁ ନନ୍ଦଲେସ୍ ପର୍ସନ୍ସ ହୁ ଆର୍ ଟୁ ଅଫେନ୍ସିଭ୍ ହୁ କମିଟ୍ ବୈଷ୍ଣବ ଅପରାଧ ଅର୍ ଅଫେନ୍ସେସ୍ ଟୁ ଏ ସାଧୁ ୱିଲ୍ ହାଭ୍ ଟୁ ଟେକ୍ ସମ୍ ଟାଇମ୍ ବିଫୋର୍ ବିଙ୍ଗ୍ ରେକ୍ଟିଫାଏଡ୍, କିନ୍ତୁ ଯେଉଁମାନେ ବୈଷ୍ଣବ ଅପରାଧ କରୁଛନ୍ତି ତାଙ୍କୁ କିଛି ସମୟ ଲାଗିବ, ଯାହାଫଳରେ ସେମାନେ ସାଧୁ ସଙ୍ଘର ଯେଉଁ ଉପକାର ସେମାନେ ପ୍ରାପ୍ତ ହେଇପାରିବେ। ଚୈତନ୍ୟ ମହାପ୍ରଭୁ ମଧ୍ୟ ସେ କଥା କହୁଛନ୍ତି ସାଧୁ ସଙ୍ଗ ସାଧୁ ସଙ୍ଗ ସର୍ବଶାସ୍ତ୍ର କର ସାଧୁ ସଙ୍ଗ ସାଧୁ ସଙ୍ଗ ସର୍ବଶାସ୍ତ୍ର କର ଲବେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହୟ ଭାଗବତ ଇତ୍ୟାଦି ସବୁ ଶାସ୍ତ୍ରର ବର୍ଣ୍ଣନା କରାଯାଇଛି, ବହୁତ ପ୍ରକାର ବର୍ଣ୍ଣନା କରାଯାଇଛି ସାଧୁ ସଂଘ। ଯୋଉ ସାଧୁସଙ୍ଗ ଫଳରେ କି ଆଜି ମଣିଗ୍ରୀବ ଆଉ ନଳକୂବର ସେମାନେ ଭଗବାନ ପ୍ରାପ୍ତ ହେବେ। ତେଣୁ ଆପଣମାନେ ମଧ୍ୟ ସେଭଳି ଭାବରେ ସାଧୁସଙ୍ଗ କରୁଥିବା ହେତୁ ଆଜି ଏଇ ଭଗବାନ କଥା ଶ୍ରବଣ କରିବେ, ଭଗବାନଙ୍କର ଲୀଳା ସବୁ ଶୁଣିବେ, ଭଗବାନଙ୍କର ପ୍ରସାଦ ପ୍ରାପ୍ତ ହେବେ। ଇଏ ହେଉଛି ସାଧୁସଙ୍ଗର କୃପା। ଆମର କୁହାଯାଇଛି, ଭାଗବତ ବର୍ଣ୍ଣନା କରାଯାଇଛି ଯେ ନ ସ୍ୱର୍ଗ ନ ପୁନର୍ଭବ ଭଗବତ ସଙ୍ଗେ ସଙ୍ଗେ ମର୍ତ୍ତାନା କିମ୍ବା ତୋରେ ଆଉ ନବେ ନା ଆପି ନ ମାନେ ଏଇ ଯେଉଁ ସାଧୁସଙ୍ଗର ଅଳ୍ପ ମାତ୍ର ସାଧୁସଙ୍ଗର ମଧ୍ୟ ତୁଳନା କରିହେବନି ତାର ଫଳ କିଭଳି ଭାବରେ ଜଣେ କହିବ। ଯେଉଁମାନେ ବେଦର କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହେଇଯାଇଛନ୍ତି ସେମାନଙ୍କର ଲକ୍ଷ୍ୟ କ'ଣ ନା ସେମାନେ ସ୍ୱର୍ଗ ପ୍ରାପ୍ତି ହେବେ। ସେମାନେ ଭାବନ୍ତି ବେଦର ମୁଖ୍ୟ ଜିନିଷ ହେଉଛି କେମିତି ଆମେ ସ୍ୱର୍ଗକୁ ଯିବା, କିନ୍ତୁ ସ୍ୱର୍ଗ ମଧ୍ୟ ସ୍ୱର୍ଗ ପ୍ରାପ୍ତି ହେଲେ ମଧ୍ୟ ଏଇ ସାଧୁସଙ୍ଗ ତା ସହିତ ସାଧୁସଙ୍ଗର ଏକ ଲଭ ବା ଏକ କ୍ଷଣ ସାଧୁସଙ୍ଗ ସହିତ ମଧ୍ୟ ମାନେ ହଜାର ହଜାର ବର୍ଷ ଧରିକି ସ୍ୱର୍ଗରେ ବାସ କଲେ ମଧ୍ୟ ତାଠୁ ସମାନ ହୋଇପାରିବ। ଯେଉଁମାନେ ସ୍ୱର୍ଗରେ ବାସ କରନ୍ତି ସେମାନଙ୍କର ଆୟୁଷ ବର୍ଣ୍ଣନା କରାଯାଇଛି, ସେଥିପାଇଁ ତାଙ୍କୁ ଅମରା ବୋଲି କୁହାଯାଇଛି। ଅମରା ନିର୍ଜରା ଦେବା ଅମରକୁ ସେ ବର୍ଣ୍ଣନା କରାଯାଇଛି। ଦେବତାମାନଙ୍କର ଗୋଟେ ନାମ ହେଉଛି ଅମରା, କାହିଁକି ନା ତାଙ୍କର ବହୁତ ବର୍ଷ ଆୟୁଷ ରହିଛି। ସ୍ୱର୍ଗ ଲୋକର ଆୟୁଷ ତାଙ୍କର ଯୋଉ ଗୋଟିଏ ଦିନ ଆମର ହେଉଛି ଏଠି ଛଅ ମାସ, ତେଣୁ ତାଙ୍କର ଗୋଟିଏ ଦିନ ଆଉ ରାତି ମିଶିଲେ ଆମର ଏଠି ଗୋଟିଏ ବର୍ଷ ହେଉଛି। ତେଣୁ ଏଇଭଳି ଭାବରେ ତାଙ୍କର ଦଶ ହଜାର ବର୍ଷ ଆୟୁଷ ସ୍ୱର୍ଗ ଲୋକରେ ଆୟୁଷ, ତେଣୁ ଏତେ ବର୍ଷ ଆୟୁଷ ଥିଲେ ମଧ୍ୟ ଗୋଟିଏ କ୍ଷଣର ସାଧୁସଙ୍ଗ ସହିତ ସେଟା ତୁଳନା ହେଇପାରିବ। ଏବଂ ସେଇଭଳି ଭାବରେ ଅପୁନର୍ଭବମ ତୁଳୟମ ଲବେନା ନ ସ୍ୱର୍ଗ ନ ପୁନର୍ଭବ। ଅପୁନର୍ଭବ କ'ଣ ନା ଯେଉଁମାନେ ଭଗବତ ଧାମକୁ ଯାଉଛନ୍ତି ଆଉ ତାଙ୍କୁ ଜନ୍ମମୃତ୍ୟୁ ଚକ୍ରରେ ଘୁରି ବୁଲିବାକୁ ପଡ଼ୁନି, କିନ୍ତୁ ସେଇଟା ମଧ୍ୟ ଏତେ ମାନେ ଏତେ ଅଧିକ ନୁହଁ ବା ଏକମାତ୍ର ଲବ ମାତ୍ର ସାଧୁସଙ୍ଗ ତୁଳନାରେ ଭଗବତ ସଙ୍ଗୀ ସଂଘର୍ଷ। ତେଣୁ ଯେଉଁମାନେ ଭଗବାନଙ୍କ କୃପା ଭଗବାନଙ୍କର ଯେଉଁମାନେ ସଙ୍ଗୀ ଭଗବାନଙ୍କର ଯେଉଁମାନେ ଭକ୍ତ ତାଙ୍କର ସଙ୍ଗ କରିବା ଠାରୁ ଆଉ କିଛି ଅଧିକ ମର୍ଯ୍ୟାଦ କେମିତି ଆଶିଷ ମର୍ଯ୍ୟାଦା ଭୌତିକ ଜଗତରେ ଆଉ ଆଠରୁ ଅଧିକ ଆଶିଷ ବା ଆଠରୁ ଅଧିକ କ'ଣ ଆଉ ଆଶୀର୍ବାଦ ଅଛି, ଏସବୁ କିଛି ଦୁଇଥର ଭାଗବତରେ କୁହାଯାଇଛି। ତେଣୁ ସାଧୁସଙ୍ଗର କେତେ ମହିମା ରହିଛି, ଯେଉଁ ସାଧୁସଙ୍ଗ ଫଳରେ ହିଁ ନାରଦ ମୁନିଙ୍କ କୃପାରୁ ମଣିଗ୍ରୀବ ଏବଂ ନଳକୂବ ସେମାନେ ଭଗବାନଙ୍କୁ ଜାଣିପାରିଲେ। ତେଣୁ ସେଇ ସାଧୁସଙ୍ଗ ବିନା ଜଣେ ଭକ୍ତଙ୍କର କୃପା ବିନା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ତେଣୁ ଆଜି ଆମର ଯେଉଁ କାର୍ତ୍ତିକ ମାସ ରହିଛି ଦାମୋଦର ମାସ, ଆମ ମାସରେ ଏଇ ଯେଉଁ ଭଗବାନଙ୍କର ଯେଉଁ ଲୀଳା ହୋଇଥିଲା ଭଗବାନଙ୍କର ଆମ ତୁଳସୀ ମହାତ୍ମା ବହୁତ ପ୍ରକାର ରହିଛି କାର୍ତ୍ତିକ ଏବଂ ପଞ୍ଚୁକ ତିଥି ଏସବୁ ବିଷୟରେ ବର୍ଣ୍ଣନା କରିବା ପାଇଁ ଆମ ପ୍ରଭୁ କହିଥିଲେ। ତେଣୁ ଆମେ ଆମ ସମୟ ହେଇଯାଇଛି, ତେଣୁ ଆମେ କାର୍ତ୍ତିକ ମହାତ୍ମା ବିଷୟରେ କହିଲେ କେମିତି ଦାମୋଦର ମାସରେ ଭଗବାନଙ୍କର ଲୀଳା ସବୁ ହୋଇଥିଲା। ଏଇ ଲୀଳାଟି ହେଇଥିଲା ଯେଉଁ ଦୀପାବଳି ତିଥିରେ ଯେଉଁ ରହିଛି ଆମର ହେଇଗଲା ଯେଉଁ ଅମାବାସ୍ୟା ତିଥିରେ ଏଇ ଲୀଳାଟି ଭଗବାନଙ୍କୁ ବନ୍ଧା ହେଇଥିଲେ ଭଗବାନ ଚଷ୍ଟ ବାନ୍ଧିଥିଲେ ଦୀପାବଳି। ତେଣୁ ଏଇ କାର୍ତ୍ତିକ ମାସରେ ମହାତ୍ମା ରହିଛି, ଆଉ ସେଭଳି ତୁଳସୀର ମହାତ୍ମା ମଧ୍ୟ ରହିଛି, ବହୁତ କିଛି ରହିଛି ତୁଳସୀ ମହାତ୍ମା। ଆପଣ ଯେଉଁମାନେ ପଢୁଥିବେ ଭଗବତ ଦର୍ଶନ ମଧ୍ୟ ବାହାରିଥିଲା ତୁଳସୀ ମହାତ୍ମା ବିଷୟରେ ଫଳାୟତ ପ୍ରଭୁ ଲେଖିଛନ୍ତି, ସେ ଲେଖୁଥିଲେ ଏବେ ବନ୍ଦ ହେଇଯାଇଛି କିନ୍ତୁ ବନ୍ଦ ଲେଖା ହେଇଥିଲା। ତୁଳସୀର ଆମେ ଜାଣିବା ଏଥିରୁ ଆମର କୃଷ୍ଣ ଚୈତନ୍ୟ ଚୈତନ୍ୟ ମଧ୍ୟ କୁହାଯାଇଛି ଭାଗବତ ତୁଳସୀ ଗାୟବତ ଜନେ ଭାଗବତ ତୁଳସୀ ଗାୟବତ ଜନେ ଚତୁର୍ଥ ବିଗ୍ରହ କୃଷ୍ଣ ଏଇ ଚାରିଶହ ଚତୁର୍ଥ ବିଗ୍ରହ ଚାରୋଟି ଭାଗବତ ଭାଗବତଙ୍କୁ ଯେଉଁ ଭାଗବତ ଦ୍ୱାଦଶ ସ୍କନ୍ଧ ରହିଛନ୍ତି ଏ ଦ୍ୱାଦଶ ସ୍କନ୍ଧ ହେଉଛି ଭଗବାନଙ୍କର ଦ୍ୱାଦଶ ଅଙ୍ଗ ସହିତ ତୁଳନା କରାଯାଉଛି। ଭଗବାନଙ୍କର ଯେଉଁ ଦୁଇଟି ପାଦ ପଦ୍ମ ରହିଛି ଭାଗବତ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ପଦ୍ମପୁରାଣ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଏଇ ଦୁଇଟି ପାଦ ସହିତ ମାନେ ତାର ଅର୍ଥ ହେଉଛି ସେ ଦୁଇ ପାଦ ଭାଗବତ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଭାଗବତ ଦୁଇଟି ପାଦ ସହିତ ଭଗବାନଙ୍କର ଦୁଇଟି ପାଦ ସହିତ ତୁଳନା କରାଯାଉଛି ଏବଂ ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ଭଗବାନଙ୍କର ଗୁରୁ ବା ଜଙ୍ଘ ସହିତ ତୁଳନା କରାଯାଉଛି। ପଞ୍ଚମ ସ୍କନ୍ଧ ଭଗବାନଙ୍କର ନାଭି ପଦ୍ମ, ଷଷ୍ଠ ସ୍କନ୍ଧ ଭଗବାନଙ୍କର ବକ୍ଷ, ସପ୍ତମ ଏବଂ ଅଷ୍ଟମ ଭଗବାନଙ୍କର ଦୁଇ ଭୁଜ ଦୁଇ ହସ୍ତ, ନବମ ସ୍କନ୍ଧ ଭଗବାନଙ୍କର ଗ୍ରୀବା, ଦଶମ ସ୍କନ୍ଧ ହେଉଛି ଭଗବାନଙ୍କର ମୁଖ ମୁଖପଦ, ଏକାଦଶ ସ୍କନ୍ଧ ହେଉଛି ଭଗବାନଙ୍କର ମସ୍ତକ, ଏବଂ ଦ୍ୱାଦଶ ସ୍କନ୍ଧ ହେଉଛି ଭଗବାନଙ୍କର କିରୀଟି ବା ମୁକୁଟ। ତେଣୁ ଏଇ ଭାଗବତ ବାରଟି ସ୍କନ୍ଧ ହେଉଛି ଭଗବାନଙ୍କର ଦ୍ୱାଦଶ ଅଙ୍ଗ ସହିତ ତୁଳନା। ତେଣୁ ଭଗବାନ ଆଉ ଭାଗବତ ଭିତରେ କିଛି ତଫାତ ନାହିଁ, କିନ୍ତୁ ଭାଗବତ ତୁଳସୀ ତୁଳସୀ ଦେଇ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କର ଅଭିନ୍ନ ବିଗ୍ରହ ତୁଳସୀ। ଏବଂ ଗଙ୍ଗା ଗଙ୍ଗାଦେବୀ ଭଗବାନ ଯେତେବେଳେ ବାମନ ଦେବ ଉପରେ ଆସିଥିଲେ, ସେ ଯେତେବେଳେ ଗୋଟିଏ ପଦକୁ ଉପକୁ ନିକ୍ଷେପ କରିଛନ୍ତି, ସେହି ସମୟରେ ଭଗବତ ଧାମରୁ ସେହି କାରଣ ନାମ ଜଳ ଆସନ୍ତି ଗଙ୍ଗା ରୂପରେ, ସେ ମଧ୍ୟ ଭଗବାନଙ୍କ ବିଗ୍ରହ ସହିତ ତୁଳନା ସମାନ। ଏବଂ ଭକ୍ତଜନ ଭକ୍ତଜନ ମଧ୍ୟ ସେଭଳି ଭାବରେ ଭଗବାନଙ୍କର ବିଗ୍ରହ ଭଳି ଭାଗବତ ତୁଳସୀ ଗଙ୍ଗା ଭକ୍ତଜନ ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏହି ଚାରି ସମୟରେ। ତେଣୁ ଭଗବାନ ଏହି ଚାରି ମାଧ୍ୟମରେ ଭଗବାନ ତାଙ୍କ ସହିତ ଏହି ଚାରିଟି ଭଗବାନଙ୍କ ସହିତ ସମାନ। ତେଣୁ ଏଥିରେ ଆମେ ଜାଣିବା ତୁଳସୀ ମହାନ୍ଭାବନା କରାଯାଏ। ତେଣୁ ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ଯେ ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦମହଂ ଭକ୍ତି ପ୍ରଭୁୟଂ ଅସ୍ନାମି ପ୍ରତାପନ। ପତ୍ର ପତ୍ର କହିଲେ ଆମର ଆଚାର୍ଯ୍ୟମାନେ କହୁଛନ୍ତି ପତ୍ର କହିଲେ ତୁଳସୀ ପତ୍ର କଥା କୁହାଯାଉଛି, ଏବଂ ପୁଷ୍ପ ପୁଷ୍ପ ମଧ୍ୟ ପୁଷ୍ପ ଯେଉଁଟା ଆମେ ଦେଉଛୁ ଭଗବାନଙ୍କୁ, ଆମର ଭାଗବତ ଦଶମ ସ୍କନ୍ଧରେ ମନା କରାଯାଇଛି ଯେ ସାଧାରଣତଃ ପୁଷ୍ପଟା ସମସ୍ତେ ଆଗ୍ରହଣ କରନ୍ତି କେହି ଖାଆନ୍ତିନି, କିନ୍ତୁ ଏହି ଶ୍ଳୋକଟି ଏଇ ଭଗବତ ଗୀତାର ନବମ ଅଧ୍ୟାୟ ଛବିଶ ଶ୍ଳୋକଟି ଏଇଠି ଏ ଶ୍ଳୋକଟି ଭାଗବତ ମଧ୍ୟ ବର୍ଣ୍ଣନା କରାଯାଏ ଦଶମ ସ୍କନ୍ଧ ଅଶୀ ଅଧ୍ୟାୟରେ ଭଗବାନ ସୁଦାମ କହିଛନ୍ତି ଏହି ଶ୍ଳୋକଟି କହିଛନ୍ତି। ସେ ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରଙ୍କୁ କହୁଛନ୍ତି ଯେ ଭଗବାନ ଯେତେବେଳେ ଜଣେ ପ୍ରଦାନ କରୁଛନ୍ତି ଭକ୍ତିରେ, ଭଗବାନ ସେ ଚିନ୍ତା କରୁନାହାନ୍ତି କ'ଣ ମୋତେ ଦେଉଛନ୍ତି, ପୁଷ୍ପଟା ମଧ୍ୟ ସେ ଖାଇଦେଉଛନ୍ତି। ଯେମିତି ବିଦୁରଙ୍କର ପତ୍ନୀ ଭଗବାନଙ୍କୁ କଦଳୀ ଚୋପା ଦେଉଛନ୍ତି, କଦଳୀଟା ଫୋପାଡ଼ି ଦେଉଛନ୍ତି, ତେଣୁ ଭଗବାନ ଦେଖୁନାହାନ୍ତି କ'ଣ ମୋତେ ସେ ଖାଇବାକୁ ଦେଉଛି, ଭକ୍ତିଟା ଦେଖୁଛନ୍ତି। ସେଥିପାଇଁ ଭକ୍ତି ଦୁଇଟା ବ୍ୟବହାର କରାଯାଇଛି, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯେଉଁ ଭକ୍ତ୍ୟା କୁଟି ପାଇବୁ କୁଟି ଭକ୍ତି, ଏବଂ ତଦମ ଭକ୍ତି ଉପକୃତ ପୁଣି ଦ୍ୱିତୀୟ ଥର କହୁଛନ୍ତି। ତେଣୁ ଅସ୍ନାନି ପ୍ରାୟତା ଆତ୍ମା ମୁଁ ସେଟାକୁ ଅସ୍ନାନ କରି ଖାଏ ସେଟାକୁ ଭଗବାନ କହୁଛନ୍ତି। ତେଣୁ ଏଠି ପୁଷ୍ପଂ ପତ୍ର କହିଲେ ସେ ତୁଳସୀ ପତ୍ର କଥା କୁହାଯାଉଛି। ତେଣୁ ଆଜି ଆପଣମାନେ ମଧ୍ୟ ଆମେ ଦେଖିଲୁ ଏ ଗ୍ରାମରେ ସବୁ ବୁଲିକିରି ନଗର କୀର୍ତ୍ତନରେ ଦେଖିଲୁ ସବୁଠି ବୃନ୍ଦାବତୀଙ୍କ ପୂଜା ହେଉଛି। ବୃନ୍ଦାବତୀ କିଭଳି ଜଳନ୍ଧରଙ୍କର ପତ୍ନୀ ଥିଲେ, ସେ କେମିତି ଭଗବାନ ତାଙ୍କର ସଙ୍ଗ କରିଥିଲେ, ଯେଉଁଥିପାଇଁ ସେଟାକୁ ସାଧାରଣ ସମସ୍ତେ ଲୋକ ବୁଝିପାରିବେନି, କିନ୍ତୁ ସାଧାରଣ ତୁଳସୀ ମହାତ୍ମାରେ ସେଇଟା କୁହାଯାଏ। କିନ୍ତୁ ତୁଳସୀ ହେଉଛନ୍ତି ଭଗବାନଙ୍କ ପ୍ରିୟସୀ, ଆମେ ଯେଉଁ ପ୍ରାର୍ଥନା କରୁଛେ ତୁଳସୀ କୃଷ୍ଣ ପ୍ରିୟସୀ ନମ ନମ ଏ ଭଗବାନଙ୍କ ପ୍ରିୟସୀ ତୁଳସୀ। ତେଣୁ ଆପଣମାନେ ଏକ ମାସ ଧରି ଏଇ ଦାମୋଦର ବ୍ରତ ପାଳନ କରିଛନ୍ତି, ତୁଳସୀ ଦେବୀଙ୍କର ପୂଜା କରିଛନ୍ତି। ଆଜି ପ୍ରତି ଆମେ ଦେଖିଲୁ ପ୍ରତି ଗାଁରେ ପ୍ରତି ଘରେ ତୁଳସୀ ଦେବୀଙ୍କର ପୂଜା ହେଉଛି, ତାଙ୍କୁ ସବୁ ସଜା ଆସି ସଜା ହେଇଛି ସେ ସବୁ ପୂଜା କରୁଛନ୍ତି। ବିଶେଷ ଭାବରେ ଏଇ ଯେଉଁ ମାସର ମହାତ୍ମା ସବୁଠୁ ଶ୍ରେଷ୍ଠ ମହାତ୍ମା କ'ଣ ନା ଜଣେ ଏଇ ସାଧୁ ଶ୍ରମ କରୁଛନ୍ତି, ଭଗବାନ କଥା ଶ୍ରବଣ କରୁଛନ୍ତି। ଆମର କଳାକୃଷ୍ଣଙ୍କୁ ସେ କହୁଥିଲେ ପାଞ୍ଚ ଦିନ ଧରି ଭଗବାନ କଥା କହିଲେ, ଭାଗବତ କଥା କହିଲେ। ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ କୃତିଦେବୀଙ୍କର ସ୍ତୁତି ସବୁ ରହିଛି, ବା ଏଇ ଯେଉଁ ଆମର ଉତ୍ତରାଙ୍କର ସ୍ତୁତି ରହିଛି, ଏସବୁ ସେ ବର୍ଣ୍ଣନା କରୁଥିଲେ। ଭଗବାନ କଥା ଶ୍ରବଣ ହିଁ ଶ୍ରେଷ୍ଠ ଜିନିଷ। ଯେ ପରୀକ୍ଷିତ ମହାରାଜ ସଫଳତା ହେଇଛନ୍ତି, ସେ ପଚାରୁଛନ୍ତି ମୋର କ'ଣ କର୍ତ୍ତବ୍ୟ, ଅଥା ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍ ପୁରୁଷସ୍ୟ ଯତ୍ କାର୍ଯ୍ୟ ମ୍ରିୟ ମାଣସ ସର୍ବଥା। ପୁରୁଷର କ'ଣ କର୍ତ୍ତବ୍ୟ ରହିଛି, ଯେଉଁମାନେ ବିଶେଷ ଭାବରେ ମୃତ୍ୟୁ ମୁଖରେ ଯାଉଛନ୍ତି ପଡ଼ିବା ପାଇଁ, ତାଙ୍କର କର୍ତ୍ତବ୍ୟ କ'ଣ? ତ ସୁଖଦେବ ସେ କହୁଛନ୍ତି ତମେ ଏଇ ଭାଗବତ ଶ୍ରବଣ କର। ଗୋଟିଏ ମାତ୍ର ମୁହୂର୍ତ୍ତ ଥିଲା ଆୟୁଷ ଖଟଣ ମହାରାଜଙ୍କର। ଖଟଣ ମହାରାଜ ଏତେ ଦକ୍ଷ ରାଜା ଥିଲେ, ବା ଏତେ କ୍ଷତ୍ରିୟ ସୁଦକ୍ଷ କ୍ଷତ୍ରିୟ ଥିଲେ, ବହୁତ ଯୁଦ୍ଧରେ ଦକ୍ଷ ଥିଲେ, ଯେଉଁଥିପାଇଁ ଦେବତାମାନେ ତାଙ୍କୁ ନେଇକି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ଏବଂ ଯେତେବେଳେ ଦେବାସୁର ସଂଗ୍ରାମ ଶେଷ ହେଇଗଲା, ଅସୁରମାନେ ପରାଜିତ ହେଇଗଲେ, ଦେବତାମାନେ ଜିତିଗଲେ, ସେମାନେ ଖଟଣ ମହାରାଜଙ୍କୁ କହିଲେ ତମେ କ'ଣ ବର ଆମଠୁ ଗ୍ରହଣ କର। ଖଟଣ ମହାରାଜ ଜାଣିବାକୁ ଚାହିଁଲେ ଯେ ମୋର କେତେ ଆୟୁଷ ଅଛି, କେତେ ବର୍ଷ ଆୟୁଷ ଅଛି, ବିଧି ବ୍ରହ୍ମା ଆମର ସବୁ ବିଧାନ କରୁଛନ୍ତି, କିଏ କେତେ ବର୍ଷ ଜନ୍ମ ଗ୍ରହଣ କରିବ, କେଉଁଠି ଜନ୍ମ ଗ୍ରହଣ କରିବ, କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ, ଏସବୁ ବିଧିଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଛି। ତେଣୁ ସେ ଯଦି ପଚାରିଲେ, ତେଣୁ ତାଙ୍କର ଗୋଟିଏ ମାତ୍ର ମୁହୂର୍ତ୍ତ ଆୟୁଷ ଥିଲା, ଗୋଟେ ମୁହୂର୍ତ୍ତ କହିଲେ 48 ମିନିଟ୍ ଆମର ଆସୁଛି 48 ମିନିଟ୍। ତେଣୁ ସେ କହିଲେ ମୋତେ ଏମିତି ଗୋଟେ ଜ୍ଞାନ ଦିଅ ଯୋଉ ଜାଗାରେ କି ମୁଁ ଯାଇକିରି ପୃଥିବୀ ପୃଷ୍ଠରେ ଭାରତ ବର୍ଷରେ ଅଯୋଧ୍ୟା ଧାମରେ ଯାଇକିରି ଭଗବାନଙ୍କୁ ଆରାଧନା କରିଛି ବା ଭଗବାନଙ୍କର ଧ୍ୟାନ କରିବି। ତେଣୁ ସେ ବହୁତ ଦ୍ରୁତଗତିରେ ଗୋଟେ ଜ୍ଞାନ ପାଇକିରି ସେଥିରେ ଆସିକିରି ଅଯୋଧ୍ୟା ଧାମରେ ଭଗବାନଙ୍କର ଧ୍ୟାନ କରିକିରି ସେ ଭଗବତ ଧାମ ପ୍ରାପ୍ତ ହେଲେ। ଗୋଟେ ମୁହୂର୍ତ୍ତରେ ଖଟକ ମହାରାଜ ଭଗବାନ ପ୍ରାପ୍ତ ହେଇଛନ୍ତି। ତେଣୁ ପରୀକ୍ଷିତ ମହାରାଜକୁ ସୁଖଦେବ ଗୋସ୍ୱାମୀ ସେ କଥା କହୁଛନ୍ତି ଯେ ତମର ତ ସାତ ଦିନ ଆୟୁଷ ଅଛି, ତେଣୁ ତମେ ଭଗବାନ କଥା ଶ୍ରବଣ କର। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତାଭ୍ୟମ। ଏ ଶ୍ଳୋକ ଟି ଦୁଇ ସ୍ତର କୁହାଯାଇଛି, ଟିକେ ବଦଳେଇକିରି କହୁଛନ୍ତି। ସୁଧ ଉଷା ମଧ୍ୟ ସେଟା କହିଛନ୍ତି, ତସ୍ମାତ୍ ଏକେନ ମନସା ଭଗବାନ ସତ୍କୃତାଂ ପ୍ରତି ଶ୍ରୋତବ୍ୟ କୀର୍ତ୍ତବ୍ୟ ଧ୍ୟେୟ ପୂଜ୍ୟ ସର୍ବଦା। ପ୍ରକୃତରେ ଆମେ କେମିତି ଅଭୟ ପ୍ରାପ୍ତ ହେବା, ଆମେ ସମସ୍ତେ ଭୟରେ ରହିଛେ ଏବଂ ସବୁଠାରୁ ବଡ ଭୟ ହେଉଛି ଏ ଭୌତିକ ଜଗତରେ ମୃତ୍ୟୁ ଭୟ। ତେଣୁ ଆମେ ଏଇ ମୃତ୍ୟୁ ଭୟକୁ କେମିତି ଏଡ଼େଇ ପାରିବା ନା, ତସ୍ମାତ୍ ଭାରତ ସର୍ବାତ୍ମା ସୁଖଦେବ ଗୋସ୍ୱାମୀ ହେ ପରୀକ୍ଷିତ ମହାରାଜ ହେ ଭାରତ ମହାସୁଦ ଏ ଭଗବାନ ଯେ କି ସର୍ବାତ୍ମା ସମସ୍ତଙ୍କର ହୃଦୟରେ ସେ ଅଛନ୍ତି, ସର୍ବ ପରମାତ୍ମା ଉପରେ ରହିଛନ୍ତି ଏବଂ ସିଏ ହେଉଛନ୍ତି ଭଗବାନ, ସିଏ ହେଉଛନ୍ତି ସର୍ବ ଐଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ। ଭଗବାନ ଐଶ୍ୱର୍ଯ୍ୟ ସମସ୍ତ ଐଶ୍ୱର୍ଯ୍ୟ ତାଙ୍କ ପୂର୍ଣ୍ଣ ହୋଇକି ରହିଛି ଏବଂ ସିଏ ହେଉଛନ୍ତି ଈଶ୍ୱର, ସିଏ ହେଉଛନ୍ତି ନିୟନ୍ତ୍ରଣକାରୀ, ସବୁକିଛି ସେ ନିୟନ୍ତ୍ରଣ କରୁଛନ୍ତି ଏବଂ ସିଏ ହେଉଛନ୍ତି ହରି, ସିଏ ହେଉଛନ୍ତି ସମସ୍ତଙ୍କର ଦୁଃଖକୁ ସେ ହରଣ କରିନିଅନ୍ତି, ତେଣୁ ତାଙ୍କ ନାଁ ହେଉଛି ହରି। ତେଣୁ ସେଇ ଭଗବାନଙ୍କର ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ ତାଙ୍କ କଥା ଶୁଣିବା କଥା, କୀର୍ତ୍ତବ୍ୟ ତାଙ୍କ କଥା କୀର୍ତ୍ତନ କରିବା କଥା, ସ୍ମର୍ତ୍ତବ୍ୟ ବା ସ୍ମରଣ କରିବା କଥା। ଯେଉଁମାନେ ଇଚ୍ଛତା ଅଭୟ, ଯେଉଁମାନେ ଅଭୟ ଚାହୁଁଛନ୍ତି, ଯେଉଁମାନେ ମୃତ୍ୟୁକୁ ଏଡ଼େଇ ଯିବା ପାଇଁ ଚାହୁଁଛନ୍ତି, ସେମାନେ ଏଇ ଭଗବାନଙ୍କର ନାମ ବା ଭଗବାନଙ୍କର ଲୀଳା ଭଗବାନଙ୍କର ଗୁଣ ନାମ ଗୁଣ ରୂପ ଲୀଳା ଏସବୁକୁ ଶ୍ରବଣ କରିବା କଥା, ନହେଲେ କୀର୍ତ୍ତନ କରିବା କଥା, ନହେଲେ ଯେତେବେଳେ ସମୟ ହେଉଛି ସ୍ମରଣ କରିବା କଥା। ତେଣୁ ଆମେ କଥାକୁ ଏଠି ବିଶ୍ରାମ ଦେବା, ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ରହିଛି, ଆମେ କିଛି ସମୟ ଭଗବାନଙ୍କର ନାମ କୀର୍ତ୍ତନ ହେବ ଆପଣଙ୍କୁ। ଜୟ ଦାମୋଦର ଲୀଳା କି, ଜୟ ଦାମୋଦର ମାସ କି, ଜୟ କାର୍ତ୍ତିକ ମହାତ୍ମା କି, ଜୟ ଶ୍ରୀଗୋପାଳ କି, ଜୟ ଶ୍ରୀଦେବ କି, ଭାରତ କୋଟି ବୈଷ୍ଣବୃନ୍ଦ କି, ଜୟ ଗୋପନନ୍ଦେ
ସାରସ୍ୱତ ଦାସ ପ୍ରଭୁ କି, ଜୟ ଭାଗବତ କଥା ଅମୃତ କି, ଅନନ୍ତ ଗୁଡ଼ି ବୈଷ୍ଣବ ବିନ୍ଦ କି, ଗୌତମ ଆନନ୍ଦ।